ଆମର ସମସ୍ତେ 8ଟି ଅଧ୍ୟାୟରୁ ଏପର୍ଯ୍ୟନ୍ତ 5ଟି ଅଧ୍ୟାୟ ନେଇ 6ଟି ଷଷ୍ଠ ଅଧ୍ୟାୟରୁ କିଛି କଥା ଆମେ କହିଛେ। ଏ ଷଷ୍ଠ ଅଧ୍ୟାୟ କଥା ଚାଲିଛନ୍ତି, ମାନେ 12 ଅଧ୍ୟାୟର, ତେଣୁ 12, 13, 14 ଆହୁରି 2.5ଟି ଅଧ୍ୟାୟ ଅଛନ୍ତି, ଆମେ ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ରାଜା ରଘୁବନ ଚିନ୍ତା କରୁଛନ୍ତି, ଆପଣ ଯୋଗ ହୋଇଗଲେ ଆପଣ କେମିତି ପୂର୍ବ ସ୍ଥିତି ମନେ ରହିଲା, ଆମର ତ ପୂର୍ବ ସ୍ଥିତି କିଛି ମନେ ରହୁନି। ସାମା ସ୍ମୃତି ଦେହେ ବିବୀର କୃଷ୍ଣାର୍ଚ୍ଚନ ପ୍ରଭାଦେ ଜହାଦି, ହେ ବୀର ସେଇ ଯେଉଁ ମୋର ସ୍ମୃତି, ମୁଁ ଯେଉଁ ଘର ଥଣ୍ଡା ଥିଲି, ଏ ମୃଗ ଶରୀର ପ୍ରାପ୍ତ ହେଲି, ମୋର ସ୍ମୃତି ରହିଗଲା, ସ୍ମୃତି ମୋର ରହିଲା, ମନେ ରହିଲା ସବୁ କିଭଳି ନା କୃଷ୍ଣାର୍ଚ୍ଚନ ପ୍ରଭାଦେ, କୃଷ୍ଣ ଭଗବାନଙ୍କର ଆରାଧନା କରିଥିବାରୁ ଭଗବାନ କୃପାରୁ ସେ ସ୍ମୃତି ଦେଲେ। ଭଗବଦ୍ଗୀତା ପ୍ରଥମ କଥା 15 ଶ୍ଳୋକରେ ଭଗବାନ କହିଛନ୍ତି, ସର୍ବସ୍ୱତାହଂ ଉଦିତନିବିଷ୍ଟୋ ମତମ ସ୍ମୃତି ଜ୍ଞାନମ ଅପମ୍ୟାଞ୍ଚ, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ତାଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ଜଣେ ନିଶ୍ଚିତ ଯଦି ଚାହିଁବେ ସ୍ମୃତି ଦେବା ପାଇଁ ସବୁ ସ୍ମୃତି ଦେଇଥାଏ, ଯେତେବେଳେ ଗାନ୍ଧାରୀ ଘର ଏକ ପୁତ୍ର ମୃତ୍ୟୁବରଣ କଲେ, ସେତେବେଳେ କୃଷ୍ଣଙ୍କ ସହ ପାଖକୁ ଯାଇକି ପଚାରିଲେ, ସେ ଗାନ୍ଧାରୀ ଜଣେ ସତ୍ୟନାରୀ ଥିଲେ, ତେଣୁ ସିଏ କହିଲେ କୃଷ୍ଣ ମୁଁ ମୋର ପୂର୍ବଜନ୍ମର 7 ଜନ୍ମର କଥା ମନେ ରଖିବି, କୌଣସି ପାପ କାର୍ଯ୍ୟ କରିନଥିଲି, ତାହେଲେ କେମିତି ମୁଁ ବଞ୍ଚିଥିବା ସମୟରେ ମୋର ପୁତ୍ରମାନେ ମୃତ୍ୟୁବରଣ କଲେ, ଆର କାରଣ କ'ଣ? ତେଣୁ ଭଗବାନ ତାଙ୍କର ଆହୁରି ଅଧିକ ସ୍ମୃତି ସବୁ ଦେଇଦେଲେ। 100 ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ, ଏବଂ ସେ ରାଜକୁମାରୀ ଥିବା ସମୟରେ ସେ ଯେଉଁ ପୁଷ୍କରିଣୀରେ ସ୍ନାନ ଯାଇଥିଲେ ସ୍ନାନ କରିବା ପାଇଁ, ସେଇ ପୁଷ୍କରିଣୀର ବନ୍ଧରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, ତା'ର 100ଟି ଛୁଆ ଅଣ୍ଡା ଦେଇଥିଲା, ସେ ଅଣ୍ଡାରେ 100ଟି ଛୁଆ ଛୁଆ ହୋଇଥିଲେ, କିନ୍ତୁ ଏ ରାଜକୁମାରୀ ଜଣଙ୍କ ତାକୁ ଗୋଡ଼ରେ ଦଳେଇ ଦେଲେ, ତେଣୁ ସେ ଅଭିଶାପ ଦେଇଥିଲା ଯେ ମୋ ଆଗରେ ଯେଭଳି ଭାବରେ ମୋର ପୁତ୍ରମାନଙ୍କୁ ହତ୍ୟା କଲ, ତମ ଆଗରେ ସେଇଭଳି ଭାବରେ ତମ ପୁତ୍ରମାନେ ମୃତ୍ୟୁବରଣ କରିବେ, ଏ ଅଭିଶାପ ଦେଇଥିଲା। ତେଣୁ ଭଗବାନ ମନେ ପକେଇଦେଲେ, ତେଣୁ ଆମର ମଧ୍ୟ ପୂର୍ବ ଜନ୍ମ କେତେ ଜନ୍ମ ବିତି ଯାଇଛି ଆମେ କହିପାରିବା ନାହିଁ, କିନ୍ତୁ ଭଗବାନ ଯଦି ଚାହିଁବେ ସେ ସ୍ମୃତି ଆମକୁ ଦେଇପାରିବେ। ତେଣୁ ଏଠି ସେ କହୁଛନ୍ତି ଭଗବାନଙ୍କର ଯେଉଁ ସେବା କରୁଥିଲୁ, ସେଇ ସେବାର ପ୍ରଭାବରେ ସେ ମୋର ସେ ସ୍ମୃତି ନଷ୍ଟ ହୋଇନାହିଁ, ସେ ସ୍ମୃତି ସବୁ ରହିଛି, ମନେ ଅଛି। ଅଥୋ ଅହମ୍ ଜଣେ ସଂଗା ପ୍ରସଙ୍ଗ, ଯଦି ପଚାରିଥିଲେ ଆପଣ କିଭଳି ଏଭଳି ଏକୁଟିଆ ଗ୍ରହଣ କରୁଛନ୍ତି, ଆପଣ କିଏ ପ୍ରଭୁ, ଆପଣ କିଏ ଅବଧୂତ, ଆପଣ ସେଇ କପିଳଦେବ ନା, ସେଇ ମୁଁ ହେଉଛି ସେଇ ଜଡ଼ବର ଯେ ଥିଲି, ବର୍ତ୍ତମାନ ଅସଙ୍ଗରେ ମୁଁ ରହୁଛି କାହିଁକି, ମୁଁ ସଙ୍ଗ ଭୟ କରୁଛି, ଆସକ୍ତି ହୋଇଯିବ, ଗୋଟେ ମୃଗ ପ୍ରତି ଆସକ୍ତି ହେଇକି ମୋର ପତନ ହୋଇଗଲା, ତେଣୁ ମୁଁ ଆସକ୍ତି ଭୟ କରି ଏଇଭଳି ଭାବରେ ନିର୍ଜନରେ ଭ୍ରମଣ କରୁଛି। ବିଷଙ୍କ ମାନ ଅଭିବୃତ ସ୍ତରାମି, ଅଲକ୍ଷ୍ୟରେ ମୁଁ ବିଚାର କରୁଛି, ଯଦି କାଲି କହିଦେଇଥାନ୍ତେ ଯେ ମୁଁ ଅମକ ରାଜ୍ୟର ଅମକ ବ୍ରାହ୍ମଣଙ୍କର ପୁତ୍ର, ଏତିକି କହିଦେଇଥିଲେ ସାରା ପୃଥିବୀରେ ଦଶ ବ୍ୟାପି ଯାଇଥାନ୍ତା, ସମସ୍ତେ ତାଙ୍କୁ ପ୍ରଣାମ କରିଥାନ୍ତେ, ସମସ୍ତେ କ୍ଷମା ମାଗିଥାନ୍ତେ, ସମସ୍ତେ କିଏ କ'ଣ କଥା ହେଇଥାନ୍ତା, କିନ୍ତୁ ସେ ପରିଚୟ ଦେଲେ ନାହିଁ, ସେ ସେହିଭଳି ଭାବରେ ଜଣେ ହିସାବରେ ରହିଗଲେ। ତାପରେ ଯେଉଁ ପ୍ରବଧାନ ଯାଇଛନ୍ତି ତାଙ୍କ ଜୀବନରେ ଏଇ ଗୋଟିଏ ପ୍ରବଧାନ ସେ ଦେଇଛନ୍ତି ରାଜା ରଘୁବଣଙ୍କୁ, ଏବଂ ରାଜା ରଘୁବଣ ମଧ୍ୟ ସେହିଭଳି ଭାବରେ ଗୁଣାଧିକ ଅବସ୍ଥା ପ୍ରାପ୍ତ ହୋଇଗଲେ। ତେଣୁ ତସ୍ମାତ୍ ନରୋ ସଙ୍ଗ ସୁସଙ୍ଗ ଜାତ ଜ୍ଞାନ ଚିହ୍ନେ ହୋଇବ ବିଭୁକ୍ରମୋହ ହରିଂ ଚିହା କଥନ ସୁତାଭ୍ୟାମ ଲବ୍ଧ ସ୍ମୃତି ଯତିପାର। ତେଣୁ ତମେ ଏ ରଘୁବଣ, ତମେ ଏଇ ଯେଉଁ ଅସଙ୍ଗ ସୁସଙ୍ଗ ଜାତ, ଅସଙ୍ଗ ଭାବରେ ମୁଁ ରହିଛି, ଅସଙ୍ଗର ସୁସଙ୍ଗ କରୁଛି, ଏଇ ଭୂତ ଆସିକି ମୁଁ ମୁକ୍ତ ରହିଛି। ତେଣୁ ତୁମେ ମଧ୍ୟ ସେହିଭଳି ଭାବରେ ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଲ, ଏଇ ଜ୍ଞାନ ମାଧ୍ୟମରେ ଜ୍ଞାନ ସିନା ଏ ବିଭୁକ୍ଷ୍ଣ ମୋହ, ଏ ମୋହକୁ ତୁମେ ଦୂର କର। ଜ୍ଞାନ ସିନା ମାଧ୍ୟମରେ ମୋହକୁ ଦୂର କରି ହରିଙ୍କ ଦିହା କଥନ ସୁତା ବିନା, ଭଗବାନଙ୍କର ନାମ ହେଉଛି ହରି। ହରି କହିଲେ ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ପ୍ରେମ ଦିଆ ହରେ ମହା ହରି ସିଏ, ତେଣୁ ତାଙ୍କ ପ୍ରତି ମନ ସମସ୍ତଙ୍କର ସ୍ୱାଭାବିକ ଭାବରେ ଆକୃଷ୍ଟ ହେବ, କାରଣ ସେ ପ୍ରେମ ପ୍ରଦାନ କରି ଆମ ମନକୁ ଭଲ କରନ୍ତି। ତେଣୁ ସେ ହରିଙ୍କର ଯେଉଁ ସବୁ ଲୀଳା ରହିଛି କଥନ ଶ୍ରବଣ କରିବା ମାଧ୍ୟମରେ ଲବ୍ଧ ସ୍ମୃତି ଇତ୍ୟାଦି ପାଳନ ଅର୍ଜୁନ, ତୁମେ ସେଇ ସ୍ମୃତି ପ୍ରାପ୍ତ ହେଇ ଭଗବାନ ସହିତ ଆମ ଯେଉଁ ସମ୍ବନ୍ଧ ରହିଛି ସେ ସ୍ମୃତି ପ୍ରାପ୍ତ ହେଇ ତୁମେ ଏ ଭବସାଗରକୁ ପାର ହେଇଯା। ଅର୍ଜୁନ ଏ ଭବସାଗର, ଏ ଭବସାଗର ବୋଲି କୁହାଯାଇଛି, ଭୌତିକ ଜଗତରେ ଆମେ ଯେଉଁ ରହିଛେ ଏ ଗୋଟେ ସାଗର ବା ଗୋଟେ ଭବାଟ ଗୋଟେ ଅରଣ୍ୟ ଭଳି, ଅରଣ୍ୟରେ ଯଦି ପଶିଯିବା ଆମେ ରାସ୍ତା ପାଇପାରିବା ନାହିଁ, ବାହାରିପାରିବା ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯଦା ଦେ ମୋ କଲିଣ ବୁଦ୍ଧି ଗତି କରିଛନ୍ତି, ଯଦା ଗନ୍ତା ନିର୍ଦ୍ଦେଶ ସୁତବ୍ୟସ୍ତ ସୁତସ୍ତ। ବେଦରେ ମଧ୍ୟ ଯେଉଁ ବହୁତ ପ୍ରକାର ମୋହ କଲିଣ କଥା ରହିଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ, ଆରାଧନା କାଣ୍ଡ, ଉପାସନା କାଣ୍ଡ, ଏସବୁ ବିଭିନ୍ନ ପ୍ରକାର କାଣ୍ଡ ରହିଛି, ସେ ମଧ୍ୟ ମୋହ ନାହିଁ ହେଇଯିବ। ବେଦର ପ୍ରକୃତ ଅର୍ଥ କ'ଣ ତୁମେ ବୁଝିପାରିବେ ନାହିଁ। ତେଣୁ ତେର ଅଧ୍ୟାୟରେ ବ୍ରାହ୍ମଣ କହୁଛନ୍ତି, ଯେ ଦୂର ତେ ତ୍ୱନିବେଶିତ ରଜସ୍ତମସତ୍ୱ ବିଭକ୍ତ କର୍ମସୁ ସହେ ସ୍ୱାର୍ଥୋତ ପରପରି ଭ୍ରମାନ ଭବାଟ ବିଜାତି ନ ସ୍ୱର୍ଣ୍ଣ ବିନ୍ଦି। ଏ ଭବସାଗରରେ ସମସ୍ତେ ବା ପଦ ଏଇ ଭୌତିକ ଜଗତରୂପକ ଅରଣ୍ୟରେ ସମସ୍ତେ ଫସି ଯାଇଛନ୍ତି। ଏ ତିନି ଗୁଣ ଯେଉଁ ରହିଛି ସତ୍ୟ ରଜ ତମ, ତିନି ଗୁଣ ଭିତରେ ସେମାନେ ରହି ଆମେ ଅରଣ୍ୟରେ ବହୁତ କଥା ଦେଖିବା। ଜଙ୍ଗଲରେ ଯେଉଁମାନେ ବାସ କରୁଥିବେ ସେମାନେ ଜାଣନ୍ତି ଜଙ୍ଗଲରେ କ'ଣ କ'ଣ ସବୁ ଜନ୍ତୁ ସବୁ ଅଛନ୍ତି, ଜଣେ ଜଣେ କହିବେ ସେସବୁ ଜନ୍ତୁମାନଙ୍କ ବିଷୟରେ। ଏମାନଙ୍କ ବିଷୟରେ ଚଉଦ ଅଧ୍ୟାୟରେ ବିଶେଷ ଭାବରେ କୁହାଯାଇଛି, ଆମେ ସଂକ୍ଷେପରେ କହିବା। ତେଣୁ ଏଇ ଭବସାଗରକୁ ଆମେ ରହିଛେ ବା ଅରଣ୍ୟରେ ଆମେ ଯେଉଁ ରହିଛେ, ଏଇ ତ୍ରିଗୁଣ ଭିତରେ ଆମେ ବନ୍ଦୀ ହେଇକିରି ଏଇ ଅରଣ୍ୟ ଭିତରେ ହିଁ ବାଟ ବୁଲି ଯାଇଛେ। ଆମ ପ୍ରକୃତ ରାସ୍ତା କ'ଣ କହ ପନ୍ଥା, ପ୍ରକୃତ ପନ୍ଥା କ'ଣ ଆମେ ଜାଣିପାରୁନାହିଁ, ଜଙ୍ଗଲ ଭିତରେ ଜାଣିପାରୁନାହିଁ। ରାସ୍ତା ହେଇ ସରକାର ରାସ୍ତା କରୁଛନ୍ତି, ଏନେ ଆମେ ରୋଡ଼ ସାଇଡ଼ରେ ମନ୍ଦିର ସାଇଡ଼ରେ ରୋଡ଼ ହେଇଥିବାରୁ ଏତେ ଗଣ୍ଡଗୋଳ କରୁଛି, ବା ହେଇକି କଥା ଶୁଣିପାରୁନି, କିନ୍ତୁ ରାସ୍ତା ହେଇଛି ଜାଣିହେବ କଟକ ପୁରୀ ରାସ୍ତା, କଟକ ରୋଡ଼। ସେହିଭଳି ଭାବରେ ଜଙ୍ଗଲରେ ରାସ୍ତା ନାହିଁ, ଜଙ୍ଗଲରେ ରାସ୍ତା ତିଆରି ହେଇନାହିଁ, କିନ୍ତୁ ସାଧୁ ଗୁରୁମାନେ ଏମାନେ ଜଙ୍ଗଲରେ ରାସ୍ତା କରିଛନ୍ତି। ସାଧୁ ଗୁରୁଙ୍କର ଆଶ୍ରୟ ନେଲେ ଆପଣ ସେ ରାସ୍ତାର ସନ୍ଧାନ ପାଇବେ, ସେହି ରାସ୍ତାରେ ଗଲେ ଆପଣ ଏ ଜଙ୍ଗଲକୁ ପାର ହେଇଯିବେ, କାରଣ ସେ ଯେଉଁ ଭଗବାନ ଏ ଜଙ୍ଗଲର ପରପାରରେ ରହିଛନ୍ତି ସେ ଭଗବାନ। ତେଣୁ ଏ ଜଙ୍ଗଲ ବିଷୟରେ ବର୍ଣ୍ଣନା କରାଯିବ, ଏ ବିଷୟରେ ଯେଉଁ ବର୍ଣ୍ଣନା କରାଯିବ, ଭାଗବତ ମହନ୍ତି ପରମ ନିର୍ମଳ ଶରଣା ସତା, ଭାଗବତ ମାମଲ କେମିତି ମଙ୍ଗଳ ହେବ ସେଇଥିପାଇଁ କଥା କହିଛନ୍ତି ଭାଗବତଙ୍କ କଥା। ଆମେ ଭବରୋଗରେ ପୀଡ଼ିତ ହେଇକି ରହିଛେ, ଭବରୋଗରୁ କିପରି ମୁକ୍ତ ହେବ ଏ ଭାଗବତ ହେଉଛନ୍ତି ଔଷଧ, କେବଳ ଶୁଣିବା ମାତ୍ରେ ଆମେ ସେ ରୋଗରୁ ଦୂର ହେଇପାରିବା। ତେଣୁ ଭାଗବତରେ ଯେଉଁ କଥା କୁହାଯାଇଛି ନିରପେକ୍ଷ ଭାବରେ କଥା କୁହାଯାଇଛି, ତେଣୁ ଏଠି ବିଶେଷ ଭାବରେ ଯେଉଁ ସ୍ତ୍ରୀ ପିଲା ଛୁଆ ଏମାନେ ସଂସାର ସମାଜ ଏମାନଙ୍କ ବିଷୟରେ ଯେଉଁ କୁହାଯାଇଛି ବହୁତ କଠୋର ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ଇଏ ସେମାନଙ୍କ ପାଇଁ ବ୍ୟବହାର କରାଯାଇଛି ଯେଉଁମାନେ ଭଗବାନଙ୍କୁ ଭକ୍ତ ନୁହନ୍ତି, ଯେଉଁମାନେ ଭଗବାନଙ୍କ ନାମ ଜପ କରୁନାହାନ୍ତି। ତେଣୁ ଆପଣମାନେ ଏହି ଅନୁସାରେ ଏଟାକୁ ଶୁଣିବେ ଶ୍ରବଣ କରିବେ। ତେଣୁ ଏ किभरी भाव रे अरण्य रे सब रही भवाटमी भवाटमी हो संसार मार्ग चौदह अध्याय स्पष्ट करें संक्षेप कहते तेणु ये भवाट जो संसार मार्ग भगवदगीत भगवान कह रूप सैयापलभ्यते ना तो न चादे न तो संप्रतिष्ठा अशुद्धमीन सविरूढ़मूल असंग शस्त्रेण अंधरेण चुप्वा ये संसार हम केवल आरंभ है कार आदि नहीं कि अंत नहीं नरकम श्रेय सतोपलभ्यते ना तो न चादे न तो संप्रतिष्ठा कार आदि अंत के अर्थ ही करिए नहीं केवल असंग शस्त्र ही असंग अस्त्र आम काटिपर ना भौतिक जगत में भूल बुल पुनरपि जननम पुनरपि मरणम पुनरपि जननी चक्षरे शयनम यह संसारे बहुत उतारे कृपा अपारे काली मरारे पुणी जन्म नौता पुणी मृत्युवरण करुवा पुणी कर्तृवर्म आसुवा शंकराचार्य मोह मुद्दे प्रार्थना कर भगवान शरण नदिया पर्यंत आम ये घूरी बुलुवा ये संसार मार्ग घूरी बुलुवा तार अंत ना कि आदि ना अनादि कृष्ण बोली से जीव अनादि बहिर्मुख अतएव मायतारे देह संसार आदि दुख आम जो दुख प्राप्त होते कहीं आम भगवान भूली जाइए तेणु ये संसार मार्ग आम घूरी बुलते तेणु ये जो अरण्य रही संसार रूपक अरण्य कौन आसमेशरदेव दस्य बर्तमान विभिन्न स्थान रही दस्यु मान रही ट्रेन फ्रेन गले बस जो दिवस बारिपदा सेपटे सब सिक्यूरीटी पुलिस रही रास्ता पार करेंगे दस्यु मान जाती रही भाव में संसार अरण्य बहुत दस्यु रही से दस्यु किए छटी दस्यु रही से मैंने चक्षु कर्ण नासिका जिह्वा त्वक और मन भगवदगीता तृतीय अध्याय भगवान कहते इंद्रियाणि मन बुद्धि यस्या अधिष्ठान मुच्यते काम एष क्रोधे एष रजोगुण समुद्भव महासन महापात्मा विधि एनम ये बहिणम जो काम क्रोध इत्यादि जो ये मैंने शत्रु ये कौटी रही ना इंद्रियाणी आम चक्षु द्वारा आम देखुचे ये गोटे दस्यु भाई कार्य कर आम जो देखा कथा नुह से ही देखुचे कर्म द्वारा आम श्रवण करुचे ये गोटे दस्यु भाई आमको लुंठन करुचे ये भाई ना आम जहाँ शुणा कथा नुह ता शुणुचे बागन आरंभ में ये कथा सुखदेव गोस्वामी परीक्षित महाराज कहते राजेन्द्र आत्मतत्व दिना हजार हजार कथा शुणुचे न्यूज शुणुचे न्यूज पेपर देखुचे बहुत कथा शुणुचे किंतु जोटा शुणा कथा से शुणुने सुखदेव गोस्वामी बहुत मन दुख रही कथा कह महाराज को आत्मतत्व विषय आम आग्रह ना शुणापी समाज में कौन न्यूज बाहर से बहुत आग्रह निद्र निद्र उठा मैंने सकाल निद्रया नक्तम रातिटा निद्रा चली जाऊँ सका कौटी टा रोजगार करवा कौन न्यूज पेपर बाहर देख न्यूजा कौन रहा तेनाली भाव में सब दस्यु नासिका आग्रहण कर जुहा जुहारे जुहा गोटे ये इंद्रिय रही सब इंद्रिय मान गोटे गोटे कार्य दुनिया इंद्रिय रही चाकु दुईटा रही गोटे कार्य कर दर्शन कार्य कर्ण दुईटा रही गोटे कार्य कर श्रवण कार्य कि जुहा गोटे एभली इंद्रिय गोटे इंद्रिय दुईटा कार्य करमेन्द्रिय जीव और ज्ञानेन्द्रिय जीव जुहा जो कथा कहती एवं रचना टेस्ट ग्रहण कर लक्ष्मण ठाकुर कहते तार मध्य जुहा आदि लोभमय सुदूरमती ताकता कठिन संसार आप इंद्रिय मान दमन करेंगे अन्य इंद्रिय मान दमन करदे पारे कि जुहा इंद्रिय को दमन करवाटा बहुत सहज नुह बहुत कष्ट कारण दुईटा कार्य रही गोटे कथा कह गोटे रचना ग्रहण कर तेणु କୃଷ୍ଣ ମୋର ଦୟାମୟ ଭଗବାନ କୃପା କରି ଏ ଜିହ୍ୱାକୁ କିଭଳି ଜୟ କରିବା ତାର ଉପାୟ ଦେଇଛନ୍ତି। କୃଷ୍ଣ ମୋର ଦୟାମୟ କରିବାର ଜିହ୍ୱା ଜୟ ସୋ ପ୍ରସାଦ ଅନୁଦିଲ ଭାଇ ଆପଣମାନେ ଜିହ୍ୱାକୁ ପ୍ରସାଦ ପାଇଥିବେ ଭଗବାନ ପ୍ରସାଦ ଏ ଜିହ୍ୱାକୁ ଜୟ କରାଯିବ ସୋ ପ୍ରସାଦ ଅନୁଦିଲ ଭାଇ ଏବଂ ଆଉ କିଭଳି ଭାବରେ ଜିହ୍ୱାକୁ ଜୟ କରିବା ନା ଭଗବାନଙ୍କର କଥା କହିବା हरे कृष्णा हरे कृष्णा हरे 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 राम हरे राम 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 हरे भगवान कथा कितना पोषण का जीवा ग्राम्य कथा चारियाड़े चल चारियाड़े ग्राम्य कथा चल कथा जीवा किंतु ये ग्राम्य कथा कहवा द्वारा भगवान कथा ना कि मैंने जहाँ से बहुत ग्राम्य कथा ଆ ଦ୍ୱାରା ଯେଉଁଭଳି ଭାବରେ ବେଙ୍ଗ ବେଙ୍ଗର ଯେଉଁ ପ୍ରତାଦିନ ଆସିଲେ କର୍କଟ ହେବ ତାପ ଜାଣିଥିବ ମୋର ଖାଦ୍ୟ ହୋଇକି ରହିଛି ସେଇଭଳି ଭାବରେ ଆମେ ଜିହ୍ୱା ପାଇ ଭଗବାନଙ୍କର ନାମ ଗୁଣଗାନ କରୁନାହିଁ ତାହେଲେ କାଳ ରୂପକ ସର୍ପ ଆମକୁ ଗ୍ରସ୍ତ କରିବ ଏ ଜିହ୍ୱାଟା ଆମର ବର୍ତ୍ତମାନ ଦଶି ଭଳି କାର୍ଯ୍ୟ କରୁଛି ସେଥିରେ ଜମାରାଜ ତାଙ୍କ ଦୂତମାନଙ୍କୁ କହିଛନ୍ତି ଅଜାମେଳ କ୍ଷେତ୍ରରେ ଯେଉଁ ଅଜାମେଳ ଜାଣିପାରିଲେନି ଜାଣିପାରିଲେ ନାହିଁ ଭୁଲ ହୋଇଗଲା ତେଣୁ ଜମରାଜ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିହ୍ୱାନବର୍ତ୍ତି ଭଗବତ ପୁନଃ ଧ୍ୟେୟମ୍ ଚେତ ସ୍ତନ ସ୍ମରତି ତଚରଣାରବିନ୍ଦମ୍ କୃଷ୍ଣ ନମତି ତିର ଏକଦାପି ତାନ୍ନସତୋ ବିଷ୍ଣୁକୁ ଦାନ ସେଇମାନଙ୍କୁ ଆଣିବ ଲୋକମାନେ ଯାହାର ଜୁଆରେ ଭଗବାନ କଥା ଆସୁନାହିଁ ଜୁଆନ ଭକ୍ତି ଭଗବତ ପୁନଃନାମ ଧ୍ୟେୟ ଯାହାର ଜୁଆ ନାହିଁ କଥା କହିପାରୁନି ଖନା ବ୍ୟକ୍ତି ତାର ଚେତସ୍ତନ ସ୍ମରତି ତ ଚରଣାରବିନ୍ଦ ମନରେ ସେ ଭଗବାନଙ୍କ ଚରଣାରବିନ୍ଦକୁ ଧ୍ୟାନ କଲା ନାହିଁ ତାହେଲେ ତାକୁ ଆଣିବ କୃଷ୍ଣ ନନନ୍ଦି ଯ କ୍ଷୀର କଦାପି ଭଗବାନ ପାଦପଦ୍ମରେ ଯିଏ ମସ୍ତକ ପ୍ରଣାମ କରୁନାହିଁ ତାକୁ ଆଣିବ ଏହିଭଳି ଭାବରେ ଅନେକ ଯେଉଁ ବିଷ୍ଣୁ ପୁତ୍ର ରହିଛି ଭଗବାନଙ୍କ ସେବା ସବୁ ରହିଛି କିଛି କରୁନାହିଁ ଯେଉଁମାନେ କରୁନାହାନ୍ତି ସେମାନଙ୍କୁ ମୋ ପାଖକୁ ଆଣିବ ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଥା ଜମରାଜ କହିଛନ୍ତି ତେଣୁ ଇଏ ସବୁ ଇନ୍ଦ୍ରିୟମାନେ ଆମର ଦସୁକଳି ଏବଂ ତାଙ୍କର ଦସୁଙ୍କର ସର୍ଦ୍ଦାର ଏଇ ଯେଉଁ ଛଅଟି ଦସୁ ରହିଛନ୍ତି ତାଙ୍କର ସର୍ଦ୍ଦାର ହେଉଛି ମନ ମନ ହେଉଛି ସର୍ଦ୍ଦାର ମନ ସମସ୍ତ ବାଟ ପାପ କାର୍ଯ୍ୟରୁ ନିବୃତ ହେଇପାରୁ ନାହିଁ ମନ କାରଣ ମନ ଟ୍ରେନିଂ ପାଇନାହିଁ ଭଗବାନଙ୍କ ସେବାରେ ମନକୁ ଲଗେଇବାର ଟ୍ରେନିଂ ତ ଦିଆଯାଏ ନାହିଁ ଉପଯୁକ୍ତ ଗୁରୁଙ୍କ ଶରଣରେ ଗଲେ ନାହିଁ ମନଟି ଏଇଭଳି ଭାବରେ ତାଙ୍କୁ ଭ୍ରାନ୍ତି ବିଭ୍ରାନ୍ତ କରିକି ନେଉଛି ତେଣୁ ସ୍ୱାର୍ଥ ବିଲୁପତି କୁ ନାୟକ ପଢ଼ା ଏ ଦସ୍ୟୁମାନେ ଯେଉଁ ରହିଛନ୍ତି ଆମର ସ୍ୱାର୍ଥକୁ ନଷ୍ଟ କରିଦେଉଛନ୍ତି ଲୁଣ୍ଠନ କରୁଛନ୍ତି କୁ ନାୟକ ଆଦରେ ଏ ଛଅ ଜଣ ଦସ୍ୟୁଙ୍କର ନାୟକ କିଏ ସର୍ଦ୍ଦାର କିଏ ଏ ଛଅ ଜଣଙ୍କ ଭିତରେ ସର୍ଦ୍ଦାର ମନ ତାଙ୍କର ଭିତରେ ସର୍ଦ୍ଦାର ହେଉଛନ୍ତି କୁ ନାୟକ କୁ ନାୟକ ହେଉଛନ୍ତି ଆମର ବୁଦ୍ଧି କୁବୁଦ୍ଧି ଆମର ବୁଦ୍ଧି ମନ ଉପରେ ହେଉଛି ବୁଦ୍ଧି ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି ଇନ୍ଦ୍ରିୟାଣି ପ୍ରାଣ୍ୟା ଓ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପ୍ରସ୍ତୁତ ଇନ୍ଦ୍ରିୟମାନେ ଯେଉଁ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ରହିଛନ୍ତି ତାଙ୍କ ଉର୍ଦ୍ଧ ହେଉଛନ୍ତି ମନ ମନର ଉର୍ଦ୍ଧ ହେଉଛନ୍ତି ବୁଦ୍ଧି ବୁଦ୍ଧିର ଇନ୍ଦ୍ରିୟ ବୁଦ୍ଧିର ଉର୍ଦ୍ଧ ହେଉଛନ୍ତି ଅହଙ୍କାର ଏବଂ ଅହଙ୍କାର ଉର୍ଦ୍ଧ ହେଉଛନ୍ତି ଆମେ ତେଣୁ ଏ ବୁଦ୍ଧି ଆମର କୁବୁଦ୍ଧି ହେଇକି ରହିଛି ଆମକୁ ଏଇ ଭୌତିକ ଜଗତରେ ଏ ଅରଣ୍ୟରେ ଘୁରି ବୁଲଉଛି ଏ ବୁଦ୍ଧି ଦ୍ୱାରା ଘୁରି ବୁଲୁଛେ କିନ୍ତୁ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ଭଗବାନ ବୁଦ୍ଧି ସୁବୁଦ୍ଧି ପ୍ରଦାନ କରିବେ ତେଷାଂ ସତଯୁକ୍ତାଂ ଦଦତାଂ କୃତିପୂର୍ବକଂ ଦଦାମି ବୁଦ୍ଧି ଯୋଗଂ ତମ ଧ୍ୟେନ ମାମ ଉପଦାନ୍ତି ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ତାହେଲେ ଭଗବାନ ଉପଯୁକ୍ତ ବୁଦ୍ଧି ପ୍ରଦାନ କରିବେ ଦଦାମି ବୁଦ୍ଧି ଯୋଗଂ ତମ ଯେଉଁ ବୁଦ୍ଧି ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା ତେଣୁ ଏଇ ସଂସାର ଅରଣ୍ୟରେ ଗୋ ମାୟବ ଯତ୍ର ହରନ୍ତି ସାର୍ଥକ ଗୋମାୟବ ହେଉଛନ୍ତି ଏଇସବୁ ବିଭିନ୍ନ ପ୍ରକାର ଯେଉଁ ଶୃଗାଳ ଇତ୍ୟାଦି ଯେଉଁ ପଶୁମାନଙ୍କୁ ଆକ୍ରମଣ କରନ୍ତି ସେହିଭଳି ଭାବରେ ଅପହରଣ କରୁଛନ୍ତି ଯେ ଭଗବାନଙ୍କର ସେବନ ଉପଯୋଗୀ ଦ୍ରବ୍ୟ ଦ୍ୱାରା ନିଜ ଇନ୍ଦ୍ରିୟ ଦର୍ଶନ କରିବା। ଆମର ଯେଉଁ ଧନ ଇତ୍ୟାଦି ରହିଛି ଆମ ପିଲାମାନେ ସେସବୁ ଧନକୁ ଲୁଣ୍ଠନ କରୁଛନ୍ତି, ସେସବୁ ସେ ଯେଉଁ ଧନକୁ ଭଗବାନଙ୍କ ସେବାରେ ନିଯୁକ୍ତ ନ କରି ଏ ଯେଉଁ ପିଲାମାନେ ତାଙ୍କର ଇନ୍ଦ୍ରିୟ ସୃଷ୍ଟିରେ ଲଗାଉଛନ୍ତି। ତେଣୁ ଏହିଭଳି ଭାବରେ ଆମର ଧନ ସବୁ ଲୁଣ୍ଠିତ ହୋଇଯାଉଛି। ଏବଂ ସମସ୍ତ ମାବିଶ୍ୟ ଯତୁ ରଣ ଗୁଟା ଯେଉଁଭଳି ଭାବରେ ଶୃଗାଳମାନେ ଆସି ମେଷମାନଙ୍କୁ ହରଣ କରିନିଅନ୍ତି, ସେହିଭଳି ଭାବରେ ଆମର ପିଲା ଛୁଆମାନେ ସେମାନେ ଯଦି ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ଏମାନେ ଯଦି ଭଗବାନ ଭକ୍ତ ନହେଲେ ତାହେଲେ ସେମାନେ ଏହି ଧନକୁ ଲୁଣ୍ଠନ କରୁଛନ୍ତି, ଧନକୁ ଲୁଣ୍ଠନ କରୁଛନ୍ତି। ସେହିଭଳି ଭାବରେ ପ୍ରଭୂତ ବିରୋଧ ତୃଣଗୋଳ ଗଭରେ କଠୋର ଦଶୋର ମସକେଇ ରୂପଦୃତ କ୍ୱଚିତ୍ ଗନ୍ଧର୍ବ ପୁରମ ପ୍ରପସ୍ତି କ୍ୱଚିତ୍ କ୍ୱଚିତ୍ ଚାଷୁ ରୟୋ ଉଲ୍ଲୁକ ଗ୍ରହଣ। ଏ ଜଙ୍ଗଲରେ ସବୁ ଏହିଭଳି ଭାବରେ ସବୁ ଅଛନ୍ତି ପଶୁପକ୍ଷୀ କୀଟପତଙ୍ଗରେ ସବୁ ରହିଛନ୍ତି। ଜଙ୍ଗଲ କହିଲେ ଆମେ ଏଇଟା ଖାଲି ଜଙ୍ଗଲରେ ଯେ ଅଛନ୍ତି ତା ଆମେ ଏଇଟା ଗୋଟେ ଜଙ୍ଗଲ, ଆମେ ସମାଜରେ ବାସ କରୁଛେ ଗୋଟେ ଜଙ୍ଗଲ ଭଳି ପ୍ରଭୁ ପ୍ରଚୁର ରହିଛନ୍ତି, ଅସଂଖ୍ୟ ରହିଛନ୍ତି। ବିରୁ ଯେଉଁ ଲତାମାନେ ସବୁ ରହିଛନ୍ତି ତୃଣ ଗୁଳ୍ମ ଗୋବର ଏ ଅରଣ୍ୟରେ ଏଇଭଳି ଭାବରେ ସବୁ ରହିଛନ୍ତି। କ'ଣ ସେ ଏଠି କୁହାଯାଏ ଦୃଗ ଶୃଗାଳ ଯେଉଁ କୁହାଗଲା ଏମାନେ ହେଉଛନ୍ତି ସ୍ତ୍ରୀ ପୁତ୍ର ଆଦି, ଏମାନେ ସବୁ ଆମକୁ ଲୁଣ୍ଠନ କରୁଛନ୍ତି। ଆପଣ ଟିକେ ଆପଣ ଟିକେ କଥା କୁହନ୍ତୁ, ଟିକେ ଡିଷ୍ଟର୍ବ ହେଉଛନ୍ତି। ତେଣୁ ଏଇ ତୃଣ ଗୁଳ୍ମ କ'ଣ ଅରଣ୍ୟରେ ବହୁତ ତୃଣ ଗୁଳ୍ମ ସବୁ ରହିଛନ୍ତି, ଏଗୁଡ଼ା ସବୁ କ'ଣ ନା ଏମାନେ ହେଉଛନ୍ତି କାମ୍ୟ କର୍ମ। ବେଦରେ ଯେଉଁ କାମ୍ୟ ଯେଉଁ କର୍ମକାଣ୍ଡ ଧାରା ରହିଛି ଏହି କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକୃଷ୍ଟ ହୁଅନ୍ତି। ତେଣୁ ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇ ସେମାନେ କେମିତି ଉନ୍ନତ ଲୋକକୁ ଯିବେ ସ୍ୱର୍ଗକୁ ଯିବେ ସେଥିପାଇଁ କର୍ମକାଣ୍ଡ ଯଜ୍ଞ ସବୁ ଅନୁଷ୍ଠାନ କରନ୍ତି। ତେଣୁ ଏଥିରେ ସମସ୍ତେ ଆକର୍ଷିତ ହୋଇଯାଆନ୍ତି, ଯେଉଁ ତୃଣ ଗୁଣ ସବୁ ସମସ୍ତେ ଆକର୍ଷିତ ହୋଇଯାଆନ୍ତି। ଯେମିତି ପଶୁ ତୃଣ ଗୁଣ ପ୍ରତି ଆକର୍ଷିତ ହୋଇଯାଏ ଖାଇବା ପାଇଁ ଆକର୍ଷିତ ହୋଇଯାଏ, ସେହିଭଳି ଭାବରେ ବେଦରେ ଯେଉଁ କର୍ମକାଣ୍ଡ କଥା ସବୁ ରହିଛି ଜମିମାନ ପୁଷ୍କିତାଂ ବାଦମ ପ୍ରବଦନ୍ତି ଅଭିପ୍ରସ୍ତୁତ ବେଦବାଦା ପାଠ ନାନ୍ୟତା ବାଦନ। ବେଦରେ ଏ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ଉନ୍ନତ ଲୋକକୁ ଯିବା ପାଇଁ ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି, ସେମାନେ ଭାବନ୍ତି ଇଏ ହିଁ ଆକର୍ଷିତ ହେଇକି ଆସନ୍ତି, ଇଏ ହିଁ ସବୁକିଛି ବେଦରେ ହେଉଛି ସାର୍ ଆଠଟା କିଛି ଉନ୍ନତ ବସ୍ତୁ ନାହିଁ ବେଦରେ। ତେଣୁ ତୃଣ ଗୁଳ୍ମ ହେଉଛି ସେହିଭଳି ଭାବରେ। ଏବଂ ଗୋବର କ'ଣ, ଗୋବର ହେଉଛି ଗୃହାଶ୍ରମ, ଗୃହରେ ଯେଉଁ ଆମେ ରହିଛେ ଏ ଗୋଟେ ଆଶ୍ରମ, ଏ ଆଶ୍ରମରେ ଗୃହର ଆଶ୍ରମର କର୍ତ୍ତବ୍ୟ କ'ଣ ନା ଏଇ ଗୃହାଶ୍ରମରେ ଅର୍ଥାତ୍ କୁମ୍ଭୀ ଚେଷ୍ଟା ବର୍ଣ୍ଣାଶ୍ରମ ଗୃହାବସ୍ତ ସ୍ୱନୃଷ୍ଟିତ ସ୍ୱଧର୍ମସ୍ତ ସଂସ୍କୃତି ହରିପୋଷଣ। ଗୃହାଶ୍ରମ ରହି ଆମେ ଭଗବାନଙ୍କର ଭଜନ କରିବା, କିନ୍ତୁ ଏଇ ଗୃହାଶ୍ରମରେ ଯଦି ଭଗବାନଙ୍କ ଭଜନ ନ ହେଲା ତାହେଲେ ସେ ଗୋବରରେ ପରିଣତ ହୋଇଯିବ। ଜଙ୍ଗଲରେ ଯାଉଥିବାବେଳେ ଗୋବର ସବୁ ରହିଛି ତାଙ୍କରେ ପଡ଼ି ପଡ଼ୁଛେ, ତେଣୁ ଏଇ ଗୃହାଶ୍ରମ ଗୋଟେ ଗୋବର ଭଳି ଯେଉଁଠି ପ୍ରହ୍ଲାଦ ମହାରାଜ ତାଙ୍କ ପିତା କହିଥିଲେ ଯେ ତା ସାର ମାନି ଅସୁରବର୍ତ୍ତୀ ଦେଇନା ସଦା ସନ୍ଦୁବିହୀନ ନିୟାମସ ଗ୍ରହାସ ଇତ୍ୱାଦ ଗୃହମାନ୍ଦ କୂପଂ ଲନନ୍ ଗତୋଦତ ହରିମାଶ୍ରୟ। ଅନ୍ଧକୂପ ସହିତ ତୁଳନା କରିଛନ୍ତି, ଏଠି ଗୋବର ଗୋଟେ କହିଲେ ସେ କହୁଛନ୍ତି ଅନ୍ଧକୂପ, ଗୃହ ହେଉଛି ଅନ୍ଧକୂପ। ଯଦି ହରିଙ୍କର ଭଜନ କରାଯାଉ ନାହିଁ ତାହେଲେ ତାକୁ ସେ ଗୃହକୁ ତ୍ୟାଗ କରି ଜଣେ ବଣକୁ ଯିବେ, ଭଗବାନଙ୍କ ହରିଙ୍କର ଭଜନ କରିବେ, ହରିଙ୍କର ଆଶ୍ରୟ ନେବେ। ଏବଂ ସେହିଭଳି ଭାବରେ କଠୋର ଦଂଶ ମଶକେଇ ଉପକୃତ ଯେଉଁ ମଶାମାନେ ସବୁ ରହିଛନ୍ତି ସେ ମଶାମାନେ କିଏ, ଏଇ ଯେଉଁ ଭାବାଟବିରେ ମଶାମାନେ ହେଉଛନ୍ତି କିଏ, ଏମାନେ ହେଉଛନ୍ତି ଦୁର୍ଜନ ଦଂଶ ମଶକ, ଏମାନେ ଦୁର୍ଜନ ଚୋରି। କେମିତି ଅନ୍ୟର କେମିତି ଅପକାର ହେବ, ଆମ ପଛରେ ଅପକାର ହେବ କିନ୍ତୁ ତା'ର କେମିତି ଉପକାର ନ ହେଉ କି ଦୁର୍ଜନ ସବୁ ଏମାନେ। ତେଣୁ ଏଇଭଳି ଏମାନେ ମଶକ କହିଲେ ମଶା ଯେଉଁ ଆମର ରକ୍ତ ଶୋଷିକି ନେଉଛି ସେଇଭଳିଆ ଦୁର୍ଜନମାନେ, ସେମାନେ ଚାହିଁବେ କେମିତି ତାଙ୍କୁ ଚଳିତଳାନ୍ତ କରିଦେବା ଦୁର୍ଜନମାନଙ୍କ କଥା। କୋଚିତ ଗନ୍ଧର୍ବପୁରମ୍ ପ୍ରବଶ୍ୟତି, କେତେବେଳେ କେତେବେଳେ ଗନ୍ଧର୍ବପୁରକୁ ଦେଖାଯାଏ। ଗନ୍ଧର୍ବପୁର କହିଲେ ବହୁତ ସୁନ୍ଦର ମନୋହରପୁର, ଗନ୍ଧର୍ବ ଗନ୍ଧର୍ବ ଗୋଟେ ଲୋକ ରହିଛି, ବହୁତ ସୁନ୍ଦର ସେଠିକାର ସବୁ ରହିଛି। ସେ ଗନ୍ଧର୍ବପୁର ହେଉଛି କ'ଣ, ସେମାନେ ହେଉଛି ଦେହ ଗେହାଦି, ଆମର ଯେଉଁ ଶରୀର ବା ଆମର ଯେଉଁ ଗୃହ ଇତ୍ୟାଦି ଯେଉଁ ଗନ୍ଧର୍ବପୁର, ଏ ଶରୀର ଭଗବାନ ପ୍ରଦାନ କରିଛନ୍ତି ଭଗବାନଙ୍କ ସେବା କରିବା ପାଇଁ। ଆମେ କହୁଛୁ ସେଦିନ ଲଧ୍ୱା ସୁଦୁର୍ଲଭମ୍, ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ୍, ପ୍ରବମ ସୁକର୍ମ ଦୁର୍କର୍ଣ୍ଣ ଭାରମ ମୟାନୁକୂଳେ ନବସୌରିତମ ଗୁମାନ ଭାବିନା କରେ ସ୍ୱାତ୍ମା। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ମନୁଷ୍ୟ ଶରୀର କେତେ ଉନ୍ନତ ଶରୀର, ଏଇ ଶରୀରରେ ଆମେ ଭଗବାନଙ୍କ ସେବା କରିପାରିବା, କିନ୍ତୁ ଏ ଶରୀର ଯଦି ଭଗବାନଙ୍କ ସେବା ନ କଲେ ତାହେଲେ ସେ ଖାଲି ଗନ୍ଧର୍ବ ପୁରା ହେଇକି ରହିଯିବ, ସେ ଆମକୁ କିଛି ସାହାଯ୍ୟ କରିବନି, ଆମେ ଏଇ ବହୁତ ଜାଗା କଥା ହିଁ ଗରିବ ରହୁଥିବ। ତେଣୁ କ୍ୱଚିତ୍ କ୍ୱଚିତ୍ ଚାଷ ରହିବ ଉଲ୍ଲୁକ ଗ୍ରହ, କେତେବେଳେ କେତେବେଳେ ଏଇ ଉଲ୍ଲୁକ ଗ୍ରହ ସବୁ ରହିଛନ୍ତି। ଉଲ୍ଲୁକ ଗ୍ରହ କହିଲେ ସୁବର୍ଣ୍ଣ, ଇଏ ହେଉଛି ପଞ୍ଚମ ସ୍ଥାନ କଳିର ବାସ। ପରିକିତ ମହାରାଜ ଏହି କଳି ଯୁଗକୁ ଚାରୋଟି ସ୍ଥାନ ପ୍ରଦାନ କରିଛନ୍ତି, ଅଭ୍ୟର୍ଥିତା ତଥା ତତ୍ମେଇ ସ୍ଥାନାନି କଳେ କରୁ ଜୀବଟମ ପାନମ ସ୍ତ୍ରିୟମ ସୁନା ଗୋତ୍ର ଅଭର୍ମ ଚତୁର୍ବିଧା। ଏ ବିଷୟରେ ଆମେ କହିଛେ ଚାରୋଟି ପାପର ସ୍ଥାନ ରହିଛି, ଜୀବିତ କ୍ରୀଡ଼ା, ଅବୈଧ ସ୍ତ୍ରୀ ସଙ୍ଗ, ନିଶାଦ୍ରବ ସେବନ ଏବଂ ଜୀବ ହତ୍ୟା ବା ଆମିଷ ଲକ୍ଷଣ, ଏ ହେଉଛି ଚାରୋଟି ପାପର ସ୍ଥାନ କଳିକୁ ପ୍ରଦାନ କରାଯାଇଛି, ପରିକ୍ଷିତ ମାର ଦେଇଛନ୍ତି, କାରଣ ବର୍ତ୍ତମାନ କଳିର ସମୟ ଚାଲିଛି। ତେଣୁ ପରିକ୍ଷିତ ମହାରାଜଙ୍କ ସମୟରେ ଏଭଳି ଶାସନ କାର୍ଯ୍ୟ ଚାଲୁଥିଲା ଯେଉଁଥିରେ କି ପାପ କାର୍ଯ୍ୟ କି କରୁନଥିଲେ। ତେଣୁ ସେ ରାଜା କହିଲେ, ପ୍ରଭୁ ରାଜନ ଆପଣ ମୋତେ କ'ଣ ସ୍ଥାନ ଦେଲେ, ଅନ୍ତତଃ ଟିକିଏ ସ୍ଥାନ କିନ୍ତୁ ରହିବା ପାଇଁ, ଆପଣ ଯଦି ଚାରୋଟି ସ୍ଥାନ ଦେଲେ କେଉଁଥିରେ ନାହିଁ ମୁଁ ରହିବି କେଉଁଠି, କେଉଁଠି ତ ଆପଣଙ୍କ ପାପ କାର୍ଯ୍ୟ ହେଉନି। ତେଣୁ ପୁଣି ଥରେ ପୁନଶ୍ଚ ଜାତ ମାନାୟାମ ଜାତ ରୂପ ମଦାତ ପ୍ରଭୁ, ପୁଣି ଥରେ ଯେତେବେଳେ ପ୍ରାର୍ଥନା କଲେ ତାଙ୍କୁ ଏହି ଜାତ ରୂପ ପ୍ରଦାନ କରାଗଲା ଆଉ ସୁବର୍ଣ୍ଣ ପ୍ରଦାନ କରାଗଲା। ତେଣୁ ଏହି ସୁବର୍ଣ୍ଣରେ ପାଞ୍ଚଟି ଅନର୍ଥ ରହିଛି, ଅନୃତମ ମଦମ କାମମ ରଜ ବୈରମିତ ପଞ୍ଚମ, ଏ ପାଞ୍ଚଟି ଅନର୍ଥ ରହିଛି ସୁବର୍ଣ୍ଣରେ। ଅନୃତମ ମିଥ୍ୟା ଆଶ୍ରୟ ନେବେ, ସୁବର୍ଣ୍ଣ ପାଠ ହେବା ପାଇଁ ମିଥ୍ୟାର ଆଶ୍ରୟ ନେବେ। ମଦମ ଯେଉଁମାନଙ୍କ ସୁନା ପ୍ରାପ୍ତ ହୋଇଛନ୍ତି ସେମାନେ ମଦ ଗର୍ବିତ ହୋଇକି ରହିଛନ୍ତି ଏବଂ ବିଭିନ୍ନ ପ୍ରକାର କାମନା ପୂରଣ କରିବେ, ବହୁତ ଧନ ଅଛି ସବୁ କାମନା ପୂରଣ କରିବେ ଲଗେଇବେ ସେମାନେ ଏବଂ ବହୁତ ଶତ୍ରୁତା ସୃଷ୍ଟି ହେବ, ରଜ ବୈରମ ରଜଗୁଣ ମଧ୍ୟ ବୃଦ୍ଧି ପାଇବ, ଏ ସୁବର୍ଣ୍ଣ ଥିଲେ ଏବଂ ଶତ୍ରୁତା ବୃଦ୍ଧି ପାଇବ। ତେଣୁ ଏହିଭଳି ଭାବରେ ସୁବର୍ଣ୍ଣରେ ପାଞ୍ଚଟି ଅନର୍ଥ ରହିଛି ଯାହାକୁ ଏଠି ଉଲ୍ଲୁକ ସହିତ ଉଲ୍ଲୁକ ଗ୍ରହ ସହିତ ତୁଳନା କରାଯାଉ। ତେଣୁ ନିବାସ ତ୍ୱୟ ଦ୍ରବିଣାତ୍ମବୁଦ୍ଧି ତଥୋ ତଥୋଧାବତି ଭୋ ଆଟବ୍ୟମ କ୍ୱଚିତ୍ ବାଚ୍ୟୋ ତୃତପୁରୁଷା ଧୂମ୍ରା ଦିଶୋ ନ ଜାନାତି ରଜସ୍ଫଳାକ୍ଷ। ନିବାସ ତ୍ୱୟ ଦ୍ରବିଣାତ୍ମବୁଦ୍ଧି, ନିବାସ ଯେଉଁ ଆମେ ରହୁଛେ ନିବାସ, ନିବାସ ତ୍ୱୟ କହିଲେ ଜଳ, ଦ୍ରବିଣ କହିଲେ ଧନ, ଏସବୁ ହେଉଛି ନିଜର ଭୋଗ୍ୟ ଦ୍ରବ୍ୟ ସମୂହ, ଏଇଟାକୁ ଆମେ ଭୋଗ କରିବା ପାଇଁ ଚାହୁଁଛେ। ଏଇ ଆତ୍ମବୁଦ୍ଧି ଆମେ ଏଇଟାକୁ ଭାବୁଛେ ଏ ହିଁ ଆମକୁ ଆନନ୍ଦ ପ୍ରଦାନ କରିବ ଏବଂ ତତ୍ଵ ତତ୍ଵ ଧାବତି ଭୋ ଅଟବ୍ୟାମ, ଏଇଥିପାଇଁ ଆମେ କୋଜି ବୁଲୁଛେ ଚାରିଆଡ଼େ ବୁଲୁଛେ, ଭୋ ଅଟବ୍ୟାମ ଧାବତି ବିଭିନ୍ନ ସ୍ଥାନକୁ ଯାଉଛେ ଏବଂ କ୍ୱଚିତ ବାଜ୍ୟ ସ୍ଥିତ ପାଞ୍ଚ ଧୂମ୍ରା, କେବେ କେବେ ଯେଉଁ ରହିଛି ଚକ୍ରବାକ ବା ଯେଉଁ ଝଡ଼ ହେଉଛି ଗୁନିବାତ୍ୟା ହେଉଛି। ଏ ଗୁନିବାତ୍ୟା ହେଉଛି କ'ଣ ନା ଦିଶୋ ନ ଜାଣନ୍ତି ରଜସ୍କଳାକ୍ଷ। ଗୁନିବାତ୍ୟା ହେଲେ ଚାକୁରେ ଗୁଳି ଗୁଳି ପଡ଼ିଯିବ, ଆମେ ଦେଖିପାରିବା ନାହିଁ। ତେଣୁ ଏଠି ଗୁନିବାତ୍ୟା ହେଉଛି କ'ଣ ନା ଧୂଳି ପୋଟଳ, ଇଏ ହେଉଛି କନ୍ଦର୍ପ ବେଗ। ଚକ୍ରବାତ ହେଉଛି ସ୍ତ୍ରୀ, ସ୍ତ୍ରୀର ସୌନ୍ଦର୍ଯ୍ୟରେ ଆକର୍ଷିତ ହେଇକିରି, କାମ ବେଗରେ ଆକର୍ଷିତ ହେଇକିରି ସେ ଦେଖିପାରୁନାହାନ୍ତି, ଦିଶ ନ ଜାଣୁନାହାନ୍ତି, ଜାଣିପାରୁନାହାନ୍ତି କିଛି। ଚାରିଆଡ଼େ ଦେବୀପାଳମାନେ ରହିଛନ୍ତି, ଚାରିଆଡ଼େ ମାନେ ଦେବତାମାନେ ରହିଛନ୍ତି। ତେଣୁ ଏ ଯେଉଁ ସ୍ତ୍ରୀ ସଙ୍ଗ କରାଯିବ, ତା'ର ସମୟ ତା'ର ବିଭିନ୍ନ ପ୍ରକାର ଯେଉଁ ରହିଛି ନିୟମ ସବୁ ରହିଛି, ସେହି ଅନୁସାରେ ସେମାନେ ସ୍ତ୍ରୀ ସଙ୍ଗ କରିବେ। ବିବାହିତ ପୁରୁଷ ସ୍ତ୍ରୀ ସ୍ତ୍ରୀ ସଙ୍ଗ ଯେଉଁ କରିବେ ସେ ନିୟମ ଅନୁସାରେ କରିବେ, ଯେକୌଣସି ସମୟରେ ବା ଯେକୌଣସି ବିଶେଷ ଭାବରେ ରଜସ୍ଥଳାକ୍ଷ ଋତୁର ସମୟ ଆସିଯାଉଛି, ସ୍ତ୍ରୀର ସେହି ସମୟରେ ପୁରୁଷ କାମ ବେଗରେ ଆକର୍ଷିତ ହୋଇଯାଉଛି ତାଙ୍କ ପ୍ରତି। ତେଣୁ ଏଇଟାକୁ ଯେଉଁ ବିଧି ନିର୍ଦ୍ଦେଶ ରହିଛି ସେ ଅନୁସାରେ ଆମେ ସ୍ତ୍ରୀ ସଙ୍ଗ କରିବେ, କାରଣ ସବୁ ଦେବତାମାନେ ଦର୍ଶନ କରୁଛନ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି। ବିଶେଷ କରି ଋତୁମତୀ ହେବା ସମୟରେ ନାରୀକୁ ବୁଦ୍ଧିମତ୍ତାକୁ ତୁଳନା କରାଯାଇଥାଏ। ଯେଉଁମାନେ ଗୃହସ୍ଥ ସମୟରେ ବିଧିନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରନ୍ତି ସେମାନେ ନାରୀର ଋତୁକାଳର ଶେଷ ସମୟରେ ମାସରେ ଥରେ ଯୌନକ୍ରିୟା କରନ୍ତି। ବ୍ୟକ୍ତି ଏହି ସୁଯୋଗ ପ୍ରତି ଦୃଷ୍ଟିପାତ କଲେ ତା'ର ଚକ୍ଷୁ ପତ୍ନୀର ସୌନ୍ଦର୍ଯ୍ୟରେ ଝଲସି ଉଠେ, ତେଣୁ କାମ ବେଗରେ ସେ ଆକର୍ଷିତ ହୋଇ ଏହି ଯୌନକ୍ରିୟାରେ ଗତ ରହେ। ଏ ଗୋଟେ ଅରଣ୍ୟର ଏ ଗୋଟେ ଅସୁବିଧା। ପୁଣି ଅଦୃଶ୍ୟ ଝିଲ୍ଲି ସ୍ତନପାନ ଶୂଳ ଉଲ୍ଲୁକ ବାଘି ବ୍ୟତୀତାନ୍ତରାତ୍ମା ଆପୁଣ୍ୟ ବୃକ୍ଷାନ୍ ଶ୍ରେତେ ଚିଧାନ୍ତୁ ମରିଚି ତ୍ୟାଣ୍ୟ ବିଧାବତି କ୍ୱଚିତ୍। ପୁଣି ଏ ଅରଣ୍ୟରେ ଯେଉଁ ଅସୁବିଧା ସବୁ ଅଛି କ'ଣ ନା ଅଦୃଶ୍ୟ ଝିଲ୍ଲି ସ୍ତନପାନ ମୂଳ ଝିଲି ଯେଉଁ ଖରାଦିନେ ଯେଉଁ ଝିମ୍ପା ଝିଲିକି ଶବ୍ଦ କରେ କାନକୁ ଫଟେଇ ଦିଏ, ସେ ଅରଣ୍ୟରେ ଏସବୁ ରହିଛି, ଏ ଶବ୍ଦ ସବୁ ରହିଛି। ତେବେ ଏ ଝିଲି କ'ଣ ନା ଏ ଝିଲି ହେଉଛି ପରୋକ୍ଷରେ କଟୁକ୍ତି, ପରୋକ୍ଷ ସାମ୍ନାରେ ସେମାନେ ନିନ୍ଦା କରିବେନି, ସାମ୍ନାରେ ବହୁତ କଟୁରା କରିବେ କିନ୍ତୁ ପରୋକ୍ଷରେ ନିନ୍ଦା କରିବେ। ଏ ଭୌତିକ ଜଗତରେ ସମସ୍ତ ନିନ୍ଦା ରହୁଛି, ଭାଗବତ ବର୍ଣ୍ଣନା କରାଯାଇଛି। ପର ସ୍ୱଭାବ କର୍ମାଣି ନ ପ୍ରଶଂସା ନ କାରେ, ଆମର କାହାକୁ ପ୍ରଶଂସା କରିବା କଥା ନୁହଁ କି କାହାକୁ ନିନ୍ଦା କରିବା କଥା ନୁହଁ, କିନ୍ତୁ ସାଧାରଣତଃ ଆମେ ପ୍ରଶଂସା ତ କରୁନେ, ଖାଲି ନିନ୍ଦା ହିଁ କରୁଛେ, ନିନ୍ଦା ସାମ୍ନାରେ କରୁନେ ପରୋକ୍ଷ କରୁଛେ। ଏଭଳିକି ଭଗବାନ ପ୍ରତି ନିନ୍ଦା କରାଯାଉଛି, ଆଉ କାହା କଥା କ'ଣ କହିବା, ଭଗବାନ ପ୍ରତି ନିନ୍ଦା କରାଯାଉଛି। ଏବଂ ଉଲ୍ଲୁକ ବାଘି ବ୍ୟତୀତାନ୍ତର ଆତ୍ମା, ଉଲ୍ଲୁକ କହିଲେ ପେଚା, ପେଚା ଯେଉଁ ଶବ୍ଦ କରେ, ପେଚାର ଶବ୍ଦ ଶୁଣିଥିବେ ଆପଣମାନେ, ଇଏ ହେଉଛି କିଏ ନା ଏମାନେ ପ୍ରତ୍ୟକ୍ଷରେ ନିନ୍ଦା କରିବେ, ସାମ୍ନାରେ ନିନ୍ଦା କରିବେ। ଏଇ ଅରଣ୍ୟରେ ଏ ଅସୁବିଧା ସବୁ ରହିଛି, ସାମ୍ନାରେ ନିନ୍ଦା କରିବେ। ଆପଣ ଯଦିଓ ନିନ୍ଦାରେ କିଛି କାର୍ଯ୍ୟ କରିନାହାନ୍ତି କିନ୍ତୁ ସେ ନିନ୍ଦା ହିଁ କରିବେ, ପ୍ରଶଂସା କରିବାର ଥିଲେ ମଧ୍ୟ ସେ ନିନ୍ଦା କରିବେ। ଏଭଳି ବ୍ୟକ୍ତି ସବୁ ନିନ୍ଦିତ ବ୍ୟକ୍ତି ରହିଛନ୍ତି, ନିନ୍ଦିତ ଗୋଷ୍ଠୀ। ତେଣୁ ଅପୁଣ୍ୟ ବୃକ୍ଷାନ୍ ଶ୍ରେୟ ଉଦାହରଣ, ଆପଣଙ୍କର ଯଦି କୌଣସି କାରଣରୁ ଆପଣଙ୍କ ଧନ ଚାଲିଯାଇଛି, ଆପଣଙ୍କର ଧନ ସବୁ ନାହିଁ, ଦରିଦ୍ର ହୋଇଯାଇଛନ୍ତି, କ୍ଷୁଧାରେ ପୀଡ଼ିତ ହୋଇଛନ୍ତି, ଆପଣ ଜଣଙ୍କ ପାଖରୁ ଆଶ୍ରୟ ନେବେ, ଗୋଟେ ବୃକ୍ଷ ପାଖକୁ ଯିବେ, ସେ ବୃକ୍ଷ ହେଉଛି ଅପୁଣ୍ୟ ବୃକ୍ଷା, ପୁଣ୍ୟ ବୃକ୍ଷ ନୁହଁ, ଅପୁଣ୍ୟ ବୃକ୍ଷ। ଅପୁଣ୍ୟ ବୃକ୍ଷ ହେଉଛି କ'ଣ ନା ଅଧାର୍ମିକ ଲୋକ, ଆପଣ ଯଦି କିଛି ପାଇଁ ଯାଉଛନ୍ତି କିଛି ସାହାଯ୍ୟ ପାଇଁ, ସେମାନଙ୍କୁ ସାହାଯ୍ୟ କରିବେନି, ବରଂ ଏଭଳି ଭାବରେ କଟୁକ୍ତି କହିବେ, ଆପଣଙ୍କର ହୃଦୟ ବ୍ୟତୀତ ହୋଇଯିବ, ହେଉଛି ଅପୁଣ୍ୟ ବୃକ୍ଷ। ତେଣୁ ମରିଚି ତୋୟା ନବଧ୍ୟାବଧ୍ୟ କହୁଛେ, ମରିଚିକା ଆମେ ଭାବୁଛେ ସେଇଠି ଜଳ ଅଛି, ଯଦି ତୃଷା ହେଇଛି ବିଶେଷ ଭାବରେ ମରୁଭୂମିରେ, ମରୁଭୂମିରେ ଯଦି ଆମକୁ ତୃଷା ହେବ ଆମେ ଦେଖାଯିବା ଆଗରେ ଜଳ ରହିଛି, ଏଇଟା ମରିଚିକା ବି କୁହାଯାଏ। ତେଣୁ ସେଠି ଯାଇ ପହଞ୍ଚିଗଲେ ଦେଖିଲ ସେଠି ନାହିଁ ଜଳ, ଆଗରେ ଆହୁରି ଆଗରେ, ଏଇଭଳି ଭାବରେ ଧାଇଁ ଧାଇଁକି ମୃତ୍ୟୁବରଣ କରିବା। ତେଣୁ ଇଏ ମରିଚିକା ହେଉଛି ଏ ଭୌତିକ ଜଗତରେ ଯେଉଁ ଆନନ୍ଦ ପାଇଁ ଚେଷ୍ଟା କରୁଛନ୍ତି ଏ ମରିଚିକା ଭଳି ପ୍ରକୃତ ଆନନ୍ଦ ଏଠି ନାହିଁ। ସେହିଭଳି ଭାବରେ କହୁଛି ବିତୟା ଚରିତୋ ବି ଯାହାତି, କେତେବେଳେ ଆମକୁ ବହୁତ ଗରମ ହେଉଛି, ବହୁତ ଉଷ୍ଣ ତାପ ପାଉଛେ, ଆମେ ଚାହୁଁଛେ ସ୍ନାନ କରିବା ପାଇଁ, ଜଳରେ ସ୍ନାନ କରିବା ପାଇଁ, ନଦୀରେ ନଦୀ ଜଳରେ ସ୍ନାନ କରିବା। ବିତୟା ଚରିତୋ ବି ଯାହାତି, ଯେଉଁ ଉଚ୍ଚରୁ ଆମେ ଲଙ୍କ ପ୍ରଦାନ କରୁଛେ ନଦୀକୁ, ସେ ନଦୀରେ ସ୍ନାନ କରିବା ପାଇଁ ଚାହୁଁଛେ, ବହୁତ ଗରମ ଉତ୍ତପ୍ତ ହୋଇକି ରହିଛେ, ଯେତେବେଳେ ନଦୀକୁ ସ୍ନାନ କରିବା ପାଇଁ କ'ଣ ଜାମ୍ପ ଦେଉଛେ, ସେତେବେଳେ ଦେଖିଲା ବେଳକୁ ସେ ଦେହରେ ନଦୀରେ ଜଳ ନାହିଁ, ବିତୟା ଜଳ ନାହିଁ, ତେଣୁ ଜଳଶୂନ୍ୟ ନଦୀ ଆଗୁଛି, ଜଳ ରହିଛି ଜଳଶୂନ୍ୟ ନଦୀ, ତେଣୁ ଆମର ହାତ ଗୋଡ଼ ସବୁ ଭାଙ୍ଗିଯାଉଛି। ଏ ବିତୟା ସରିତା କିଏ, ଜଳଶୂନ୍ୟ ନଦୀ କିଏ, ନା ପାଷଣ୍ଡ ଗଣ, ପାଷଣ୍ଡ ଗଣ ଭାବିବା ଏମାନେ ପ୍ରକୃତରେ ଭଗବାନ ବିଷୟରେ କହୁଛନ୍ତି, ଭଗବାନଙ୍କୁ ତ ଜାଣିଛନ୍ତି, ତାଙ୍କ ଶରଣରେ ଯିବା, କିନ୍ତୁ ସେ ରୁଟି ନେବେ, ଆମର ଧନପତ୍ର ଯାହା ଅଛି ସେସବୁ ରୁଟି ନେବେ, ଆଉ ଭଗବାନଙ୍କୁ ଦେବା କଥା ସେମାନେ ତ ନିଜେ ଭଗବାନଙ୍କ ବିଷୟରେ ଜାଣିନାହାନ୍ତି, ସେମାନେ କ'ଣ ଦେବେ, ପାଷଣ ଚାରିଆଡ଼େ ପାଷଣ୍ଡି ରହିଛନ୍ତି। ବିଶେଷ ଭାବରେ ଭାଗବତ ଦଶମ କୋଡ଼ିଏ ହଜାର ବର୍ଣ୍ଣନା କରାଯାଇଛି, ବର୍ଷା ଋତୁର ବର୍ଣ୍ଣନାରେ ଶୁକଦେବ ଗୋସ୍ୱାମୀ କଥା କହିଛନ୍ତି, କଡ଼ି କଡ଼ରେ ସମସ୍ତେ ପାଷଣ୍ଡ, ଯେଉଁଭଳି ଭାବରେ ବର୍ଷା ଋତୁରେ ରାତ୍ରିରେ ଯେଉଁ ଜୁଳଜୁଳା କୋକଙ୍କର ପ୍ରାଦୁର୍ଭାବ ରହିଛି, ସେତେବେଳେ ଚନ୍ଦ୍ର ଇତ୍ୟାଦି ତାରା ଚନ୍ଦ୍ର ଏମାନଙ୍କର ଆଲୋକ ନିଷ୍ପ୍ରଭ ହୋଇଯିବ, ମେଘ ମେଘ ଛାଇରେ ସବୁ ରହିଯିବ, ତେଣୁ ଏଇ ଜୁଳଜୁଳା କୋକଙ୍କର ପ୍ରାଦୁର୍ଭାବ ରହିବ। ସେହିଭଳି ଭାବରେ କରିଯିବରେ ଲୋକମାନେ ନ ବେଦ ଜଣା ଆଗତ ଦଶମ କୋଡ଼ିଏ ଅଧ୍ୟାୟରେ ଏ କଥା କରି ନିଶାମୁଖେ ସୁଖତା ତମସା ଗାନ୍ଧି ନା ଗ୍ରହା ତଥା ପାପେନ ପାଖଣ୍ଡି ନ ବେଦକୁ କଳୁଜନା, କଳିଯୁଗରେ ଲୋକମାନେ ବେଦ ଜାଣିପାରିବେ ନାହିଁ, ପାଷଣ୍ଡି ପାଖଣ୍ଡି ବାଦ ଚାରିଆଡ଼େ ପ୍ରସାରିତ ହେବ। ତେଣୁ ଦ୍ରୌପଦୀ ମହାରାଜ ସେ ଶ୍ଳୋକ ଭାଷାରେ କହିଛନ୍ତି, ତାହେଲେ କଳିଯୁଗରେ କେହି ବେଦ ଜାଣିପାରିବେ ନାହିଁ, କଳିଯୁଗରେ ଯେଉଁ କୁହାଗଲା କଳିଯୁଗ ବର୍ଷା ଋତୁରେ ଯେଉଁଭଳି ଭାବରେ ମେଘ ଆକାଶରେ ଖାଇଗଲେ ତାରା ଚନ୍ଦ୍ରମାନଙ୍କର ଆଲୋକ ନିଷ୍ପ୍ରଭ ହୋଇଯାଇଥାଏ, ଦୁର୍ବିଳ ଲୋକମାନଙ୍କର ଆଲୋକ ପଡ଼ିଯାଇଥାଏ, ସେଭଳି ଭାବରେ କଳିଯୁଗରେ କେହି ଜାଣିପାରିବେ ନା ବେଦ, ନା ଜାଣିପାରିବେ, ଯେଭଳି ଉଦାହରଣ ଲୋକମାନେ ଦେଇଛନ୍ତି, ଯେଭଳି ବେଳେବେଳେ ବାଦଲ ସବୁ ଦୂରେଇ ଯାଏ, ତାରା ଏବଂ କ'ଣ ଚନ୍ଦ୍ରମାନଙ୍କର ଆଲୋକ ଦେଖାଯାଏ, ସେହିଭଳି ଭାବରେ କଳିଯୁଗରେ ଅବସ୍ଥା ଯଦିଓ ସେଇଆ ହେବ, କିନ୍ତୁ ବର୍ତ୍ତମାନ ଏ ବାଦଲ ସବୁ ଦୂରେଇ ଯାଇଛି, ଏ ମହାପ୍ରଭୁଙ୍କର ଯେଉଁ ଆବିର୍ଭାବରେ ଏହି ସୁଯୋଗ ଆମକୁ ମିଳିଛି, ମହାପ୍ରଭୁ ଆସିଛନ୍ତି, ଏ 15,000 ବର୍ଷ କଳିଯୁଗର ହେଉଛି ସୁବର୍ଣ୍ଣ ଯୁଗ, କଳିଯୁଗରେ ହେଉଛି 5,000 ବର୍ଷ ଚାଲିଯାଇଛି, ଆଉ 10,000 ବର୍ଷ ରହିଛି, ହେଉଛି ସୁବର୍ଣ୍ଣ ଯୁଗ। ଯେଉଁମାନେ କଳିଯୁଗରେ ଏହି ମହାପ୍ରଭୁଙ୍କର ଆନ୍ଦୋଳନ ଯୋଗ ଦେବେ, ସେମାନେ ପ୍ରକୃତରେ ବେଦ ବିଷୟରେ ଜାଣିପାରିବେ, ସେମାନେ ଉଦ୍ଧାର ପାଇଯିବେ, ନହେଲେ ଚାରିଆଡ଼େ ପାଖଣ୍ଡି ବାଦ ଚାଲିଛି, ଯେଉଁମାନେ ଭଗବାନଙ୍କର ମହାପ୍ରଭୁଙ୍କର ଆଶ୍ରୟ ଆସୁନାହାନ୍ତି ସେମାନେ ପାଖଣ୍ଡି, ସେମାନେ ଭଗବାନ ବିଷୟରେ ଜାଣିପାରିବେ ନାହିଁ। ତେଣୁ ଯେଉଁଭଳି ଭାବରେ ଆମେ ନଦୀରେ ସ୍ନାନ କରିବା ପାଇଁ ଜାମ୍ପ ଦେବା, ନଦୀରେ ଜଳ ନଥିଲେ ଆମ ହାତ ଗୋଡ଼ ସବୁ ଭାଙ୍ଗିଯିବ, ସେହିଭଳି ଭାବରେ ପାଖଣ୍ଡି ବାଦରେ ଆମେ ଯଦି ଯୋଗ ଦେବା ତାହେଲେ ଭଗବାନଙ୍କୁ ଜାଣିପାରିବା ନାହିଁ, ଏ ଭୌତିକ ଜଗତରେ ହିଁ ଗୁରୁ ଥିବା। ସେହିଭଳି ଭାବରେ ପରସ୍ପରଂ ତା ଲକ୍ଷ୍ୟତ ନିରୁଦ୍ଧ ଆସାଧ୍ୟ ଦାବଂ କ୍ୱଚିତ୍ ଅଗ୍ନି ତପ୍ତୋ ନିର୍ବିତେ ଯକ୍ଷେଇ ଦାସୁ, କେତେଜଣ ଯକ୍ଷେଇ କହିଲେ କେଉଁମାନେ, ସେମାନେ ହେଉଛନ୍ତି ରାଜାଗଣ। କଳିଯୁଗରେ ଆମେ କହିଥିଲେ, ଆଲୋଚନା କରିଥିଲେ, କଳିଯୁଗ ରାଜାମାନେ ଏଭଳି ଦସ୍ୟୁ ଭଳି ହେବେ, ସେମାନେ ସବୁ ପ୍ରଜାମାନଙ୍କୁ ଉଦ୍ଧାର କରିବେ, ପ୍ରଜାତେ ଭକାଇଛନ୍ତି ମ୍ଲେଚ୍ଛ ରାଜନ ରୂପିଣ, ଭାଗବତ ଦ୍ୱାଦଶ ସ୍କନ୍ଧରେ ଏ ଭବିଷ୍ୟତବାଣୀ ଦିଆଯାଇଛି, କଳିଯୁଗ ରାଜାମାନେ ଏଭଳି ଭାବରେ ହେବେ, ପ୍ରଜାମାନଙ୍କୁ ଉଦ୍ଧାର କରିବେ। ତେଣୁ ଏ ଅରଣ୍ୟରେ ଏଭଳି ଭାବରେ ସଂସାର ଦାବାନ ଲୀଡ଼ ଲୋକ ପ୍ରଣାୟ କାରୁଣ୍ୟ ଧନା ମନତ ପ୍ରାତଶ୍ୟ କଲ୍ୟାଣ ଗୁଣାନବଶ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାର, ଏଇଭଳି ଭାବରେ ଚାରିଆଡ଼େ ଦାବାନଳ, ଯେମିତି ଜଙ୍ଗଲରେ କିଏ ନିଆଁ ଲଗାଏ ନାହିଁ, କିନ୍ତୁ ନିଆଁ ଲାଗିଯାଏ, ମନମାନଙ୍କୁ ଲାଗିଯାଏ। ସେହିଭଳି ଭାବରେ କଳିଯୁଗରେ ବିଶେଷ ଭାବରେ ଏଇ ସଂସାର ରୂପ କରଣ୍ୟରେ ସେଭଳିଆ ଦାବାନ ଲାଗିଛି, ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ଆମେ ଗୁରୁଙ୍କର ଶରଣ ଯିବା। ଗୁରୁଙ୍କ ଶରଣରେ ଗଲେ ହିଁ ଯେ ସେ ଗୁରୁ ଯିଏକି ସେଇ ଭଗବାନଙ୍କର କୃପା ପ୍ରାପ୍ତ ହେଇକି ଆସିଛନ୍ତି, ଯେମିତି ଜଙ୍ଗଲରେ ନିଆଁ ଲାଗିଲେ ଦମକଳ ଲିଭେଇ ପାରିବ ନାହିଁ, କେବଳ ବର୍ଷା ହେଲେ ଜଙ୍ଗଲରେ ନିଆଁ ଲିଭିଯିବ, ସେଇଭଳି ଭାବରେ ଆମର ଯେଉଁ ଶରୀର ଭିତରେ ଆମ ଯେଉଁ ମନରେ ଯେଉଁ ନିଆଁ ଲାଗିଛି, ଏ ନିଆଁ ଲିଭିବ କିଭଳି ଭାବରେ ନା ଗୁରୁଦେବଙ୍କର କୃପାରୁ ଏଇଟା ହେଇପାରିବ। ଗୁରୁଦେବ ସେ ଜଳ ଆଣିଛନ୍ତି, କୃପା ରୂପକ ଜଳ ଆଣିଛନ୍ତି, କୃପା ବୁଦ୍ଧି ଭଗବାନ ପାଖରୁ ସେ ଆଣିଛନ୍ତି ସେ କୃପା ଜଳ, ତେଣୁ ଭଗବାନ ଶରଣ କଲେ ଆମେ ଏଇ ଦାବନରୁ ମୁକ୍ତ ପାଇପାରିବା। ସେହିଭଳି ଭାବେ ସୁରେଇ ଉତସ୍ୱତା ସ୍ୱଜନ ବିମୟନ ଉପଜାତି କସ୍ମଳ କ୍ୱଚିତ ସନ୍ଦର୍ଭ ପୁରମ ପ୍ରବିଷ୍ଟ ପ୍ରମୋଦତେ ନିର୍ଭୂତ ବନ ମୁହୂର୍ତ୍ତ ସୁରେଇ ଭୂତ। ଆମେ ଯେଉଁ ଗୃହରେ ରହିଯାଉଛେ, ସୁରେଇ କହିଲେ ବହୁତ ବୀର, ବୀର ପେଟ ବୀର କ୍ଷତ୍ରିୟର ଇଏ ହେଉଛି ଲକ୍ଷଣ, ସୌର୍ଯ୍ୟର ସ୍ତ୍ରୀର ଧୋତି ଦାକ୍ଷ ହେଉଛି କ୍ଷତ୍ରିୟର ଲକ୍ଷଣ। ବହୁତ ବୀରମାନେ ବହୁତ ଜୟ କରିଛନ୍ତି, ବହୁତ ରାଜ୍ୟ ଜୟ କରିଛନ୍ତି, ଏବଂ ଗୃହରେ ସେମାନେ ପ୍ରବେଶ କରି ସେମାନେ ଭାବୁଛନ୍ତି ଆନନ୍ଦ ରହିବେ, ନିର୍ଭୂତ ବନ ଯୁଦ୍ଧ କରିସାରିଲା ପରେ ଯେତେବେଳେ ଗୃହରେ ଆସୁଛନ୍ତି ସେମାନେ ଭାବୁଛନ୍ତି ଆନନ୍ଦ ରହିବେ, କିନ୍ତୁ ଏ ଗନ୍ଧର୍ବ ଦୂର ଭଳି ଏ ଆନନ୍ଦ ଏଠି ରହି ମିଳିବ ନାହିଁ, ଉଭେଇ ଯିବ। ଯେମିତି କୁହାଯାଇଛି, ତାତଲା ସୈକେତେ ବାରି ବିନ୍ଦୁ ସମ ସୁତ ମିତ ରମଣୀ ସମାଜେ, ବିଦ୍ୟାପତି କଥା କହୁଛନ୍ତି। ତାତଲା ସୈକେତେ ମରୁଭୂମିରେ ଯେଉଁ ବାଲି ତାତିକି ରହିଛି, ତା ଦେହରେ ଯଦି କେତୋଟି ବିନ୍ଦୁ ଜଳ ଦିଆଯିବ, ବାରି ବିନ୍ଦୁ ସମ, ତାହେଲେ କ'ଣ ସେ ଏଇ ଯେଉଁ ବିପଦରୁ କ'ଣ ଜଣେ ରକ୍ଷା ପାଇପାରିବ। ସେହିଭଳି ଭାବରେ ଭୌତିକ ଜଗତରେ ଯେଉଁ ଆନନ୍ଦ ଏ ସଂସାର ଧନ୍ଦା ପ୍ରତି ଆକୃଷ୍ଟ ହୋଇ ଜୀବନର ପ୍ରକୃତ ଧନ୍ଦା ବା ଆତ୍ମାନୁଭୂତି ଲାଭରୁ ଭୁଲି ଯାଇଥାନ୍ତି, ତେଣୁ ଚୋଳନ କ୍ୱଚିତ କଣ୍ଟକ ଶତ୍ରାଙ୍ଘ୍ରି ନଗାନ ରୁକ୍ଷୁ ବିମନା ଇବାସ୍ତେ ପଦେ ପଦେ ଭ୍ୟନ୍ତର ବହିର୍ଣ୍ଣିତ କୌଟୁମ୍ବିକ ଯଦିପାଇଁ ଜନାଏ। ପୁଣି ଅସୁବିଧା କ'ଣ ସବୁ ଅଛି ନା, ଚୋଳନ କ୍ୱଚିତ କଣ୍ଟକ ଶତ୍ରାଙ୍ଘ୍ରି, ଆମେ ଯେଉଁ ଚାଲୁଛେ ଏ ଅରଣ୍ୟରେ ଅରଣ୍ୟ ରାସ୍ତାରେ, ଏଠି ସବୁ କଣ୍ଟକ ଆଉ ଶର୍କରା ଗୋଡ଼ି ଗୋଡ଼ି ସବୁ ରହିଛି, କଣ୍ଟା ଗୋଡ଼ି ସବୁ ରହିଛି, ଗୋଡ଼ରେ ଫୁଟି ଯାଉଛି, ତାହେଲେ ବହୁତ କଷ୍ଟ ହେଉଛି। ଏ କଣ୍ଟକ ଶର୍କରା କିଏ, ସେମାନେ ହେଉଛନ୍ତି ବହୁ ବିଘ୍ନ, ବହୁତ ଲୋକରେ ବହୁତ ବିଘ୍ନ ଆସିବ ଏ କଣ୍ଟକ ଶର୍କରା ଭଳି। ଏବଂ ନଗାନ ରୁଖ୍ୟୁ ପାହାଡ଼ ଚଢ଼ିବାକୁ ପଡ଼ୁଛି ମଝିରେ ମଝିରେ, ଏ ପାହାଡ଼ଟା କ'ଣ ନା, ଏ ଯେଉଁ ପୁତ୍ର କନ୍ୟା ବିବାହ, ପୁତ୍ର କନ୍ୟା ବିବାହ ବହୁତ ପଇସା ଦରକାର, ଲୋଭ କରି ଦାହା କରି ସେ କରିକି ସରଜରେ ବୁଡ଼ି ବୁଡ଼ିକି ରହିଲେ, ପୁତ୍ର କନ୍ୟା ବିବାହ ଏସବୁ ନଗା। ପଦେ ପଦେ ଅଭ୍ୟନ୍ତର ବହିର୍ନାଦିତ, ଏହିଭଳି ଭାବରେ ଆର୍ଜିତ ବହୁତ କଷ୍ଟ ପ୍ରାପ୍ତ ହେଉଛେ, କୌଟୁମ୍ବିକ ପୃଥିବୀ ବହି ଜଣା, କେତେବେଳେ ଆମେ ବହୁତ କ୍ରୋଧ ପ୍ରକାଶ କରୁଛେ, ସେଥିପାଇଁ ଗୋପାଳ କହୁଛନ୍ତି, ସେଥିପାଇଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବୃନ୍ଦାବନରେ କୃଷ୍ଣ ବଳରାମ ମନ୍ଦିର ନିର୍ମାଣ କରିଛନ୍ତି, ଏତଦ୍ୱାରା ଏ ସଂଘର ସଭ୍ୟମାନଙ୍କୁ ତଥା ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରି କହୁଛି, ଆମ ଆସ ହରିଭଜନ ବାତାବରଣରେ ଶାନ୍ତିରେ ବାସ କର, ଏହା ବ୍ୟକ୍ତିକୁ ଚିତ୍ ଜଗତ ଉନ୍ନୀତ ହେବାରେ ଭଗବତ ଧାମ କରିଯିବାରେ ସାହାଯ୍ୟ କରିବ। ଯେତେବେଳେ ଏହି ଆଶ୍ରୟ ଆମେ ନାହିଁ, ଅନ୍ତର ପକ୍ଷେ ଆମେ ଯଦି ଭଗବାନଙ୍କୁ ଭଜନ କରିପାରୁନାହିଁ, ସେତେବେଳେ ଆମେ ଗୋପାଳ ମହାରାଜ ନିମନ୍ତ୍ରଣ କରୁଛନ୍ତି, ଆସ ଆମ ଇଷ୍ଟ କେନ୍ଦ୍ରକୁ ଆସ, ଏଇଠି ତୁମେ ଭଗବାନଙ୍କୁ ଭଜନ କରି ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ଭଗବାନ ଭଜନ କରି ଭଗବତ ଯିବ, ଆନନ୍ଦରେ ଯିବ। ଏ ଅରଣ୍ୟରେ ଏସବୁ ଅସୁବିଧା ରହିଛି, କ୍ୱଚିତ୍ ନିର୍ବିଘ୍ନ ଅଜଗରା ହେଇନା, କେତେବେଳେ ଅଜଗର ଦ୍ୱାରା ଆମେ ଅଜଗର ଦ୍ୱାରା ଗିଳି ଦେଉଛୁ ଅଜଗର ଆମକୁ, ଅଜଗର ହି ବା ଅଜଗର ସର୍ପ, ଏ ଅଜଗର ସର୍ପ କିଏ, ଇଏ ହେଉଛି ନିଦ୍ରା, ନିଦ୍ରା ହେଉଛି ନାତଙ୍କ ରାତି ହେଇଗଲେ ଆମ ନିଦ୍ରାରେ ଚାଲିଯାଉଛି, ବିତି ଯାଉଛି, ନଷ୍ଟ ହେଇଯାଉଛି ଆମ ସମୟ ରାତିରେ, ଇଏ ଅଜାଗର ପ୍ରହଲ୍ଲାଦ ମହାରାଜ କହିଛନ୍ତି, ଯେଉଁ 100 ବର୍ଷ ରହିଛି ମନୁଷ୍ୟର, ତା ଦେହରୁ ଅଧା ପଳେଇଯାଉଛି ନିଦ୍ରାରେ। ଭାଗବତ ସପ୍ତସ୍କନ୍ଧ 6ଷ୍ଠ ଅଧ୍ୟାୟରେ ତାଙ୍କ ସାଙ୍ଗ ବାଳକ ମାନଙ୍କୁ ଏଇ ଉପଦେଶ ଦେଇଛନ୍ତି। ଆମର ଯେଉଁ ଯଦି ଗୋଟେ ମନୁଷ୍ୟର ଯଦି ଆୟୁଷ କଳିଯୁଗରେ 100 ବର୍ଷ ବି ଧରାଯାଇଛି, ଏଇ 100 ବର୍ଷ ଯଦି ରହିଛି ତାହେଲେ ତା ଦେହରୁ ଅଧା ପୁଂସୋ ବର୍ଷ ସତନିହାୟୁ ତଦର୍ଧଂଚା ଅଧିତାତ୍ମନ, ଯେଉଁମାନେ ଅଧିତାତ୍ମନ ଏଇ ଇନ୍ଦ୍ରିୟମାନ ଜିତିପାରୁନାହାନ୍ତି ସେମାନଙ୍କର ଅର୍ଧକ ନଷ୍ଟ ହୋଇଯାଉଛି। କିଭଳି ନା ନିଷ୍ଫଳଂ ଜଗସୁ ରାତ୍ୟାନ୍ ସେତେ ଅନ୍ଧ ପ୍ରାପିତ ସ୍ତମ, ଏଇ ଅର୍ଧ ସମୟ ଅଧା 50% ଚାଲିଯାଉଛି ନଷ୍ଟ ହୋଇଯାଉଛି। କିଭଳି ଭାବରେ ଏଇ ନିଦ୍ରାରେ ପ୍ରାପିତ ତମ, ଏଇ ତମଗୁଣର ବୃତ୍ତି ହେଉଛି ନିଦ୍ରା, ନିଦ୍ରା ଆଳସ ପ୍ରମାଧିବି ଏ ହେଉଛି ତମଗୁଣର ଲକ୍ଷଣ। ଏବଂ ଆଉ ଯାହା କିଛି ରହିଲା ବର୍ଷ ଜ୍ୱରାଗ୍ରସ୍ତ ଦେହସ୍ଥ, ଜ୍ୱର ବାର୍ଦ୍ଧକ ଆସିଗଲେ କାଟିକି ବୁଶୁନି କାନକୁ ଶୁଭୁନି ଆଉ କ'ଣ ଭଗବାନ ପ୍ରଦାନ କରିପାରିବା। ଜ୍ୱରାଗ୍ରସ୍ତ ଦେହସ୍ଥ ଯାହା ଅଛି ଅକଳ୍ପସ୍ୟ ନିଶ୍ଚନ୍ତି, ଏଇ 20 ବର୍ଷ ପଳିଯାଉଛି ଏଇଭଳି ଭାବରେ ଭଗବାନ ପ୍ରଦାନ କରିବ ନାହିଁ। ସେହିଭଳି ଭାବରେ ଦୂରାପୂରଣ କାମେନ ମୋହେନ ଯେ ବଳିଅସା, ଯେଉଁମାନେ ଯୁବକ ଅବସ୍ଥାରେ ଅଛନ୍ତି ସେମାନେ କ'ଣ ଭଜନ କରୁଛନ୍ତି କି ନା, ତାଙ୍କର ଦୂରାପୂରଣ କାମେନ ତାଙ୍କର ଏଭଳି କାମନା ରହିଛି ସବୁ ଯେତେ ପୂରଣ କଲେ ମଧ୍ୟ ସେ ପୂରୁ ନାହିଁ। ଦୂରାପୂରଣ କାମେନ ମୋହେନ ଯେ ବଳିଅସା ମୋହଗ୍ରସ୍ତ ହେଇଯାଇଛନ୍ତି ସେମାନେ, ତେଣୁ ସେମାନେ ମଧ୍ୟ ଭଗବାନ ଭଜନ କରୁନାହାନ୍ତି। ଏବଂ ଶେଷ ଗୃହାସୁ ଆସକ୍ତସ୍ୟ ପ୍ରମତ୍ତସ୍ୟ ଜାତି, ଏଇଭଳି ଭାବରେ ଗୃହସ୍ଥ ଆସକ୍ତ ଆଶ୍ରମ ରହି ଆସକ୍ତି ହେଇ ତାଙ୍କର ସବୁ ସମୟ ପଳିଯାଉଛି, ନଷ୍ଟ ହୋଇଯାଉଛି, ଭଗବାନ ଭଜନ କରିପାରୁନାହାନ୍ତି। ତେଣୁ ଇଏ ଅଜଗର ଭଳି ନିଦ୍ରା ଯେଉଁ ଚାହୁଁଛି, ପ୍ରକୃତରେ ଆତ୍ମାର ନିଦ୍ରା ନାହିଁ, ଏ ଶରୀରର ନିଦ୍ରା ରହିଛି। ତେଣୁ ଯେଉଁମାନେ ଯେତେ ଉନ୍ନତ ଆଧ୍ୟାତ୍ମିକ ମାର୍ଗରେ ସେମାନେ ଯେତେ କମ୍ ସେବନ କରନ୍ତି, ଆମ ଷଡ଼ଉଷାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେମାନେ ନିଦ୍ରା ଆହାର ବିହାର କାହାଦି ବିଜିତୁ ଚାତ୍ୟନ୍ତ ଦିନ ଯେତୁ, ନିଦ୍ରା ଆହାର ବିହାର ଏସବୁକୁ ଜୟ କରିଦେଇଥିଲେ, ଖୁବ୍ କମ୍ ସମୟ ସ୍ୱୟଂ କରୁଥିଲେ, ସେମାନେ ଯେତେବେଳେ ସ୍ୱୟଂ କରୁନଥିଲେ ମଧ୍ୟ। ଯେମାନେ ଆଧ୍ୟାତ୍ମିକ ମାର୍ଗରେ ଉନ୍ନତି କରିବେ ସେମାନେ ଏଇଭଳି ଭାବରେ ନିଦ୍ରାକୁ ଜୟ କରିପାରିବେ, ତମଗୁଣକୁ ଯେଉଁମାନେ ଉଦ୍ଧକୁ ଯାଇଛନ୍ତି ସେମାନେ ନିଦ୍ରାକୁ ଜୟ କରିବେ। ତେଣୁ ନା ଆବେଟି କିଞ୍ଚିତ ନିତିନି ଅବିରୁଦ୍ଧ ଦଷ୍ଟମ ଶୋକ କ'ଣ ଦ୍ୱନ୍ଦ୍ୱ ଶୁକେଇ ଅନ୍ଧବନ୍ଧ କୁବେ ପତିଦଷ୍ଟ ମିଶ୍ରେ, ଦ୍ୱନ୍ଦ୍ୱ ଶୁକେଇ ଦ୍ୱନ୍ଦ୍ୱ ଶୁକ ହେଉଛନ୍ତି କ'ଣ ନା, ବିଭିନ୍ନ ଅନ୍ୟ ଯେଉଁ ସର୍ପ ସବୁ ରହିଛନ୍ତି ଏମାନଙ୍କୁ ଦଂଶନ କରୁଛନ୍ତି, ଦଂଶନ କରି ଆମେ ଅନ୍ଧ କୁବେରେ ପତିତ ହେଇଯାଉଛେ। ଏ ଦଂଶ ଦ୍ୱନ୍ଦ୍ୱ ଶୁକ ସବୁ କିଏ ନା, ଇଏ ହେଉଛି ଦୁଃଖମୟ ତମିଶ୍ର, ଏ ତମଗୁଣ, ତମଗୁଣ ଦ୍ୱାରା ଆମେ ଏ ସମୟଟି ଆମେ ନଷ୍ଟ ହୋଇଯାଉଛି, ନିଦ୍ରାରେ ପଡ଼ିଯାଉଛି, ନିଦ୍ରାରେ ଚାଲିଯାଉଛି। ତେଣୁ ଆମର ମହାପ୍ରଭୁ କହିଛନ୍ତି ସେ କଥା, କତ ନିଦ୍ରା ଯାହ ମାୟା ପିସାଚିରେ ବୋଲେ, ଜି ଜାଗ ଜି ଜାଗ ଗୋରାଚାନ୍ଦ ବୋଲେ, କତ ନିଦ୍ରା ଯାହ ମାୟା ପିସାଚିରେ ବୋଲେ, ଭଜିବ ବଳିଆ ଆସେ କ୍ଷୁଦ୍ର ରସାୟନ କହିଲେ କେଉଁଟା ନା ଇଏ ହେଉଛି ପରଦାର ସଂଭୋଗ। ବିବାହ କରି ନିଜ ସ୍ତ୍ରୀ ସହିତ ସେ ସନ୍ତୁଷ୍ଟ ହେଇପାରିଲେ ନାହିଁ, ଅନ୍ୟ ସ୍ତ୍ରୀ ସହିତ ସାଙ୍ଗ କରିବାକୁ ଯାଉଛି, ତେଣୁ ଇଏ ହେଉଛି କ୍ଷୁଦ୍ର ରସାୟନ ଅବୈଧ ସ୍ତ୍ରୀ ସଙ୍ଗ। ତନ୍ ମକିକା ବି ଯେଭଳି ଭାବରେ ଜଣେ ମହୁ ପାଇବା ପାଇଁ ମହୁ କିଣାକୁ ମହୁ ଆଣିବା ପାଇଁ ଯାଆନ୍ତି, ଆଣିବା ପାଇଁ ଗଲାବେଳକୁ ମକିକା ମାନେ ଯୁଦ୍ଧ କରନ୍ତି, ସେହିଭଳି ଭାବରେ ଏ ମକିକା ହେଉଛନ୍ତି ସେଇ ସ୍ତ୍ରୀର ଯେଉଁ ରହିଛନ୍ତି ତାଙ୍କର ସ୍ୱାମୀ ବା ତାଙ୍କର ଶ୍ୱଶୁର ଏମାନେ ସବୁ ରହିଛନ୍ତି, ଏମାନେ ମକିକା ଭଳି ତାକୁ ଆକ୍ରମଣ କରନ୍ତି। ଏଇ ପରସ୍ତ୍ରୀ ସାଙ୍ଗରେ ଏଇଭଳି କେତେ ଅସୁବିଧା ରହିଛି। ଏବଂ ଯଦି ବା କିଛି ଟିକିଏ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତତ୍ରାତି କୃଚ୍ଛା ପ୍ରତିଲବ୍ଧ ମାନ ବହୁତ କଷ୍ଟରେ କିଛି ଯଦି ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ବଳା ବିଲୁପ୍ତି ଅତ୍ୟନ୍ତ ତତ୍ୱନୀୟ ତାକୁ ମଧ୍ୟ ଆଉ ଟିକିଏ ନେଇଯାଉଛନ୍ତି ବଳାତ୍କାର କରିକି। ତେଣୁ ଇଏ ହେଉଛି ଯେଉଁ ଜଙ୍ଗଲ ଅରଣ୍ୟରେ କ'ଣ ଏଇ ଯେଉଁ ସଂସାର ଅରଣ୍ୟରେ ଏସବୁ ବହୁତ ଅସୁବିଧା ସବୁ ରହିଛି। ଏହିଭଳି ଭାବରେ ଅନେକ କଥା ରହିଛି, ଆମେ ସଂକ୍ଷେପ କହୁଛେ ଏହିଭଳି ଭାବରେ କହି ପୁଣି ଆଉ କିଛି କିଛି ରହିଛି ଆମେ ଜାଣିଲେ। ଏହିଭଳି ଭାବରେ ସବୁ ଯେଉଁଟା ଭଗବାନଙ୍କ ଭଜନରେ ବାଧା ହେଉଛି ସେସବୁ ଏଇ ଅରଣ୍ୟରେ ରହିଛି। ସବୁ ଆମେ ଅରଣ୍ୟରେ ରହିଛେ ମାନେ ଭଗବାନ ଭଜନ କରଣେ ମାନେ ଏଇ ଅରଣ୍ୟରେ ହିଁ ବୁଲୁଥିଲେ। ତେଣୁ ଅନ୍ତିମରେ ସିଂହାବଲୋକନ କରୁଛନ୍ତି, ଆଉ କିଛି କିଛି ରହିଗଲା କି ବାକି କହିକିରି ଦେଖୁଛନ୍ତି। ତେଣୁ ସେଥିରେ ସେ କହୁଛନ୍ତି ପ୍ରସାଦ୍ୟଟି କୁଆବି ଲତା ବୁଧା ଶ୍ରେୟ ମଝିରେ ମଝିରେ ଆମେ ଗୋବରରେ ପଡ଼ିଯାଉଛେ, ଅରଣ୍ୟରେ ଗଲାବେଳକୁ ଗୋବରରେ ପଡ଼ିଯାଉଛେ। ଏ ଗୋବର ହେଉଛି କ'ଣ ନା ରୋଗ, ରୋଗରେ ପୀଡ଼ିତ ହେଇଯାଉଛେ, ତେଣୁ ରୋଗରେ ପୀଡ଼ିତ ହେଇ ମୃତ୍ୟୁବରଣ କରୁଛେ। ଯଦି ମାନଙ୍କର ଆମେ ଭଲ ହେଇଗଲେ ଲକ୍ଷ ଲକ୍ଷ ଟଙ୍କା ପ୍ରତ୍ୟେକ ରିକଲିଙ୍ଗ ହସ୍ପିଟାଲରୁ ଭଲ ହେଇକି ଆସିଲେ ତଥାପି ଭଗବାନଙ୍କର ଭଜନ କଲେ ନାହିଁ, ସେଇ ପୁଣି ଭୌତିକ ଆସକ୍ତିରେ ହିଁ ରହିଲେ ତୁମେ ଜାଣ ପୁଣି ସେଇଭଳିଆ ଚାଲିଲା। ତେଣୁ ପ୍ରସଦ୍ୟଦି କୁଆପି ଲତା ବୁଧା ଶ୍ରେୟ ସେ ରୋଗ ହସ୍ପିଟାଲରୁ ଆସିଲା ପରେ ପୁଣି ସେ କଥା ଭୁଲିଗଲେ ଯେ ମୃତ୍ୟୁ ପାଖେଇ ଆସିଲାଣି, ଆମକୁ ମୃତ୍ୟୁ ପାଇଁ ପ୍ରିପାରେସନ୍ ହେବାକୁ ପଡ଼ିବ, ପ୍ରସ୍ତୁତ ହେବାକୁ ପଡ଼ିବ, ସେ କଥା ଭୁଲି ଯାଉଛନ୍ତି। ପୁଣି ଏ ବିଷୟ ଯୁଗରେ ନଦୀକି ରହୁଛନ୍ତି, ଲତାର ଆଶ୍ରୟ ନେଉଛନ୍ତି, ଲତାର ଆଶ୍ରୟ ମାନେ ସେଇ ସ୍ତ୍ରୀ ପିଲାମାନଙ୍କ ସହିତ ଆନନ୍ଦରେ ରହୁଛନ୍ତି, ଭଗବାନଙ୍କୁ ଭଜନ କରୁନାହାନ୍ତି। କ୍ୱଚିତ୍ କଦାଚିତ୍ ହରିଚକ୍ର ତ ଅସମ୍ ହରିଚକ୍ର ମୃତ୍ୟୁ ସମୟ ଆସି ପହଞ୍ଚିଗଲେ ଭୟରେ सक्षम विदते बकतंकर बुद्धि हरि सिंह आक्रमण जब कर सिंह जब आक्रमण करुच्ची आम जब गोटे बग गोटे काउ गोटे वृद्ध संचाण शरण जावा तार कौन आम रक्षा पाइपर तेणु ये बककंक वृद्ध हो किए ना मैंने होती कल्पित देवता भगवान शरण न जा अन्य ये होती भगवान सी भगवान ये भाव में कल्पित देवता बोली भावते ये होती भगवान सी होती भगवान भगवान कहते शास्त्र प्रमाण रही भगवान शरण न दे तथागत कल्पित भगवान शरण गले सी कम मृत्यु मुख रक्षा करें यदि हरि आसुची सिंह आसुची आक्रमण करने आम कौन गोटे बक रक्षा करोटे काउटे रक्षा करांगुड़ा रक्षा कर कहे ए यदि सिंह आक्रमण कर खाईता तेल किसी जब हाड़ मस कि बढ़ता खातु से भाव में अगर देवादेव भगवान तथागत भगवान भी कौन शरण गले भाव में आम मृत्यु मुख रक्षा कर मृत्यु मुख रक्षा पाईपर ना माँ एकम शरण व्रज भगवान कहले माँ एकम शरण व्रज अहम काम सर्व पापेभ्य मुक्ति माँ सुत मृत्यु मुख्य तुम रक्षा करवल मोर मात्र शरण जाओ अन्न कार शरण गले तुम मृत्यु रक्षा पाईपर ना तेई वंचित हंसकूल समावेशन अरोचयान शील मुपेदी वानरा जज्जातिरासेन सुनीर भूतेन्द्रिय परस्परो दीक्षण विश्वता से ही वंचित कौन सी मत जब जीवन रक्षा हो गला ताहले आम कह निश्चित भाव आम भगवान शरण गले ही आम रक्षा पाई हरि बिना मृत्यु न करती भगवान बिना आम कहीं मृत्यु मुख रक्षा करें ना तेणु भगवान शरण जी आम हंस कूल पाक कहे हंस कहे ब्राह्मण वैष्णव मैंने जाऊे से कहे भगवान भजन कर हिंदू शिष्य कहे तुम्हें नो मीट इटिंग नो 86 सेक्स नो गैबलिंग नो मीट इटिंग सब विभिन्न प्रकार सब निषेध रच मस खाइब खाइब ना पान फान खाइब ना चा फान पीब ना ये बीड़ी सिगरेट टाणी ना खैली खाइब ना ये सब कहे ये हंस कूल ये पवित्र जीवन जापन करेंगे कि आगे भल लगे से हंस कूल भल लगे चार लोक भगवान को आराधना कर मंगला जग दि भगवान नाम जप कर ये सब भल लगे तेणु से कौन कर भल लगे ना तेणु शील रूपे कि बानरा बानर लोक जाए पहुँचे बानर मान भगवान कौन मगुर मछ झोल भगवत भितर कोल बेटा हरिया हरिया गोल जहाँ चाहते कर बानर मान जो भाव में बानरी मान सहित जौन क्रीड़ा रत रही से बानर राशि आम रहा से भल लगे हाँ हरि नाम होते भगवान नाम होते जहाँ कल चल कि असुविधा ना तेणु आमर राधव विषय महाराज कहती जो मैंने ईश्वर को जयन करस्कन जो निर्देश रही कड़ाकड़ी मार्ग सब रही भल लगे चारिक पल अन्य संस्था भी पड़े जाऊँ ये किए किए कर किए किए मान तेणु केतबाला द्रुमेजु रंशियान सुतदार वत्सलो व्यवहार दीनो विवशस्वबंधने क्वचित प्रमादा गिरकंदरे पदन बल्ली गृहत्वा गदभीत अस्थित केतबाला कहते द्रुमेजु रंशियान केतबाला कहते गोटे वृक्षर मूल आश्रय नहीं जाऊे आनंद प्राप्त होते कि मधु झरुचे से द्रुम आश्रय नौते ये द्रुम हो कौन ना एम हो गृह ये गृह जो आश्रय नौते जो गृह भगवान भजन होना स्त्री संगे आय जो आम प्रकृत जीवन उद्देश्य भगवान शरण जावा भगवान भजन करवा से सब भूल जाऊे तेणु यही भाव में गजभीत मानने जो हाथी मृत्यु मृत्यु भाव रक्षा पायापी आम जहाँ शरण गले कहीं आम रक्षा करें एकम्र भगवान शरण गले ही ଜଣେ ମୃତ୍ୟୁ ମୃତ୍ୟୁରୁ ରକ୍ଷା ପାଇପାରିବ, ଅନ୍ୟ କୌଣସି ଉପାୟ ନାହିଁ। ଏବଂ ମାନବ ଜୀବନ ସେଥିପାଇଁ ଉଦ୍ଦିଷ୍ଟ, ତେଣୁ ଏଇଭଳି ଭାବରେ ଅନେକ କଥା ରହିଛି, ଆମେ ସଂକ୍ଷେପରେ କହିଲେ ଆମ ସମୟ କମ୍ ରହିଛି। ତେଣୁ ଅନ୍ତିମରେ କହୁଛନ୍ତି, ଅଥ କଥଞ୍ଚି ବିମୁକ୍ତ ଆପଦ ପୁନଃ ସ୍ୱାର୍ଥଂ ପ୍ରଭିଶତି ଅରିନ୍ଦମ ଅଧର୍ମ ମିଶ୍ରଣ ଅଜୟା ନିବେଶିତ ଭ୍ରମଣ ଭ୍ରମଣ ଜନ ଅଧ୍ୟାପି ନ ବିହେନ କଷ୍ଟ। ଏଇଭଳି ଭାବରେ ଏଇ ଭୌତିକ ଅରଣ୍ୟରେ ଗୁରୁପୁରୁଷ ସମସ୍ତେ ଅଧ୍ୟାପି ହିଁ ଭ୍ରମଣ ଜନ ସମସ୍ତେ ଭ୍ରମଣ କରୁଛନ୍ତି, ଏଇ ଭବାରଣ୍ୟରେ ଭ୍ରମଣ କରୁଛନ୍ତି। ଅଧ୍ୟାପି ହିଁ ନ ଭେଦ କଷ୍ଟ, ଏ ପର୍ଯ୍ୟନ୍ତ ମଧ୍ୟ ସେମାନେ ଜାଣିପାରିଲେ ନାହିଁ ମାନବ ଜନ୍ମର କ'ଣ ଲକ୍ଷ୍ୟ, ମାନବ ଜନ୍ମର ଉଦ୍ଦେଶ୍ୟ କ'ଣ, ଏ ପର୍ଯ୍ୟନ୍ତ ମଧ୍ୟ ସେମାନେ ଜାଣିପାରିଲେ ନାହିଁ। ତେଣୁ ରହୁଗଣି ତୁମେ ବି ଇଏ ଅଧୁନ୍ଦସ, ରହୁଗଣ ତୁମେ ମଧ୍ୟ ସେଇ ଅଧୁନ୍ଦ ସେଇ କବାଟକରେ ରହିଛ। ଅବଶ୍ୟ ରହୁଗଣ ବର୍ତ୍ତମାନ ପାର ହୋଇଯିବେ, କାହିଁକି ସେ ଜ୍ଞାନ ପ୍ରାପ୍ତ ହୋଇଗଲେ। ତାଙ୍କର ତୁମେ ବି କହିବାର ଉଦ୍ଦେଶ୍ୟ ହେଉଛି ଆମକୁ କହୁଛନ୍ତି, ରହୁଗଣକୁ ଲକ୍ଷ୍ୟ କରି ଆମକୁ କୁହାଉଛି, ଆମେ ମଧ୍ୟ ଏଇ ଭାବରେ ଭଗବାନଙ୍କରେ ଘୁରି ବୁଲୁଛେ, ମୃତ୍ୟୁମୁଖ ରକ୍ଷା ପାଇଁ ଆମେ ଭଗବାନଙ୍କ ଶରଣରେ ଯାଉନି। ତେଣୁ ସନ୍ନ୍ୟାସ ଦଣ୍ଡ କୃତଭୂତ ମୈତ୍ର ଯେଉଁମାନେ ଏଇଭଳି ଭାବରେ ଗୃହସ୍ଥ ମୁକ୍ତ ହେଇ ଭଗବାନଙ୍କ ଭଜନ ଭଜନ କରୁଛନ୍ତି, ସନ୍ନ୍ୟାସ ଆଶ୍ରମ ଗ୍ରହଣ କରୁଛନ୍ତି, ଭଗବାନ ଭଜନ କରୁଛନ୍ତି, ଅସଚିତାତ୍ମା ହରିସେ ଭୟା ସ୍ଥିତମ ଏବଂ ଏଇ ଗୃହପତି ଆସକ୍ତି ନ କରିକି ଭଗବାନ ଭଜନ କରୁଛନ୍ତି। ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ଏଇ ଜ୍ଞାନ ରୂପକୁ ଅଛି ଦ୍ୱାରା ସେମାନେ ଏ ଭବ ବୃକ୍ଷକୁ କାଟି ଭବ ଧାମକୁ ଯାଇପାରିବେ। ଏ ଭବ ଅରଣ୍ୟରେ ଏଇଭଳି ଭାବରେ ବହୁତ ବର୍ଣ୍ଣନା ରହିଛି, ଏଇଟା ବୁଝିପାରିବେ ନାହିଁ କହିକି ମହାରାଜ ପ୍ରଭୁ ଏସବୁ କହିଲେ କ'ଣ ସବୁ ଜିନିଷ କ'ଣ ଏସବୁ ମଶା କ'ଣ ଏସବୁ କ'ଣ। ଏ 14 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ସଂକ୍ଷେପରେ କହିଦେଲେ ଆଉ ଗୋଟେ ଅଧ୍ୟାୟ ରହିଛି, ସଂକ୍ଷେପରେ କହିଦେଲେ ଯାହା ହଉ, ରାଧାଙ୍କର କିନ୍ତୁ ପ୍ରକୃତରେ ସେ ଜ୍ଞାନ ପ୍ରାପ୍ତ ହୋଇଗଲେ, ଅମୃତ ପ୍ରାପ୍ତ ହୋଇଗଲେ ରାଧା, ତେଣୁ ତାଙ୍କର ଆତ୍ମତତ୍ତ୍ୱ ଉପଲବ୍ଧି ହୋଇଗଲା। ତେଣୁ ସେ ପ୍ରାର୍ଥନା କରୁଛନ୍ତି, ଅହୋ ଜନ୍ମା କିଳ ଜନ୍ମ ଶୋଭନମ କିଂ ଜନ୍ମ ଭି ତୁ ଅପରେମୁସ୍ମିନ ନୃଷିକେଶ ଦଶ କୃତାତ୍ମନା ମହାତ୍ମନା ଭବ ପ୍ରଚୁର ସମାଗମ। ପ୍ରକୃତରେ ରହୁଗଣ ଏ ଅମୃତ ପ୍ରାପ୍ତ ହୋଇ ଆଜି ତାଙ୍କର ଆତ୍ମ ଉପଲବ୍ଧି ହୋଇଯାଇଛି, ସେ ଜାଣିପାରୁଛନ୍ତି ମାନବ ଜୀବନ ଲକ୍ଷ୍ୟ କ'ଣ। ସେ ଆଶ୍ଚର୍ଯ୍ୟ ଅହୋ ନୃଜନ୍ମ କ୍ରିୟାଜନ୍ମ ଶୋଭନ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ପ୍ରକୃତି ମନୁଷ୍ୟ ଜନ୍ମ କେତେ ପୁଣ୍ୟଦାୟକ, ଅଖିଳ ଜନ୍ମ ଯେତେ ଜନ୍ମ ଅଛି ଏମିତିକି ଉନ୍ନତ ଦେବତାର ଦେବତାମାନଙ୍କର ଜନ୍ମ ମଧ୍ୟ ଉନ୍ନତ ଏ ମନୁଷ୍ୟ ଜନ୍ମ ଆଜି ନିଜେ ସେ ଅନୁଭବ କରୁଛନ୍ତି। ଅହୋ ନୃଜନ୍ମ କ୍ରିୟଜନ୍ମ ଶୋଭନ କାହିଁକି ଶୋଭନ ନା କିଂ ଜନ୍ମ ବି ତୁ ଅପରେଇ ଅପି ଅନୁଷ୍ଠି, ଆଉ ଅନ୍ୟ ଜନ୍ମର କ'ଣ ଆବଶ୍ୟକତା ରହିଛି, ଦେବଲୋକ ଇତ୍ୟାଦିରେ ଯିବା ପାଇଁ କ'ଣ ଆବଶ୍ୟକତା ରହିଛି, ନା କ'ଣ ମନୁଷ୍ୟ ଜନ୍ମରେ କ'ଣ ସୁବିଧା କ'ଣ ରହିଛି, ନା ନ ଯଦି ଋଷିକେଶ ଦେଶ କୃତାତ୍ମନା ଦେବଲୋକମାନଙ୍କରେ ଏଇ ଭଗବାନ ହରିଙ୍କର ଯଶ କୃତାତ୍ମନା ମହାତ୍ମା ଯଶ ଯେଉଁମାନେ ଜ୍ଞାନ କରନ୍ତି ଯେଉଁମାନେ ମହାତ୍ମା ଏବଂ ସାଧୁ ସେମାନେ ସେଠି ପ୍ରଚୁର ଭାବରେ ରୁହନ୍ତି ନାହିଁ, ପ୍ରଚୁର ସମାଗମ ହୁଅନ୍ତି ନାହିଁ। ନାରଦମୁନି ଇତ୍ୟାଦି କେତେ ଜଣ ରହିଛନ୍ତି, ନହେଲେ ପ୍ରାୟ ସାଧୁମାନେ ସେଠି ନଥାନ୍ତି। ଏବଂ ନାରଦମୁନି ଯଦିବା ଭଗବାନ କଥା କହିବା ପାଇଁ ଚାହୁଁଛନ୍ତି, ଦେବତାମାନଙ୍କର ସମୟ ନାହିଁ, ଦେବତାମାନେ ତାଙ୍କର ରାସକ୍ରୀଡ଼ାରେ ବ୍ୟସ୍ତ ରହିଛନ୍ତି, ସେମାନେ ଭଗବାନ କଥା ଶୁଣିବା ପାଇଁ ସମୟ କାହିଁ ତାଙ୍କର। ତେଣୁ ମନୁଷ୍ୟ ଜନ୍ମରେ ଆମକୁ ସମୟ ସୁବିଧା ସୁଯୋଗ ମିଳିଛି, ଏବଂ ଅତି ଅଳ୍ପ ଜଣେ ସମ୍ମୁଖ କଲେ ମଧ୍ୟ ସେ ମଧ୍ୟ ବହୁତ ବଡ଼ ବିପଦ ରକ୍ଷା କରିବ। ସାଧୁସଙ୍ଗ ସର୍ବଶାସ୍ତ୍ର କହେ, ତେଣୁ ସେ କହୁଛନ୍ତି, କାରଣ ସେ କେତେ ସମୟ କରିଥିଲେ ସଙ୍ଗ କରିଥିଲେ, ଖୁବ୍ କମ୍ ସମୟ, ପାଞ୍ଚଟି ଶ୍ଳୋକରେ ତାଙ୍କର ଜ୍ଞାନ ପ୍ରାପ୍ତ ହୋଇଗଲେ। ଅତି ଅଳ୍ପ ସମୟ ଜଣେ କଲେ ମଧ୍ୟ ସାଧୁକର ତାର ମଧ୍ୟ ସେ ଆତ୍ମାନୁଭୂତି ପ୍ରାପ୍ତ ହୋଇଯିବେ। ତେଣୁ ନହି ଅଦ୍ଭୁତ ଚରଣାଣୁ ଭିନ୍ ହତାମ ସୋ ଭକ୍ତି ରଘୁକ୍ଷେଦ ମଳା ମୁହୂର୍ତ୍ତିକା ଦେଶ ସମାଗମାତ୍ମେ ଦୁସ୍ତର୍କ ମୂଳ ପହଦୋ ବିବେକ। ମୁହୂର୍ତ୍ତ ମାତ୍ର ସଙ୍ଗ କରିଛନ୍ତି, ଏଇ ଜଡ଼ବାସଙ୍କର ମୁହୂର୍ତ୍ତ ମାତ୍ର ସଙ୍ଗ କରିଛନ୍ତି, ଅଳ୍ପ କେତେ କଥାରେ ତାଙ୍କ ଜ୍ଞାନ ଉଦୟ ହୋଇଗଲା। ତେଣୁ ପ୍ରଭୁ ଶୁଦ୍ଧ ଭକ୍ତମାନଙ୍କ ସଙ୍ଗ ଫଳରେ ବ୍ୟକ୍ତି ନିଶ୍ଚିନ୍ତ ଭାବେ ମାୟା କବଳରୁ ମୁକ୍ତ ହୋଇଯାଏ। ଆଜି ବହୁତ ତାତ୍ପର୍ଯ୍ୟ କଥା ରହିଛି, କିନ୍ତୁ ଆମର ଖୁବ୍ କମ୍ ସମୟ ଥିବାରୁ ଆମେ ଏଠି ଆଲୋଚନା କରିପାରୁନେ। ତେଣୁ ସିଏ ରୋଗଣ ଯେଉଁ ଭୁଲ କରିଦେଲେ, ଗୁରୁଙ୍କୁ ମାନେ ନିଜ ଜୀବିକା ବଢ଼ାଇଲେ, ଗୁରୁଙ୍କୁ ଅପମାନ କରିଥିଲେ, ତେଣୁ ଆଜି ସିଏ କ୍ଷମା ପ୍ରାର୍ଥନା କଲେ। ବର୍ତ୍ତମାନ ଅନ୍ତିମରେ ସେ କହୁଛନ୍ତି, ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି, ନମୋ ମହାଭ୍ୟ ତୁ ନମ ଶିଶୁଭ୍ୟ ନମ ଯୁଗଭ୍ୟ ନମ ଆବୁଟଭ୍ୟ ଯେ ବ୍ରାହ୍ମଣ ଗାଭ ବୁଧୁତଲିଙ୍ଗା ଚରଣ ଦେଭ୍ୟୋ ଶିବମସ୍ତୁରାଙ୍ଗ୍ୟା। ଏତେ ବଡ଼ ମୁଁ ଭୁଲ କରିଦେଇଛି, ତେଣୁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି। ନମ ମହାଭ୍ୟ ମହତ୍ ବ୍ୟକ୍ତିମାନଙ୍କୁ ପ୍ରଣାମ କରୁଛି, ଶିଶୁମାନଙ୍କୁ ମଧ୍ୟ ପ୍ରଣାମ କରୁଛି। ଶିଶୁମାନେ ମଧ୍ୟ ପୂର୍ବ ଜନ୍ମରେ ବହୁତ ଉନ୍ନତ ଥାଇପାରନ୍ତି, ସେମାନେ ଏଇ ଜନ୍ମରେ ଶିଶୁ ହୋଇକି ରହିଛନ୍ତି, ଆସିଛନ୍ତି। ଚାରି କୁମାର ଶିଶୁ ଅବସ୍ଥାରେ ରହିଥିଲେ, ପାଞ୍ଚ ବର୍ଷ ବାଳକୃତ୍ୟ ରହିଥିଲେ, ଭୁଲ ଜୟ ବିଜୟ ତାଙ୍କୁ ରୋକିଦେଲେ, ନା ଯାଇପାରିବ ନାହିଁ, ଭୁଲ ହୋଇଗଲା। ତେଣୁ କିଏ ଶିଶୁ ଅବସ୍ଥାରେ ମଧ୍ୟ ବହୁତ ଉନ୍ନତ ହୋଇଛନ୍ତି, ଶିଶୁ ରହିଛନ୍ତି, ଯିଏ ହରିନାମ କୀର୍ତ୍ତନ କରୁଛି, କେତେ ଉନ୍ନତ ସ୍ତରରେ ଆମେ କେମିତି ଜାଣିବା, ତେଣୁ ତାଙ୍କୁ ମଧ୍ୟ ଆମେ ନମସ୍କାର। ନମ ମହାଭ୍ୟ ତୁ ନମ ଶିଶୁଭ୍ୟ ନମ ଯୁବଭ୍ୟ, ଯୁବକମାନଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି, ଯେଉଁମାନେ ଏ ଭଗବତ ମାର୍ଗରେ ଅଗ୍ରସର ହୋଇଛନ୍ତି, ଆମେ ଜାଣିପାରୁନେ ତାଙ୍କୁ। ନମ ଆବୁଟଭ୍ୟ ବିପ୍ର ବାଳକମାନଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି, ଯେ ବ୍ରାହ୍ମଣ ଗାମ ବଧୂତ ଲିଙ୍ଗା ଯିଏ ଏଇ ଅବଧୂତ ଲିଙ୍ଗ, ଯେଉଁମାନେ ପ୍ରକୃତରେ ସାଧୁ ଲକ୍ଷଣ ଆମେ ବା ତାଙ୍କର ବସ୍ତ୍ର ପରିଧାନ ହୋଇଛନ୍ତି ଜାଣିପାରିବା, ତାଙ୍କୁ ଭଲ, କିନ୍ତୁ ଯଦି ଜାଣିନପାରିଲେ ଅବଧୂତ ସ୍ତରରେ ଅଛନ୍ତି, ତାଙ୍କ ପ୍ରତି ଆମର ଦୋଷ ହୋଇଯାଉଛି, ଅପରାଧ ହୋଇଯାଉଛି, ତେଣୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଏଇଭଳି ଭାବରେ ଯେତେବେଳେ କହି ସେ ମଧ୍ୟ ସେଇ ଉନ୍ନତ ସ୍ତର ପ୍ରାପ୍ତ ହୋଇଗଲେ, ଗୁଣାତୀତ ଅବସ୍ଥା ପ୍ରାପ୍ତ ହୋଇଗଲେ। ତେଣୁ ଏକଥା ଶୁଣି ପରୀକ୍ଷିତ ମହାରାଜଙ୍କର ମନ ବହୁତ ଆନ୍ଦୋଳିତ ହେଉଛି, କାହିଁକି ନା ସେ ମଧ୍ୟ ଅପରାଧ କରିଦେଇଥିଲେ, ସ୍ୱାମୀ ଋଷିଙ୍କର ଗଳାରେ ଯେଉଁ ସର୍ପ କୀର୍ତ୍ତନ କରିଦେଇଥିଲେ, ସେଥିପାଇଁ ତାଙ୍କର ପୁତ୍ର ଶ୍ରୀଙ୍ଗୀ ତାଙ୍କୁ ଅଭିଶାପ ଦେଇଥିଲେ, ସାତ ଦିନ ତାଙ୍କୁ ସର୍ପ ଦର୍ଶନ କରିବ। କିନ୍ତୁ ଆଜି ରାଜା ରୋହଣ ଜଡ଼ଭରତ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ମୁଁ କ୍ଷମା ପ୍ରାର୍ଥନା କରିପାରିଲି ନାହିଁ, ପ୍ରକୃତରେ ମୁଁ ବଡ଼ ମହାନ ଅପରାଧୀ, ମୁଁ ନର୍କକୁ ଯିବି, ଏଇଭଳି ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ ଏକଥା ଶୁଣି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇତି ଏବଂ ଉତ୍ତରା ମାତ ସବୈ ବ୍ରହ୍ମ ରୁଚିଚିତ, ଉତ୍ତରା ମାତ ବି ତାଙ୍କୁ ସମ୍ବୋଧନ କରୁଛନ୍ତି, ଏ ଉତ୍ତରା ମାତ ତୁମର ମା ହେଉଛନ୍ତି ଉତ୍ତରା, ତୁମର ମାଙ୍କର ଗର୍ଭରେ ଥିଲାବେଳେ ଦଶଧାମକୁ ହତ୍ୟା କରିବା ପାଇଁ ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲେ, ଭଗବାନଙ୍କୁ ରକ୍ଷା କରିଥିଲେ, ତେଣୁ ପ୍ରକୃତରେ ତୁମେ ଏ ରାଜନ ତତ୍ ମାତୃଗର୍ଭେ ପବିଷ୍ୟ ବ୍ରହ୍ମତେଜସ ସକାଶାତ୍ ଭଗବାନ ସ୍ୱୟମେବ ସ୍ୱୟଂ ରକ୍ଷ ଆମକୁ ରକ୍ଷା କରିଛନ୍ତି, ତେଣୁ ସ୍ୱୟଂ ଦର୍ଶାୟମାସ ପୁନରପି ସମ୍ପ୍ରତମ ବ୍ରହ୍ମତେଜସ ରକ୍ଷିତୁ ମାମ ଏକାଂଶ ନାରଦାଦି, ତେଣୁ ତୁମକୁ ତୁମକୁ ରକ୍ଷା କରିଥିଲେ, ବର୍ତ୍ତମାନ ମଧ୍ୟ ତୁମକୁ ରକ୍ଷା କରିଛନ୍ତି, ଯେଉଁଥିପାଇଁ କି ମୋତେ ପ୍ରେରଣ କରିଛନ୍ତି ଏଠିକି, ମୋତେ ପ୍ରେରଣ କରିଛନ୍ତି ଏଠିକି। ସୁଖଦେବ ଗୋସ୍ୱାମୀ କୁହାଯାଏ ସେ କେବଳ ଗୋଦହନ ମାତ୍ର ଯେତିକି ସମୟ ସେତିକି ସମୟ ଗୋଟେ ସ୍ଥାନରେ ରୁହନ୍ତି, ଏଇଠି ସାତ ଦିନ ରହିକି ଭଗବାନ କଥା କହିଛନ୍ତି, ଯେ ଭଗବାନଙ୍କର ଇଚ୍ଛାରେ ହେଇଛି। ମାମ ଏକାଂଶ ନାରଦା ମା ମୁନି 60,000 ଋଷି ସେଠି ରହିଥିଲେ, ତାଙ୍କୁ ଦେଖିକି କହୁଛନ୍ତି, ଏକା ନାରଦ ନାରଦ ମଧ୍ୟ ସେଠି ରହିଛନ୍ତି, ବ୍ୟାସରେ ତାଙ୍କ ପିତା ମଧ୍ୟ ସେଠି ରହିଛନ୍ତି, ଏମାନେ ମଧ୍ୟ ଭଗବାନ ପ୍ରେରଣ କରିଛନ୍ତି। ଯଦନ୍ତିକ ମାନୀୟ ଏତସାମ ଅପାର କୃପା ମୃତ୍ୟୁନ, ଆପଣଙ୍କୁ କୃପା ମଧ୍ୟ ପାଳନ କରାଉଛନ୍ତି, ଅପାର କୃପା ମଧ୍ୟ ପାଳନ କରାଉଛନ୍ତି। ତମ ଅଭିଶିଚ୍ୟ ଭାଗବତାମୃତ ମଦ୍ୱାରା ପାୟନ ସ୍ୱୟଂ ପ୍ରଭୁ ବ୍ରହ୍ମତେଜ ବି ବ୍ୟକ୍ତ ପ୍ରକାର, ଯେ ବ୍ରହ୍ମତେଜକୁ ବ୍ୟକ୍ତ କରିଦେଇଛନ୍ତି ଭଗବାନ, ତେଣୁ ତୁମେ ଭଗବାନ କୃପାପ୍ରାପ୍ତ ହେଇଛ, ଚିନ୍ତା କର ନା, ଏଇଭଳି ଭାବରେ କହି ତାଙ୍କୁ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ତେଣୁ 14 ଅଧ୍ୟାୟରେ ଆମେ ଖାଲି ଗୋଟିଏ ଶ୍ଳୋକ କହିବା, ବହୁତ କଥା ରହିଛି, କିନ୍ତୁ ଆମେ କହିବା କଥା ହେଉଛି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଯେ ରାଜା ଜଡ଼ଭରତ ଏଭଳି ତାଙ୍କର ଥିଲା, ତାଙ୍କର ଜଡ଼ଭରତ ମଧ୍ୟ ଭରତ ମହାରାଜ ଥିଲେ, ତାଙ୍କର ଯଶ ଏତେ ଚାରିଆଡ଼େ ପ୍ରଚାର ହୋଇଯାଇଥିଲା, ପ୍ରସିଦ୍ଧ ଗୀତ ସବୁ ରହିଥିଲା, ତାଙ୍କର ପ୍ରସିଦ୍ଧ ଗୀତ ସବୁ ରହିଥିଲା, ତାଙ୍କ ନାଁରେ ସବୁ କାମ କରାଯାଉଥିଲା, ଏତେ ଉନ୍ନତ ଭକ୍ତ ଥିଲେ। ଯଦି ଗୋଟିଏ ଶ୍ଳୋକ ଆମେ ପାଠ କରିବା, 14 ଅଧ୍ୟାୟ 43 ଶ୍ଳୋକରେ କୁହାଯାଉଛି, ଯୋ ଦୁଷ୍ଟଜାନ ଦାର ସୁତାନ ସୁହୃଦ ରାଜ୍ୟ ଯୁଧିସ୍ପୃଶ ଜ
जहो जुबेव मड़वत उत्तम श्लोकलालस। जो दुष्टजन आम पत्नीटा कहते ये जो दुष्ट कई त्याग करेंगे ना जो दुष्टजन दार सुदान स्त्री पुत्र मान पांच जन पुत्र थे स्त्री अच्छा विश्वरूप कन्या सब त्याग करदे। जो दुष्टजन दार सुदान सुहृद राज्य हृदय सुस्कृत सुहृद एने बहुत बंधु थे एवं समस्त राज्य पृथ्वीर समस्त राज्य को त्याग करदे एवं जहो जुबे मर्म किभली त्याग कले युवक अवस्था वृद्ध ही ना से युवक अवस्था त्याग कले किभली त्याग कले ना मलब जहाँ जो मल त्याग कले ताकि आसक्ति रही ना से कौन से आसक्ति नाला जो दुबे मणवत किभली उत्तम श्लोक लालसा भगवान उत्तम श्लोक प्रति लालसा ये आग्रह ये आसी जाता आकर्षण ये सब त्याग करें तेनाली श्लोक भाषा कृपा कहते पुलिस पीपुल डू नॉट रियलाइज द ट्रू वैल्यू ऑफ दिस मोमेंट बट द मियर फैक्ट दैट दे वांट टू क्रिटिसाइज इट गिव्स देम ए चांस टू चैंट हरे कृष्णा एंड दिस इज इट्स सक्सेस। जो मूर्ख व्यक्ति से बुझीपारे ना ये कृष्ण चेतनार जो महात्मा बुझीपारे ना से निंदा करेंगे किंतु से निंदा करा माध्यम से कौन कहे हरिकृष्ण वाला गोटे स्कूल कर हरिकृष्ण नाम उच्चारण है तेनाली आमर ये जो आंदोलन सक्सेस ये हूँ आम सिद्धि ये आंदोलन ये हूँ सक्सेस। ये प्रभुपाद महाराज आरंभ करते कथा ये भागवत 1966 मसीह ये जो इस्कॉन मूवमेंट आरंभ करते अमेरिका में बहुत केस केस सब चलता बहुत कथा रही तेणु आम कथा विश्राम पूर्व आम ये कहवा जे आपने मो कथा कमी लगे जदि भल लगी टाणी चाहते तरह आम रही पादसेवा प्रभु .com आप देखिए इंटरनेट में मतलब बहुत सब लेक्चर सब रही किंतु आम गोटे अलाजिक भाव गोटे कथा कहें चाहते कहीं जो भाव में चैतन्य देवता कृष्ण कविराज गोस्वामी ग्रंथ आरंभ करने पूर्व एक कथा कही निर्जन रूप स्वप्न दर्शन दे तेणु नित्यानंद प्रभु स्वप्न दर्शन दे चैतन्य चर्चा मतलब ग्रंथ रचना करने तेणु कतिकाशे मो भाई जड़े अधम व्यक्ति भागवत कह प्रकृत मोर योग्यता ना कि गोटे मस आम कि कृष्णनाथ तक सहित आलोचना कालापर गोटे मस धरी मुझे भागवत को पाठ करी सब तेणु मो सब गोटे भय था प्रकृत में कहीपर कि ना कि बहुत कष्ट भागवत पंचम स्कंदर यही रही तेणु किंतु भागवत सप्ताह पूर्व दिन रात शिशु राधा कृष्ण से नाराज स्वप्न मत दर्शन देखे और पार्वत मत के लड़े तेणुक मुझे भाव निश्चित भाव में भागवत कथा कह सक्षम हो पारि ये कथा न कहले महान आचार्य अपराध हम से कह पड़ा तेणु मोर जहाँ त्रुटि रही त्रुटि विचित रही मोर तो संस्कृत ज्ञान ना आम ये उन्नत गुण नुह जो मैंने भागवत को मैंने आस्वादन करेंगे ना परम निर्म स्तर जो मैंने अत्यंत उन्नत स्तर रही मतलब ना से भागवत को आस्वादन करेंगे आम जो सी योग्यता ना तथापि आप मान कृपार माँ बुद्धेश्वरी कृपार जगन्नाथ बलदेव सुधा नारायण के कृपार आम अंतराष्ट्रीय कृष्ण भावना संघ जो रही प्रभुपा जो अवतरण कमिशन डिपार्टमेंट तरफ विशेष भाव में आम जो मुख्य अच्छा लोकनाथ प्रभु आम बलदेव प्रभु महाप्रभु इत्यादि एम बहुत साहय करते एवं मंदिर जो कर्मकर्ता श्रीपा लंबोदर प्रभु पाखे मोर कृतज्ञता ज्ञापन करती से आमको सुजोग प्रदान करें भागवत कथा सात दिन धरी निर्विघ्न भाव में समापन करेणु आज आमर
ଭକ୍ତ ମାନେ ଚାହୁଁଥିଲେ ଯେ ଟିକେ ପୂର୍ବରୁ କଥା ଶେଷ କରିବା ପାଇଁ, ଯାହାଫଳରେ ସେମାନେ ଟିକେ ତାଙ୍କର ଅନୁଭୂତି ବର୍ଣ୍ଣନା କରିବେ। ଏ ଯେଉଁ ଅମୃତ ଆଖ୍ୟା, ଏ ଅମୃତ ବିତରଣ କରାଯାଇଛି, କିଏ କେତେ ଅମୃତ ପ୍ରାପ୍ତ ହୋଇଛନ୍ତି ମୋତେ ଅବଶ୍ୟ ମୋର ପ୍ରକୃତରେ କୌଣସି ଯୋଗ୍ୟତା ନାହିଁ ଅମୃତ ବିତରଣ କରିବା ପାଇଁ। ଯେତେ ଦୂର ସମ୍ଭବ ଭାଗବତଙ୍କର ଯେଉଁ ଶ୍ଳୋକ ରହିଛନ୍ତି ଶ୍ଳୋକ ମାଧ୍ୟମରେ ଆମେ କହିଛୁ, ତେଣୁ ମୋର ଯାହା କିଛି ତ୍ରୁଟି ରହିଛି ସେଇଟାକୁ ଆପଣ କ୍ଷମା କରିବେ। ଏ ଭାଗବତ ଯେଉଁ ଶ୍ଳୋକ ରହିଛନ୍ତି ସେଇଟାକୁ ଗ୍ରହଣ କରିବେ, ତାହେଲେ ଏଇ ଆମ ଭାଗବତ ସପ୍ତାହ ସଫଳ ହେବା ଆମେ ଚିନ୍ତା କରିବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଜୟ ଗୋପାଳ। ଆଉ ଗୋଟେ କଥା ମୁଁ କହିବାକୁ ଭୁଲି ଯାଇଛି, ଟିକେ ଗୋଟେ ମିନିଟ୍। ହରେ କୃଷ୍ଣ। ମୁଁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସେ ହେଉଛି ଆପଣମାନେ ଯେଉଁ ଶ୍ରବଣ କଲେ, ସାତ ଦିନ ଧରି ଶ୍ରବଣ କଲେ, ସୁଖଦେବ ଗୋସ୍ୱାମୀ ଯେଉଁ ପରିକ୍ଷିତ ମହାରାଜଙ୍କୁ ଶୁଣେଇଲେ, ତାର ଫଳ କ'ଣ ସେଟା ମୁଁ କହିପାରିଲିନି ଆପଣଙ୍କୁ। ତେଣୁ ଏଇଟା ଚଉଦ ଅଧ୍ୟାୟ ଅନ୍ତିମରେ ଅନ୍ତିମ ଶ୍ଳୋକରେ ଏଇଟା କୁହାଯାଇଛି, ଯେହେତୁ ଆମେ ସେ ଅଧ୍ୟାୟ କହିପାରିଲେ ନାହିଁ, ତେଣୁ ଆମେ ସଂକ୍ଷେପରେ କହିଲେ, ତେଣୁ ଏଇ ଶ୍ଲୋକଟି ଆମେ କହିବା। ଜ ଇଦମ୍ ଭାଗବତ ସଭାଜିତ ଅବଧାତ ଗୁଣକର୍ମଣ ରାଜସେ ଭରତସ୍ୟ ଅନୁଚରିତମ୍ ସ୍ୱସ୍ତ୍ୟୟନମ୍ ଆୟୁଷ୍ୟମ୍ ଧନ୍ୟମ୍ ଯଶସ୍ୟମ୍ ସ୍ୱର୍ଗ୍ୟମ୍ ଅପବର୍ଗ୍ୟମ୍ ବା ଅନୁଶୃଣନ୍ତି ଆଖ୍ୟାସତି ଅଭିନନ୍ଦନ୍ତି ଚ ସର୍ବ ଏବ ଆଶିଷ ଆତ୍ମନ ଆଶାସ୍ତେ ନ କାଞ୍ଚନ କରତ ଇତି। ଏ ଭାଗବତମ୍ ସପ୍ତାହର ଯେଉଁ ଶ୍ରବଣର ଫଳ, ଏକଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକ୍ଷିତ ମହାରାଜଙ୍କୁ। ଜ ଇଦମ୍ ଭାଗବତ ସଭାଜିତ, ଏଇ ଭାଗବତମରେ ଯେଉଁ ଭଗବାନ କଥା କୁହାଗଲା, ଆରାଧନା କରାଗଲା, ଅବଦାତ ଗୁଣକର୍ମଣା ଏ ବିଶୁଦ୍ଧ ଭଗବାନ ଅମୃତ ବଣ୍ଟନ କରାଯାଇଛି, ଏଇ ଯେଉଁ ଭଗବାନଙ୍କର ଗୁଣ କର୍ମ ଇତ୍ୟାଦି, ଏ ରାଜସ୍ୟ ଭରତସ୍ୟ ଅନୁଚରିତମ୍, ଏଇ ଭରତଙ୍କର ଅନୁଚରିତ ଭରତଙ୍କ କଥା ଆମେ ଶ୍ରବଣ କଲେ, ଅତ୍ୟନ୍ତ ଉନ୍ନତ ଭକ୍ତ ଯାହାଙ୍କର ଲକ୍ଷଣ ବିଷୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି, କିଭଳି ଉନ୍ନତ ଭକ୍ତଙ୍କର ଲକ୍ଷଣ ସବୁ ରହିଛି, 35 ଶ୍ଲୋକରେ କହିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ 18 ଶ୍ଲୋକରେ କହିଛନ୍ତି, ଦ୍ୱାଦଶ ଅଧ୍ୟାୟରେ କହିଛନ୍ତି, ତ୍ରୟୋଦଶ ଅଧ୍ୟାୟରେ କହିଛନ୍ତି, ଚତୁର୍ଦ୍ଦଶ ଅଧ୍ୟାୟରେ କହିଛନ୍ତି, ଷୋଡ଼ଶ ଅଧ୍ୟାୟରେ କହିଛନ୍ତି। ଏଇଭଳି ଭାବରେ ଉନ୍ନତ ଭକ୍ତଙ୍କର ଲକ୍ଷଣ ବର୍ଣ୍ଣନା କରାଯାଇଛି। ସେଇ ଭରତଙ୍କର ଯେଉଁ କାର୍ଯ୍ୟ ଆମେ ଶୁଣିଲେ ଶ୍ରବଣ କଲେ, ଏ ଅନୁଚାରିତ ସ୍ୱସ୍ତି ଆଇନମ୍, ଆର ଫଳ ହେଉଛି ସ୍ୱସ୍ତି ଆଇନମ୍, ଜଣଙ୍କର ମଙ୍ଗଳ ପ୍ରାପ୍ତ ହେଲେ ସ୍ୱସ୍ତି ଆଇନମ୍, ଏବଂ ଆୟୁଷ୍ୟମ୍ ସେମାନଙ୍କର ଆୟୁଷ ବଢ଼ିଯିବ, ଆୟୁଷ୍ୟମ୍ ଧନ୍ୟମ୍ ତାଙ୍କର ଯେଉଁ ଧନଦାନ ସବୁ ରହିଛି ସେଇଟା ବୃଦ୍ଧି ହେବ, ଯଶସ୍ୟମ୍ ତାଙ୍କର ଯଶ ମଧ୍ୟ ବୃଦ୍ଧି ହେବ, ଏବଂ ସ୍ୱର୍ଗ୍ୟମ୍ ଯଦି ସେମାନେ ସ୍ୱର୍ଗ ଚାହୁଁଛନ୍ତି ସେମାନଙ୍କୁ ସ୍ୱର୍ଗୀୟ ପ୍ରାପ୍ତ ହେବେ, ଉଚ୍ଚ ଲୋକକୁ ଉନ୍ନୀତ କରାଏ। ଅପବର୍ଗ୍ୟମ୍ କର୍ମୀମାନେ ଯେଉଁମାନେ ଶ୍ରବଣ କରୁଛନ୍ତି ସମସ୍ତେ ଉନ୍ନତ ସ୍ତର ନୁହନ୍ତି, କର୍ମୀମାନେ ଯଦି ଶ୍ରବଣ କରିବେ ସେମାନେ ସ୍ୱର୍ଗପ୍ରାପ୍ତ ହେବେ। ଜ୍ଞାନୀମାନେ ଶ୍ରବଣ କଲେ ଯେଉଁମାନେ ଜ୍ଞାନୀ ଅଛନ୍ତି ଜ୍ଞାନ ମାର୍ଗରେ ଅଛନ୍ତି ସେମାନେ କ'ଣ ପାଇବେ ନା ଅପବର୍ଗ୍ୟ ମୁକ୍ତିପ୍ରାପ୍ତ ହେବେ, ଜ୍ଞାନୀମାନଙ୍କ ଲକ୍ଷ୍ୟ ହେଉଛି ମୁକ୍ତି, ସେମାନେ ମୁକ୍ତିପ୍ରାପ୍ତ ହେବେ। ବା ଅନୁଶୃଣନ୍ତି ଆଖ୍ୟାସତି ଯେଉଁମାନେ ଶ୍ରବଣ କରିବେ ବା ଯେଉଁମାନେ କୀର୍ତ୍ତନ କରିବେ, ଅଭିନନ୍ଦନ୍ତି ଚ ଯେଉଁମାନେ ଅଭିନନ୍ଦନ କରିବେ ଅନୁମୋଦନ କରିବେ, ସମସ୍ତେ ସର୍ବାଏବ ଆଶିଷ ତାଙ୍କର ଜଡ଼ବରତଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ଆଶିଷ ଆତ୍ମନ ନିଜ ପାଇଁ ସେମାନେ ଭଗବାନଙ୍କର ବା ତାଙ୍କ ଭକ୍ତଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ଆଶାସ୍ତେ ନ କାଞ୍ଚନ ପ୍ରାପ୍ତ ହେଇଛି ଆଉ କାହାକୁ ଯିବା ଦରକାର ନାହିଁ, ସେମାନେ ନିଜେ ପ୍ରାପ୍ତ ହୋଇଯିବେ ଏ ଭାଗବତ ଶ୍ରବଣର ଫଳ। ତେଣୁ ଯାହା ହଉ ଏ କଥାଟି ଆମେ କହି ଆମ କଥା ବିଷୟ ଆମରା ଯାହା ତୁମକୁ ଭାଗବତ
ಸ್ವಚ್ಛತವಾಗಿ ಪಾಶ್ಚಾತ್ಯ ସଂସାର ପର୍ବତାନୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦୈତ ଗୋଦାଧର ଶିବାସାଦି ଗୌରବ ହରେ କୃଷ୍ଣ କୃଷ୍ଣ କୃଷ୍ଣ
ହରେ 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 ରାମ ହରେ ରାମ
ହରେ କୃଷ୍ଣ ଉପସ୍ଥିତ ଭକ୍ତ ସଜନବୃନ୍ଦ ଆମର ଏବଂ ଏ ମନ୍ଦିରର ପ୍ରେସିଡ଼େଣ୍ଟ ଏବଂ ଏ ସେବକବୃନ୍ଦ କର୍ମଚାରୀବୃନ୍ଦ ଏବଂ ବିଶେଷ କରି ଜଗନ୍ନାଥ ବଳଦ ସୁବିଧା ଏବଂ ଯୋଗେଶ୍ୱରୀ ଏବଂ ଅନ୍ୟାନ୍ୟ ଉପାସନିକ ଆଜି ଅଛନ୍ତି ସେମାନଙ୍କ ପାଦ ତେଣୁ ଆଜି ଆମର ଅନ୍ତିମ ଦିବସ ଆହ୍ୱାନ ହୋଇଛି ଏ ସାତ ଦିନ ଧରି ପାର୍ଶ୍ୱ ପ୍ରଭୁ ସୁନ୍ଦର ଭାବରେ ଜଳମଣ୍ଡଳିତ ବର୍ଣ୍ଣା କରିଛନ୍ତି ତେଣୁ ଏ ଅନୁମୋଦନ ପାଇଁ ମୁଁ ପ୍ରଥମେ ଆମର ଯିଏ ଅଛନ୍ତି ପ୍ରେସିଡ଼େଣ୍ଟ ରାମଧର ପ୍ରଭୁ ତାଙ୍କୁ ଅନୁରୋଧ କରି ସେ କିଛି କହିବେ ତେଣୁ ଏହାପରେ ଆମେ ଯେଉଁମାନେ ଚାହାନ୍ତି ସେମାନେ କିଛି କହିବେ ଅଳ୍ପ ସମୟ ଧରି ଆମେ ତାକୁ ସାରିବାକୁ ପଡ଼ିବ ବର୍ତ୍ତମାନ ମୁଁ ରାମଧରଙ୍କୁ ଅନୁରୋଧ କରୁଛି ଆପଣ କିଛି କହିବେ ସେଦିନ ଧରି ଆପଣ ନିଷ୍ଠା କରିଛନ୍ତି ଏବଂ ସେ ପ୍ରଥମରୁ ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି ଯେତେବେଳେ ଏଠାରେ ଭାଗବତ କଥା କହିବେ ଆସିବୁ ସେ ମଧ୍ୟ ଆଗର ସହିତ କହିଲେ ଆପଣ କୁହନ୍ତୁ ଆମେ ସମସ୍ତ ସାହାଯ୍ୟ କରିବୁ ଆଉ ତାଙ୍କର ଯେଉଁମାନେ ଅଛନ୍ତି ସେବକ ସେମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରିବେ ସେଥିପାଇଁ ମୁଁ ଆମର ଅଭିଯୋଗ କଲ୍ୟାଣ କରି ସେମାନଙ୍କୁ ଧନ୍ୟବାଦ ଜଣାଉଛି
ଆଜ୍ଞା। ଚରିତ୍ର ଜଳବର୍ତ୍ତଙ୍କର ଚରିତ୍ର ଶ୍ରବଣ କଲେ ଏମିତି ପ୍ରଥାନ୍ତ ଭାବରେ ବିଚାର କରି ବର୍ଣ୍ଣନା କଲେ ଯେ ଆମେ ଗୋଟି 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 କରି ସବୁ ସବୁ ସେ ପାଠ କଲେ ଆଉ ଏମିତି ଭାବରେ ଆମକୁ ବୁଝେଇ ଦେଲେ ଯେ ଜଳବର୍ତ୍ତ ଚରିତ୍ର ନିଶ୍ଚୟ ମନ ପଠାଣ ଭାଗବତର ଯେତେ ଚରିତ୍ର ଅଛି ଜଳବର୍ତ୍ତ ଚରିତ୍ର ମାନେ ସାଂସ୍କୃତିକ ଶବ୍ଦ ଗଦ୍ୟାକାରୀ ରଖାଏ ଯେ ସେଟା ଗୋଟିଏ ଗୋଟିଏ ଶ୍ଳୋକ ପଢ଼ିବା ପାଇଁ ବାହାରକୁ ପାଞ୍ଚ ପାଞ୍ଚ ଗୋଟି ଲାଗିଯାଉଛି କିନ୍ତୁ ସୁନ୍ଦର ଭାବରେ ଏମିତି ଭାବରେ ଆମେ ବୁଝେଇ ଦେଲେ ଯେ ଜଳବର୍ତ୍ତ ଚରିତ୍ର ଆମର ସବୁଦିନ ମାତ୍ର ଜଳବର୍ତ୍ତ କିନ୍ତୁ ଆମେ ସବୁ ଏହା ଶିକ୍ଷା କଲେ ବହୁତ ଜିନିଷ ଶିକ୍ଷା କଲେ ମୁଁ ଗୋଟେ ଦୁଇଟା ଜିନିଷ କହିବି ଯେ ଜଳଭରତ ଯେ କି ଏତେ ଉଚ୍ଚ ଭରତ ମହାରାଜ ଥିଲେ ଏବଂ ଭରତ ଅତି ଉଚ୍ଚ କୋଟିର ଥିଲେ ଯେ କି ସ୍ୱୟଂ ଘର ବୃନ୍ଦାବନ ଯିବା କଥା ସେ ପୁଣି ଯେମିତି ଭାଗବତରେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇ ଶେଷ ସମୟରେ ଯାହା ଆପଣ ଚିନ୍ତା କରିବେ ସେ ହିଁ ପାରିବ ତେଣୁ ଆମେ ସମସ୍ତେ ମନରେଖା ହେଉଛି ଶେଷ ସମୟରେ କେମିତି ଆମେ ଭଗବାନଙ୍କ ନାଁ ହିଁ ନେବା ନାରାୟଣଙ୍କ ନାଁ ନେବା ଭଗବାନ ହରେ କୃଷ୍ଣ କହିକି ଆମେ ସେଟା ଛାଡ଼ିବା ଆଉ ଏ ମୃଗ ଛୁଆ ଏ ସଂସାର ଏ ପିଲା ଏ ସ୍ତ୍ରୀ ଏ ପୁଅ ଏ ଝିଅ ଏମାନଙ୍କୁ କେମିତି ଆମେ ଆସକ୍ତି ହଉ ବଞ୍ଚି ଦେବା ଏ ଜଳବନ୍ଧର ଆମର ଚରିତ୍ର ଶିଖିବା କଥା ମୁଁ ଯେତେବେଳେ ପ୍ରଥମ ଦିନ ସେଇ ପୁସ୍ତକଟା ଓଲଟେଇଲି ଏତିକ ପଢ଼ିଲି ଯିଏ ଯିଏ ବାପା ମାସ କରି ଚାରି ଲାଇନ୍ ପାଞ୍ଚ ଲାଇନ୍ ଯିବା ଏମିତି ସେ କଥା କିନ୍ତୁ ଆମକୁ ଏତେ ସୁନ୍ଦର ଆମେ ଜଣେ ବୁଝାଇ ଦେଲେ ଯେ ଆମେ ବହୁତ ସହଜ ଲାଗିଲା ଆମେ ଏଇଟା ଆମର ମନେ ରହିବ ଏମିତି ଆମର ମଝିରେ ମଝିରେ ଯଦି ପ୍ରଦେଶକୁ ଆମକୁ ଏମିତି ଶୁଣାନ୍ତି କେବଳ ଆମେ ନୁହେଁ ମଝିରେ କର୍ମକତା ନୁହେଁ ଏମିତି ଆଞ୍ଚଳିକ ଲୋକ ମଧ୍ୟ ଲୋକ ଶୁଣିଲେ ଏବଂ ଏଥିରୁ ମଧ୍ୟ ଆମେ ବହୁତ କଥା ଶିକ୍ଷା ଲାଭ କରାଗଲା ପ୍ରଦେଶଙ୍କର ଉଚ୍ଚ ଗୋଟିର ସାଂସ୍କୃତିକ ଜ୍ଞାନ ଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ମଧ୍ୟ ସଂସ୍କୃତ ଆସିବ ପ୍ରକୃତରେ ଲୋକମାନେ ସେମାନେ ସେ କଥା ନୁହେଁ ଏ ସାଂସ୍କୃତ ଶ୍ଳୋକ ପାଦଶାହୁ ଏତେ ଶୋକ ମନେ ରଖିଛନ୍ତି ଏତେ ଶୋକ ମନେ ରଖିଛନ୍ତି ମୋ ଭାବୁଛି ମାନେ ଇସ୍କନ ପରମ୍ପରାରେ ଏମିତି ଭକ୍ତ ମିଳିବା ବହୁତ କଷ୍ଟ ଯେ ଆମକୁ ଯାହା ସୁନ୍ଦର ଭାବରେ ଜଳବନ୍ଧ କଥା ଶେଷ ପର୍ଯ୍ୟନ୍ତ ଶୁଣାଇବୁ ଆମେ ବହୁତ ସେଥିରେ ବହୁତ ଖୁସି ଏବଂ ସେଟା ମନେ ରଖିବାକୁ ଚେଷ୍ଟା କରିବୁ ଆଉ ମୁଁ ଅନୁରୋଧ କରୁଛି ଏମିତି ମଝିରେ ମଝିରେ ଆଉ ମଧ୍ୟ ଏମିତି ପ୍ରକାର କରାଯାଉ ପାଦଶାହୁ ଆମକୁ ଶୁଣା
ସାରା ଭାଷାରେ କହୁଛନ୍ତି ଏବଂ ସଂସ୍କୃତି ଆସିବ ସେ ଷଡ଼ଦଶ ମଧ୍ୟରୁ ଅନ୍ୟତମ ହେଉଛନ୍ତି। ତାଙ୍କ ନାଁ ହେଲା
ଗୋପାଳ
ସ୍ୱାମୀ। ତେଣୁ ସିଏ ବାରଟି ଶାଳରେ ଅନୁସାରେ ସେ ପୂଜା କରୁଥିଲେ, କିନ୍ତୁ ତାଙ୍କର ଜଣେ ଧନୀ ବ୍ୟକ୍ତି ତାଙ୍କୁ ଆଣି ପ୍ରସାଦ ଦେଲେ ଭଗବାନ ପାଇଁ। ତେଣୁ ସେ ଯେତେବେଳେ ଏଇ ଶାଳଗ୍ରାମ ସେରାଟି ଦେଖିଲେ ମୁଁ ପ୍ରସାଦ ଦେଇଥିଲେ, କିନ୍ତୁ ତା ପରଦିନ ସେ ଶାଳଗ୍ରାମ ସେରା ବିଗ୍ରହ ଧାରଣ କରିଥିଲେ, ଯାହାକି ରାଧା ରମଣ ରୂପେ ବୃନ୍ଦାବନରେ ପୂଜା କରୁଛନ୍ତି ଆପଣ ଦେଖିଲେ ଏ ଶାଳଗ୍ରାମ ସେରା। ତେଣୁ ତାଙ୍କ ପଛ ସାଇଡ଼ ପୂଜାରୀ ଦେଖିପାରିବେ ସେ ଶାଳଗ୍ରାମ ଅଛି, କିନ୍ତୁ ଜୀବନ୍ତ ଶାଳଗ୍ରାମ। ଆଉ ସେ ଶାଳଗ୍ରାମ ହେଉଛନ୍ତି ରାଧା ମଦନମୟ, ରାଧା ଗୋବିନ୍ଦ, ରାଧା ଗୋପୀନାଥ ପ୍ରକାଶ। ଅର୍ଥାତ୍ ରାଧା ମଦନମୟଙ୍କର ପାଦପଦ୍ମ, ରାଧା ଗୋବିନ୍ଦଙ୍କର ଅଧା ପଦ୍ମୁଖ ଏବଂ ହୃଦୟ ଗୋପୀନାଥ, ଏ ତିନି ପ୍ରକାର ଜିନିଷ ସେଠି ଅଛି। ଆଉ ସେଇଠି ସେ ସ୍ଥାନରେ ସେ ଆଲୋଚନା କରୁଥିଲେ, କିନ୍ତୁ ସକାଳୁ ଯେତେବେଳେ ତାଙ୍କର ପୂଜା ପାଇଁ ସମିତ ସଂଗ୍ରହ କରିବା ଯାଇଛନ୍ତି, ସେ କଣ୍ଢୁ ନଦୀ କୂଳରେ ସେ ବସିଛନ୍ତି ଏବଂ ଆପଣ ଶୁଣିଲେ ସେ ତାଙ୍କର ଓଙ୍କାର ସମ୍ପର୍କ। କିନ୍ତୁ ସେହି ସମୟରେ ଏକ ହରିଣୀ ଯେ ଅନ୍ତଃସୂତ ଥିଲା ସେ ଜଳ ପାନ କରିବାକୁ ଆସିଲା, କିନ୍ତୁ ସେତେବେଳେ ଏକ ସିଂହ ଖୁବ ଜୋରେ ଗର୍ଜନ କରିଛି। ତେଣୁ ଏ ହରିଣୀ ସେ ସିଂହ ଗର୍ଜନରେ ସେ ଭୟ ହୋଇଯାଇଛି, ତେଣୁ ସେ ଲମ୍ବ ପ୍ରଦାନ କରିଛି। ତେଣୁ ସେ ସମୟରେ ଶାବକଟି ତାର ଗର୍ଭରୁ ବାହାରିଯାଇଛି ବା ପ୍ରସବ ହୋଇଯାଇଛି, ତେଣୁ ସେ ସେପଟରେ ପଡ଼ିଛି, ତାପରେ ଗୁମ୍ଫାରେ ଯାଇକିରି ମରିଯାଇଛି। ତେଣୁ ଏଇ କଥା ଭରତ ମହାରାଜ ଦେଖୁଥିଲେ। ତେଣୁ ସିଏ ଯାହା ପ୍ରଭୁ କହିଲେ ସିଂହ ଗର୍ଜନରେ ସିଏ ଭୟଭୀତ ହେଇନା, କିନ୍ତୁ ସାଙ୍ଗେ ସାଙ୍ଗେ ସେ ଶାବକଟିକୁ ନଦୀରୁ ଉଦ୍ଧାର କରିଛନ୍ତି, ତାଙ୍କୁ ଆଣିଛନ୍ତି, ନିଜର ଆଶ୍ରମ ରଖିଛନ୍ତି। ଯିଏ ଆସିଥିଲେ ଭଗବାନ ଆରାଧନା କରିବା ପାଇଁ ମହାଭାଗବତ, ସେ ସର୍ବଦା ଭଗବାନଙ୍କ ସେବାରେ ନିଯୁକ୍ତ ହେଉଥିଲେ ଏବଂ ଅନ୍ୟମାନଙ୍କ ସାଧୁମାନଙ୍କର ସେ ସାଙ୍ଗ କରୁଥିଲେ। ସର୍ବଦା 24 hours 24 ଘଣ୍ଟା ଭଗବାନ ସେ ଥିଲେ ସେ, କିନ୍ତୁ ଏ ଭଗବାନ ଇଚ୍ଛା ସେ ସାବତି ଆଶ୍ଚର୍ଯ୍ୟ ଦେଇଗଲେ। ତେଣୁ ଯୁଆଡ଼େ ଯିବେ ତାକୁ ନେଇକି ଗଲେ, କାରଣ ଜଙ୍ଗଲରେ ବିଷଜନ୍ତୁମାନେ ଅଛନ୍ତି, ଆଉ ସେ କ'ଣ ଖାଇବ ତାକୁ ମଧ୍ୟ ବ୍ୟବସ୍ଥା କରୁଥିଲେ। ଯୁବଘାସ ଅନ୍ୟ ପତ୍ର ଆଣି ଦେଉଥିଲେ, କରୁଥିଲେ ପାଖରେ ଶୁଆଉଥିଲେ, ତାଙ୍କର ଏମିତି ଛୋଟ ପିଲାକୁ ଆମେ ଆଦର କରୁ ସେହିପରି ଭାବରେ ସେ ହରିଣ ସଭାପତି ଆଶ୍ଚର୍ଯ୍ୟ। ଏପରି ଅବସ୍ଥା ହେଲା ଯେ ସିଏ ଯେତେବେଳେ ଭଗବାନ ଆରାଧନା କରୁଥିଲେ ସେ ସେହି ଶାବ କଥା ଚିନ୍ତା କରେ। ଏସବୁ ଆମ ଗୃହସ୍ଥମାନେ ସମସ୍ତଙ୍କୁ ଶିକ୍ଷା ଦିଆ ହେଉଛି। ଆମେ ବେଳେବେଳେ ଆସକ୍ତ ହୋଇଥିଲା ଯେ ସେହିପରି ଭାବରେ ସ୍ୱର୍ଣ୍ଣ ସଭାପତି ଆସକ୍ତ ଯେ ସବୁ ତ୍ୟାଗ କଲେ ଭଗବାନ ସେବା କରିବା ଆସେ, କିନ୍ତୁ ହରିଣ ସଭାପତି ଆସକ୍ତ। ଏ ହେଉଛି ଆସକ୍ତିର କି ପ୍ରଭାବ ଦେଖ, ତେଣୁ ଆମକୁ ସାଧନ ହେବା ପାଇଁ ଏ ଶିକ୍ଷା ଦିଆ ହେଉଛି। ଆସକ୍ତି କେବଳ କାହା ପଡ଼ିବ କୃଷ୍ଣଙ୍କ, ଆମର ବହୁତ ଧନ୍ଦା ଅଛି, ବହୁତ କାମ ଅଛି, କିନ୍ତୁ ଆମେ ପ୍ରତିଦୈନିକ ଭାଗବତ କଥା ଶ୍ରବଣ କର ବା ପଠନ କର, ପ୍ରତିଦୈନିକ ଆମେ ମନ୍ଦିରକୁ ଯିବା, ମନ୍ଦିର ଭିତରକୁ ଦର୍ଶନ କରିବା, ତାଙ୍କୁ ଦର୍ଶନ କରିବା, ତାଙ୍କ ପ୍ରସାଦ ନେବା, ଭଜନ କରିବା, ଭକ୍ତ ସଙ୍ଗ ଧରିବା, ଏ ଶିକ୍ଷାଟା ଦିଆଯାଇଛି। ଯଦି ଆମେମାନେ ଏଥିରେ ଅଭଳା ପ୍ରଦର୍ଶନ କରିବା ତାହେଲେ ଆମେ ଆସ୍ତେ ଆସ୍ତେ ଭଗବାନଙ୍କୁ ଦୂରେଇ ଯିବୁ। ଏ କଥା ଆମେ ଦେଖୁଛୁ, ଯେଉଁମାନେ গুরু গ্রহণ করছেন, মন্দিরে আসুচান, বেড়ে বেড়ে তাঙ্কর মূলত দঙ্গা অছে, সে দূরে যাচ্ছেন। এ শিক্ষা আমি বর্তমান ভারত যত পাচ্ছ, আমি সকলে আসক্তটা কৃষ্ণ প্রতি হওয়া মন্দির প্রতি হওয়া তাহলে আমার জনাশক্তিটা নির্বন্ধ কৃষ্ণ সমান। কিন্তু জড় ভরত আজ তাপরে অতিরিক্ত জন্ম সে পাই ভরত আমার সে ভগবধ যাই কিন্তু যেহেতু আসক্তি হয়ে গেলে হরিণ সভাপতি এ শিক্ষা আমি দেওয়া আমি ভৌতিক দিলে আমি আসক্ত কেবল কৃষ্ণ প্রতি হব বাহার দেখে জনাশক্তি এ শিক্ষাটা অভাব হয়ে তেমন সে মন কথা বি ট্রেনিও মাইন্ডর এ মনকু তালিম দেওয়া হবে। ভগবান কৃষ্ণ বিচার করলে মনমানা হব মদ ভক্ত মদ জাতি মান নমস্কুরু মান এব বিশেষ এ মন হচ্ছে বড় দুষ্ট মন কুহাচ্ছে এ মন হচ্ছে যা কুহাচ্ছে আমার মুখ্য বন্ধন কারণ হচ্ছে মন মন হি মনুষ্য কারণ মুখ্য এ মনকু আমার তালিম দেওয়া পড়ব দুষ্ট মন বহু কথা বাচ্চা মন বিষয়ে আপনার শিক্ষা দিয়েছেন গোটিয়ে ক্লাস মন বিষয়ে সে দিয়েছেন তালিম দেওয়া তেমন আমি ভক্তটা চিন্তা করব মনমানা হব কৃষ্ণ কথা রক্ষা পড়ে তাঁকর ভক্ত হওয়া পড়ে তা আরাধনা করা পড়ে তা নমস্কার করা পড়ে এটি গলে ভগবান কে মা মো পাখু এব মানে ঈশ্বর আছে ইয়ে হচ্ছে জীবনর আমার অন্তিম কৃষ্ণ প্রতিষ্ঠাটা এসি ভক্তি বেদান ব্যাট টু গড়ে ভগত ধর্ম ফিরে যান আম গুরুদেব বারম্বার সেটা কেছেন গোটিয়ে মুহূর্ত কৃষ্ণ মিশ্রী মানে সে হচ্ছে বিপজ্জনক সময় সর্বদা কৃষ্ণ চিন্তা করিয়া পড়ে এই জন্মে আমি কমিটি ভগবত ধর্ম যা সেটা প্রয়াস করিয়া পড়ে এই জন্মে আমি কমিটি কাহি না আমি যে জন্ম পাইছু এই মানব জন্ম বিষয়ে কে দুর্লভ জন্ম মানব দুর্লভ মানব জন্মর অভিযান সংসারে কৃষ্ণ ভজির দুঃখ কহিব কাহ আর কে দুর্লভ জন্ম পাইকি আমি কৃষ্ণ ভোজন করু যদি পুরো যদি কৃষ্ণ ভুলে যা বর্তমান অবস্থা যা হয়েছে আসক্ত হলে হরিণ সাপ হবে কিন্তু তাপরে এটা হরিণ যদি সে পাইলে কারণ এটা ভগবান নিয়ম কুহাচ্ছে জঞ্জম বাপ স্মরণ নম বেদন তন্ত্রে করে তন্ত্র তো মৃত্যু সময় যা চিন্তা করব তদন্তায় পরমেশ্বর পাই চিন্তা করিয়া কাম হচ্ছে মন এ মনকু এমনি তালিম দেবা মৃত্যু সময় ভগবান চিন্তা করবে তাহলে ভগবত আমি যদি আসত্র কাহ স্ত্রীর আসত্রি হচ্ছে স্বামী পত্র স্ত্রী মৃত্যু সময় যদি স্বামীর চিন্তা কলা তাহলে পুরুষ যদি পুরুষ যদি স্ত্রী চিন্তা কলা অনেক পশুপক্ষী আমি পোষুছু তাঙ্ক চিন্তা যদি করবা আমি মতো সেই কারণ বর্তমান দেখুন বর্তমান অবস্থা আমার গুরুদেব থেকে মোট মনে পড়ে যাচ্ছে বালুবার প্রবচন দিয়া হল এ তো আত্মা কথা কুয়া হচ্ছে শরীর কথা কুয়া হুম সে কহিলে যে এই জন্ম কথা কহিলে সে কহিলে যে প্রধানমন্ত্রী জনে যে কি মৃত্যু সময় সে চিন্তা কলে তা কুকুর চিন্তা কুকুর চিন্তা কলা পরে সে সুইজরল্যাণ্ডের কুকুর একথা কহিলা পরে জন ভদ্রব্যক্তি মো পাখে বসলে সে সব উঠিলে কম প্রধানমন্ত্রী কুকুর সব পাইলে সে কে আমি তোম কথা জাঁড়া পছন্দ তাপরে এই চরিত্র কথা কহিলে পরবর্তী অবস্থা যেত গুরুদেব তাঙ্কর প্রবচনটা গলে সে লোকটি কে আমি উত্তর পাইগেছি তাঙ্কর নমস্কার সে কল উত্তর পাইগেছি স্যার আমি বহুত সে জাঁড়িপার্থ আমি জাঁড়ু গোটে মহান ব্যক্তি সে কুকুর প্রতি আসক্ত অবস্থা এটা তো বর্তমান তাকে সে যেহেতু ଭୈରବ ସାବତ ତା ସହିତ ହେଲେ ପରବର୍ତ୍ତୀ ଜନ୍ମ ଭୈରବ ଏଇଟା ଭଗବାନ ନିୟମ ତେଣୁ ଚିନ୍ତା କିଏ କରିବ ମନ ପାଖ କିନ୍ତୁ ଭଗବାନ କହିଲେ ମୋତେ ଯଦି ଚିନ୍ତା କରିବ ସେ ଚିନ୍ତା କରିବ ମୋ ପାଖ ସିମ୍ପଲ କଥା ତେଣୁ ଏଇଟା ମନ କାମ ହେଉଛି ମନ ଧର୍ମ ହେଲା କ'ଣ ଚିନ୍ତା କରିବ ଉଇଲି ଫିଲିଙ୍ଗ ଆସେ ୟା କରିବା କଥା ତେଣୁ ଭରତ ମହାରାଜ ଆଜି ପରବର୍ତ୍ତୀ ଅବସ୍ଥା ସତ୍ୟ ଯୋଗ ପାଇଲେ କିନ୍ତୁ ଭଗବାନ ତାଙ୍କୁ ସୁଯୋଗ ଦେଲେ ହରିଣ ଯଦି ପାଇଲେ ମଧ୍ୟ ତାଙ୍କ ପୂର୍ବ ସ୍ମୃତି ହେଲା ସେ ସବୁ ଜାଣିଛନ୍ତି ତେଣୁ ସେଥିପାଇଁ ମୁଁ କହିଦେଉଛି କାହିଁକି ନା ସେ ଅନ୍ୟମାନେ କିଛି ଶୁଣିନାହାନ୍ତି ଆମେ ସେଇ ବିଷୟରେ କହୁଛୁ କାରଣ ଆମର ଅଳ୍ପ ସମୟ ପାଇଁ ୟା ଭିତରେ ଆମର ପ୍ରସାଦ ଦିଆ ଯାଉଛି ସମୟ ଲାଗୁଛି ତାପରେ ଯେତେବେଳେ ହରିଣ ଜନ୍ମ ସେ ପାଇଲେ ତାଙ୍କ ସ୍ମୃତି ଯେ ମୁଁ ଗୋଟେ ରଜା ଥିଲି ଭଗବାନ ତପସ୍ୟା କରି ଆସିଥିଲି ମୁଁ ଅତି ଅଚୁକଟ ସ୍ଥିତି ପାଇଲି କିନ୍ତୁ ସେ ଅବସ୍ଥାରେ ମୋର ପତନ ହେଲା ଯେହେତୁ ମୁଁ ଆସିଥିଲି ହରିଣ ସାବ ଏଇଟା ତାଙ୍କର ତେଣୁ ସେ ହରିଣ ଜୋଲିରେ ସେ ଶୁଖିଲା ପତ୍ର ପାଇଲେ ଆଉ ଭଗବାନ ଚିନ୍ତା ସେ କଲେ ତାପରେ ସେ ତାଙ୍କର ସଦତ୍ୟାଗ କରିଥାନ୍ତି ତାର ସଦତ୍ୟାଗ କଲା ପରେ ସେ କହିଲେ ମାନବ ସେବକ ତେଣୁ ଆମେ ଭାବିବା ଉଚିତ ନାହିଁ ଯେ ମାନବ ସେବକ ପାଇଛି ଏହାପରେ ମୁଁ ପୁଣି ମଣିଷ ହେବି ତା ତୁମର କର୍ମ ଅନୁସାରେ ତୁମେ ସଦତ୍ୟ ଆମେ ଦେଖିଲୁ ଗୋଟା ପ୍ରମାଣ ତୁମେ ଯେଉଁ ଚିନ୍ତା କରିବ ଯେଉଁ କର୍ମ କର ତଦନ୍ତ କର୍ମନା ଜୈବ ନିୟନ୍ତ୍ରଣ ଅଛି କିନ୍ତୁ ତୁମେ ଯେଉଁ କର୍ମ କରିବ ଭଗବାନ ଦେଖ ଆଉ ତଜନ ଯାଏ ତୁମ କର୍ମ ଅନୁସାରେ ସ୍ତ୍ରୀ ଗର୍ଭ ପୁରୁଷ ପୁରୁଷ ନିଜ ପୁରୁଷ ନିଜ ସ୍ଥାନ ପାଇଁ ସ୍ତ୍ରୀ ହେଉଛି ନିୟମ ହେଉଛି ତେଣୁ ବର୍ତ୍ତମାନ ଜାଣିପାରିଲେ ମୋର ଅବସ୍ଥା ଏହା ହେଇଗଲା ତେଣୁ ସେ କେତେ ଦୁଃଖ କରିଛନ୍ତି ମୁଁ କ'ଣ କଲି ସେ ବ୍ୟସ୍ତଟା ଦେଖନ୍ତୁ ତାଙ୍କ ମୁଁ କ'ଣ କଲି ଆଜି ଭଗବାନଙ୍କୁ ଆସିଲି ଭଜନ କରିବାକୁ ମୁଁ ଆଜି ଭଜନ କରିଦେଲି ଆମେ ମାୟା ଭୋଜନ କରୁଛୁ କେବେ ଭଗବାନ ଭୋଜନ ଚାଲିଛୁ ତେଣୁ ଏଇ ହେଉଛି ଆମ ଅବସ୍ଥା ପରବର୍ତ୍ତୀ ଅବସ୍ଥାରେ ସେ ବ୍ରାହ୍ମଣ ସତ୍ୟ ପାଇଲେ ବ୍ରାହ୍ମଣ ପରିବାର ଜନ୍ମ ହେଇଛନ୍ତି ଯାହାର ବର୍ଣ୍ଣନା ଇଏ ଯାଇଛି ସବୁ ବ୍ରାହ୍ମଣ କିନ୍ତୁ ସେ ଅବସ୍ଥାରେ ସେ ଚିନ୍ତା କଲେ କେବଳ ଆଶ୍ଚର୍ଯ୍ୟଟା ହେଉଛି କଥା ମୁଁ କହିବି ନା କଥା କହିଲେ ଆସକ୍ତି ହେଲେ ମୁଁ ଆଉ କଥା କହିବି ନା ଜଳ ତା ନାଁର ଜଳ ଭାଇମାନେ ତାଙ୍କର ବାପା କେତେ ବିଦ୍ୱାନ ବ୍ରାହ୍ମଣ ଥିଲେ ଆଉ ତାଙ୍କର ଭାଇମାନେ ମଧ୍ୟ ଯାହା ବର୍ଣ୍ଣନା ଦିଆଯାଇଛି ସେମାନେ ମଧ୍ୟ କର୍ମକାଣ୍ଡରେ ବ୍ରାହ୍ମଣ ଥିଲେ ସେମାନେ ମଧ୍ୟ ତାଙ୍କୁ ଅନାଦର କରିଛନ୍ତି ବୁଝିଲେ ତାଙ୍କ ବାପା ମଧ୍ୟ ଯାହା କହିଲେ ଓଲଟା କରିଦେଲେ ସୂଚି ଭାବ ସବୁ ଜାଣିଛନ୍ତି କିଛି କରୁନଥିଲେ ଉଦ୍ଦେଶ୍ୟ ହେଲା କେମିତି ଯେ ଶରୀରଟା ନଷ୍ଟ ହେଲେ ମୁଁ ଭଗବତ ଆମକୁ ଆଉ ଏ ଶରୀରରେ ବର୍ତ୍ତମାନ ଭଗବାନ ଚିନ୍ତା କରିବେ କାହା ସେଇଟା କୁହାହେଉଛି ଏ ସଙ୍ଘଟା ବଡ଼ କଥା ଆମେ ଯେମିତିଆ ସଙ୍ଘ କରିବା ସେମିତିଆ ସାଧୁ ସଙ୍ଘଟା ବାରମ୍ବାର କୁହା ସାଧୁ ସଙ୍ଘ ସାଧୁ ସଙ୍ଘ ସର୍ବଶାସ୍ତ୍ରରେ କୁହେ ନବେ ମାତ୍ର ସାଧୁ ସଙ୍ଘ ସର୍ବଶାସ୍ତ୍ର ଏ ସାଧୁ ସଙ୍ଘଟା କୁହା ସେଥିପାଇଁ ଆମର ଭାଗବତରେ କୁହାହେଉଛି କୁହାହେଉଛି ସାଧୁ ସଂଘ ସାଧୁ ସଂଘ ନାମ କୀର୍ତ୍ତନ ଭାଗବତ ସଂଘ ମଧୁରା ଗୁରୁ ବାସ ଶ୍ରୀମତ ସର୍ଦ୍ଦାର ସଟମ ଚଉଷଠି ଆମର ପାଞ୍ଚ ଜଣ ତା କାର୍ଯ୍ୟକ୍ରମ ଆମ ସାଧୁ ସଂଘ କରିବା ସାଧୁ ସଂଘରେ ଭାଗବତ କଥା ଶ୍ରବଣ କରିବା ଆମ ମଥୁରା ଗୁରୁ ବାସ ମଧୁରା ଗୁରୁ ବାସ ହେଉଛି ମଥୁରା ମାନେ ଭଗବାନ କୃଷ୍ଣଙ୍କର ଆବିର୍ଭାବ କରିବେ ସେଇଠି ବାସ କରିବାକୁ ପଡ଼ିବ ତାପରେ ଶ୍ରୀମୃତ୍ର ସଦା କି ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ଅଛନ୍ତି କିନ୍ତୁ ମଥୁରା ପରେ ବାସ ଯେଉଁଟା କୁହାଯାଉଛି ଭଗବାନ ଆବିର୍ଭାବ କରିବେ ତାହେଲେ ସେଥିପାଇଁ ନ ରହିବା ତାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ ଭଗବାନ ନାରଦ ମୁନି କହିଥିଲେ ନର୍ଥ ଇଷ୍ଟାଣ୍ଡ ଜନ୍ମେ ଯୋଗିନା ମନ୍ଦିର ମଧ୍ୟ ପ୍ରତ୍ୟକ୍ଷ ମୁଁ ଯୋଗୀମାନଙ୍କୁ ଦେଲେ ନାହିଁ ବା ବୈକୁଣ୍ଠ ନାହିଁ ଯେଉଁଠି ମୋର କଥା ହେଇଯାଉଛି ଭଗବାନ ଶ୍ରୀ ଏଠି ଭଗବାନ କଥା ହେଉଛି ଭଗବାନ ଆସିଯାଉଛି କାରଣ ଭଗବାନ ଭଗବାନ କଥା ସବୁକିଛି ଅମୃତମୟ କହା ବିଷୟ ସବୁକିଛି ଅମୃତମୟ ତେଣୁ ଭଗବାନ ସେ ତେଣୁ ସେଥିପାଇଁ ଏ କଥା ଶ୍ରବଣ ଉପରେ ଜୋର ଦିଆଯାଇଛି ଏ ଶ୍ରବଣାକ୍ଷା ଭକ୍ତି ଅନ୍ୟ ଯୁଗରେ ଲୋକମାନେ ଏ ଶାସ୍ତ୍ର ଲେଖିବା ଦରକାର ନଥିଲା ଶୁଣିକି ମନ ନଥିଲା ବଳି ଯୁଗ ହେଲା ଯେ ଆମେ କିଛି ଆଜି ଶୁଣିଲୁ ଆଉ କାଲି କ'ଣ ଏଇଟା କ'ଣ ସେଥିପାଇଁ ଲେଖିବା ଦରକାର ଭାଗବତ ତୁଳସୀ ଗଙ୍ଗାୟା ଭକ୍ତ ଜାଣେ ଚତୁର୍ଥା ବିଗ୍ରହ ଏ ଚାରି ଜାଗାରେ ଭଗବାନ ରହୁଛନ୍ତି କେଉଁଠି ଭାଗବତ ତୁଳସୀ ଗଙ୍ଗା ଆଉ ଭାଗବତ ଦୁଇ ସ୍ଥାନ ଶୁଣାଯାଏ ଗ୍ରନ୍ଥ ଭାଗବତ ଭକ୍ତ ଭକ୍ତ ଭାଗବତ ଭକ୍ତ ଭାଗବତ ସେ ଭାଗବତଟାକୁ ଅନୁସରଣ କରି ଜୀବନ ଆଚରଣ କରୁଛି ସେ ହେଉଛି ଭକ୍ତ ଭାଗବତ ତେଣୁ ଆମକୁ କୁହାଯାଇଛି ଭାଗବତ ଶୁଣିବାକୁ ହେଲେ ଭକ୍ତ ଭାଗବତ ତେଣୁ ବର୍ତ୍ତମାନ ଏ ବର୍ତ୍ତମାନ ଅବସ୍ଥା ତାପରେ ବ୍ରାହ୍ମଣ ବି ସେ ପାଇଁ ସେ ମୁଖ ପ୍ରିୟ ଅବସ୍ଥା ମୁଖ ଜଳ ମୁଖ କିନ୍ତୁ ତାପରେ କୁହାଯାଇଛି ଜଣେ ଦସ୍ୟୁ ସେ ଚାହୁଁଥିଲା ଯେ କିଛି ଧନ ରୋଜଗାର କରିବ ତେଣୁ ସେ ଭଦ୍ରକାଳୀଙ୍କ ପାଖରେ ପଶୁ ହତ୍ୟା କରିବା ବ୍ୟବସ୍ଥା କରିଥିଲା ଆଜିକାଲି ପଶୁ ହତ୍ୟା ତ ଆମର ଗଭର୍ଣ୍ଣମେଣ୍ଟ ଚାହିଁଲେ ମଧ୍ୟ ବନ୍ଦ କରିପାରୁ ବୁଝିଲେ ପଶୁ ହତ୍ୟା କିନ୍ତୁ ତା ବିଷୟରେ ମଧ୍ୟ ଆମର ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ସେ ପଶୁ ହତ୍ୟା କରିବାକୁ ଚାହିଁଲା ଯେଉଁ ପଶୁଟାକୁ ଆଣିଥିଲା ସେ ପଶୁକୁ ପଳେଇଲା ତେଣୁ ଇଏ ଯେ ଜଡ଼ଭରତ ତାକୁ ତ ବସି ତାକୁ ଯିଏ ଲଗେଇଲା ଯେଉଁ କାମ ଲଗେଇଲେ ଇଏ ପାଇବା ଲଗେଇଲେ ଧାନ ଜଗେ ଧାନ ଜଗିଛି ତେଣୁ ସେ କ'ଣ କରୁଛନ୍ତି ବସି ଭଗବାନ ନାମ ଜପ କରୁଛି ହରେ କୃଷ୍ଣ 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 ହରେ 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 ରାମ ଏଇ ଅବସ୍ଥାରେ ଜପ କରିବା ସମୟରେ ସେ ମନେ ମନେ ଜପ କରୁଛି ତେଣୁ ସେମାନେ ଖୋଜୁଛନ୍ତି ବଳି ଦେବା ପାଇଁ ଗୋଟେ ପଶୁ ସେ ଦେଖିଲେ ଇଏ ଗୋଟେ ସୁସ୍ଥ ଲୋକରେ ବସିଛି ତେଣୁ ତାକୁ ନେଇକି ଆସେ ଆଣିକିରି ପଶୁଙ୍କ କଥାରେ ପଡ଼ିଲେ କାଳୀଙ୍କ କଥାରେ ତେଣୁ ତା ସୁନ୍ଦର ଭାବରେ ସ୍ଥାନ ସ୍ପର୍ଶ କରି ନବ ନୂଆ ବର୍ଷ କରି ଠାକୁରଙ୍କ ପାଖରେ ବଳି ଦେବାକୁ ଯେତେବେଳେ ବଳି ଦେବାକୁ ସେ ଯାଉଛନ୍ତି ସେହି ସମୟରେ ମା' କାଳୀ ସେ ନିଜେ ତାଙ୍କ ପିଠରୁ ବାହାରି ପାରୁଛନ୍ତି ଆଉ ତାଙ୍କର ଅଟକେଇଲେ କାହାକୁ ସେ ଦସ୍ୟୁ ତାଙ୍କର ସେ ଅବମାନ ଅବଶ୍ୟ ସେମାନେ କାଳୀ ଦର୍ଶନ କଲେ ମୁକ୍ତି ପାଇଲେ କାରଣ କାଳୀଙ୍କର ଦୁଇ ପ୍ରକାର କୃପା ହେଉଛି ଅକପଟ କୃପା ସବଳ କୃପା କପଟ ରଖି କୃପା କରି କପଟ ନାହିଁ କୁହା ହେଉଛି ଯେଉଁମାନେ ସବୁ ଅସୁରମାନଙ୍କ ପୂଜା କରନ୍ତି ଏବଂ ତାଙ୍କୁ ଯେଉଁ କୃପା କରନ୍ତି କପଟ ରଖି ତା ସାଙ୍ଗେ ବିଶ୍ୱ ବୁଝିଲେ ମରିବସେ କିନ୍ତୁ ଯେଉଁମାନେ ସାଧୁ ହେଉଛନ୍ତି ବୈଷ୍ଣବ ହେଉଛନ୍ତି ସେମାନେ ମଧ୍ୟ ଦେବୀଙ୍କଠୁ କୃପା ଚାହାନ୍ତି କାରଣ ପରମ ବୈଷ୍ଣବ ହେଉଛନ୍ତି ତାଙ୍କଠୁ କୃପା ଚାହାନ୍ତି କ'ଣ କୃପା ଚାହାନ୍ତି ଆମକୁ କୃଷ୍ଣ ଭକ୍ତି କୃଷ୍ଣବତୀ ହଉ ଏଇଟା ଚାହାନ୍ତି ଆମ ସହିତ ଶିକ୍ଷା ନ ଧନ ନ ଜନ ନ ସୁନ୍ଦରୀ କବିତା ପାଦ ମମ ଜମନି ଜନ ଭବତା ଧନ ଏ ଅଭିଜ୍ଞ ଭକ୍ତି ହଉ ମୁଁ ଧନ ଚାହୁଁନି ଜନ ଚାହୁଁନି କି ଭଲ ଏଇଟା ବୈଷ୍ଣବମାନଙ୍କର ପ୍ରାର୍ଥନା ହେଉଛି ତେଣୁ ଆମର କିନ୍ତୁ ସମସ୍ତେ କାଳୀଙ୍କ କଥା ଏସବୁ ଚାହାନ୍ତି କାଳୀଙ୍କ କୃପା ପ୍ରକୃତ କୃପା ହେଉଛି ସେ ବୈଷ୍ଣବମାନଙ୍କୁ ପାଳନ ଯାହାଦ୍ୱାରା କୃଷ୍ଣ ଭକ୍ତ ମିଳେ କାରଣ ସେ ହେଉଛି ପରମ ପ୍ରଶ୍ନ ଆଉ ପରମ ପ୍ରଶ୍ନ ହେଉଛନ୍ତି ଶିବ ବୈଷ୍ଣବମାନ ଯଥା ସମ୍ଭବ ଆମକୁ ଆମ ସାହିତ୍ୟରେ ଜାଣିବା ପଡ଼ିବ ତେଣୁ ପଚାରିଦେଲେ ବାପୁ ପଚାରିଲେ ଶିବଜୀଙ୍କୁ ଯେ ସର୍ବୋତ୍ତମ ଆରାଧନା କର ଆରାଧନା ସମେସନ ବିଷ୍ଣୁ ଆରାଧନା କର ବିଷ୍ଣୁଙ୍କ ଆରାଧନା ହେଉଛି ତଦୀୟ ସବୁ ଯେଉଁ ତାଙ୍କର ଯେ ସେବକ ତାହାର ଆରାଧନା ତାହାକୁ ବର୍ତ୍ତମାନ ଜଡ଼ ସେ ଭଗବାନଙ୍କ ସେବକ ବୈଷ୍ଣବ ସେ ତାର ଆରାଧନା କରିକି ବର୍ତ୍ତମାନ ରାଜା ରୋହଣ ତେଣୁ ପରବର୍ତ୍ତୀ ଅବସ୍ଥାରେ ଆମର ଯେଉଁ ବର୍ଣ୍ଣନା କରାଗଲା ଯେ ରାଜା ରଘୁବନ ସବୁବେଳେ ରାଜା ସେଥିରେ ଦେଶ ସେ ଯାଉଛନ୍ତି ଗଙ୍ଗା ସାଗର ଯାଉଥିବା କପିଳମୁନି ଆଶ୍ରମ ସେଠି ଆଶ୍ରମରେ ଦେଖା କରିଦେଉଛନ୍ତି ସେହି ସମୟରେ ପାଲିଙ୍କି କହୁଥିଲେ ହଜାର ଯାଆନ୍ତି ପାଲିଙ୍କିରେ ଯାଉଛନ୍ତି ସେ ସମୟ ତ ଏ ଗାଡ଼ି ମଟା ମଧ୍ୟ ପାଲିଙ୍କିରେ ଯାଉଛନ୍ତି ତେଣୁ ସେଥିପାଇଁ ଯେଉଁ କହୁଥିଲେ ତାଙ୍କ ଭିତରୁ ଯାଉଛନ୍ତି ଦରକାର କଲେ ତେଣୁ ସେ ଦେଖିଲେ ଜଳ ଭରତ ହଁ ଇଏ ଯେତେବେଳେ ଏଠୁ ମାଲିକ ପାଖରୁ ଉଦ୍ଧାର ହେଇଗଲେ ସେ ଚାଲିଲେ ତେଣୁ ତାକୁ ନେଇକି ଶିବିକା କାମରେ ରହିଲେ କିନ୍ତୁ ଇଏ ତ ସାଧୁ ଶିବିକା ବହିଲା ବେଳକୁ ତାଙ୍କ ସାଙ୍ଗରେ ସମାନ ଭାବରେ ବହିପାରୁନାହାନ୍ତି କାରଣ ପାଲିଟା ବହିବାକୁ ହେଲେ ଆମର ସମାନ ହାଇଟ୍ ଦରକାର ଆଉ ସୁନ୍ଦର ଭାବରେ ପାଦ ପକାଇ ଚାଲିବା ଦରକାର ଯେହେତୁ ଇଏ ତାଙ୍କ ସାଙ୍ଗରେ ସମତୁଲ ହେଇ ଚାଲିପାରୁନାହାନ୍ତି କାରଣ ଇଏ ଦେଖୁଛନ୍ତି ପୋକ ପୋକ ମରିଯିବେ ଭୂମି ମରିଯିବେ ଆଗକୁ ଦେଖୁଛନ୍ତି ସବୁ ନେଇ ସେ ଭଗବାନ ଦର୍ଶନ କରୁଛନ୍ତି ଶାବଳ ଦମ ଦେଖେ ନ ଦେଖେ ତାର ସର୍ବତ ହୁଏ ତାର ସେ ଭଗବାନ ସବୁ ଦର୍ଶନ କରୁଥିଲେ ତେଣୁ ସିଏ ବାଲିଙ୍ଗରେ ଯେ ଲକ୍ଷ୍ମୀ ଚାଲିଲେ ତେଣୁ ଏମାନେ ପଚାରିଲେ ରଜା ପଚାରିଲେ ଆରେ ଇଏ କ'ଣ ବାଲିଙ୍ଗ ଅବସ୍ଥା କାହିଁକି ଏମିତି କାହିଁକି ହେଉଛି ହଁ ଯେଉଁ ଛୁଆ ଚାଲିଲା କାହିଁକି ତେଣୁ ସମସ୍ତେ କହିଲେ ଇଏ ଆଜ୍ଞା ପଛରେ ଯେଉଁ ଲୋକଟି ଆସିଲା ହଁ ହୃଷ୍ଣପୃଷ୍ଣ ଲୋକଟି ସିଏ ଠିକଣା ବାହାରେ ତେଣୁ ସେଥିପାଇଁ ରଜା କାଢି ଦେଇଛନ୍ତି ତାକୁ ଯଦିଓ ସୁସ୍ଥ ତାକୁ ଏ ପ୍ରକାର କ୍ଷୀଣକାର ଶରୀର ଦୁର୍ବଳ ଶରୀର ଆଉ ଏ ପ୍ରକାର ତା ଭିତରେ ଯଦି ଘୃଣା ଭାବେ ତୁମେ ମୁଁ ତୁମକୁ ଦଣ୍ଡ ଦେବି ଏସବୁ କଥା ଗୁଡ଼ାକ ବ୍ୟଙ୍ଗ ଭାବରେ ସେ କହିଛନ୍ତି ତେଣୁ ଏଠି ଭରତ ମହାରାଜ ଚାହିଁଲେ ଆକୁ ମୁଁ କ'ଣ ଉଦ୍ଧାର କରିବି ସାଧୁ ସଙ୍ଗ ହେଇଗଲା ତ ତେଣୁ ଉଦ୍ଧାର କରିବାକୁ ଚାହିଁ ତାପରେ ତାଙ୍କ ସହିତ କଥାବାର୍ତ୍ତା ଜଡ଼ବର୍ତ୍ତ ରାଜା ରମଣ କଥାବାର୍ତ୍ତା ହେଇଛି ତେଣୁ ଏଇ ଯେଉଁ ପ୍ରକାର ସାକ୍ଷାତକାରୀ କରିଲେ ତାକୁ ସେ କହିଛନ୍ତି ଯେ ପ୍ରକୃତରେ ଆମେ ଶରୀର ନୁହଁ ଆମେ କିଏ ସେ ଆମେ ହେଉଛୁ ଆତ୍ମା ପ୍ରକାଶ ଏ ଶରୀର ଯୋଗୁଁ ଆତ୍ମା ଯୋଗୁଁ ଶରୀର କ୍ରିୟାଶୀଳ ହେଇଛି ଆମେ ଶରୀର ଯତ୍ନ ନେଉଛୁ ଆତ୍ମାର ଯତ୍ନ ନେଉଛୁ ଆମେ ଶରୀର କେମିତି ସୁସ୍ଥ ରହିବ ତା ପାଇଁ ଶରୀର ଧର୍ମ ହେଲା କ'ଣ ଇନ୍ଦ୍ରିୟ ଭେଦ ଶରୀର ଧର୍ମ ହେଲା ଇନ୍ଦ୍ରିୟ ଭେଦ ଆହାର ନିଦ୍ରା ଭୟ ଭଳି ଭଲେ କିଛି ଖାଇବା ଶୋଇବା ଆଉ ମୈଥନକାର ଆଉ ଭୟ ଅଛି ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଆମକୁ ଦେଖୁ କରି ରଖିବା ବିଶ୍ୱାସ କରାହେଉଛି ଇଏ ଶରୀର ଧର୍ମ ହେଉଛି ମନଧର୍ମ କ'ଣ ମନଧର୍ମ କହି କି ଚିନ୍ତା କରିବ କାମନା କରିବ କରିବ କିନ୍ତୁ ଆମେ ଶରୀର ନୁହେଁ ଆମେ ମନ ମିଳିବନି କଳ୍ପନା କରୁଛେ ଶରୀର ଦୁଇ ପ୍ରକାର ଶରୀର ଅଛି ଗୋଟେ ହେଲା ସ୍ଥୂଳ ଶରୀର ଗୋଟେ ହେଲା ସୁଖ ଶରୀର ସୁଖ ଶରୀର ହେଉଛି ମନ ବୁଦ୍ଧି ଅହଙ୍କାର କୁହାଯାଉଛି ଆମେ ମନ ବୁଦ୍ଧି ଅହଙ୍କାର ନୁହେଁ ଆମେ ହେଉଛେ ଆତ୍ମା ଏ ଆତ୍ମା କିଏ ସେ ତାର ସାଇଟ୍ କହିଲେ କେଶାଗର ସଦା ଗୋଟିଏ କେଶକୁ ଅଗ୍ରଭାଗକୁ ଆଣିକି ତାକୁ ଶହେବାର କରୁ ଶହେବାର କରିପାରିବା ପୁଣି ତାକୁ ଶହେବାର କରୁ ୱାନ୍ ବାଇ ଟେନ୍ ଥାଉଜେଣ୍ଡ ଦ୍ୟାଟ୍ ଇଜ୍ ସାଇଜ୍ ଅଫ୍ ସ୍ୱର୍ ତେଣୁ ସେ ଆଶ୍ଚର୍ଯ୍ୟ କଥା କୁହାଯାଉଛି ତେଣୁ ଇଏ ହେଉଛି ଆତ୍ମା ଆତ୍ମା କିଏ ସେ ମବୈବ ସଜୀବ ଲୋକେ ଜୀବଭୂତ ସନାତନ ସନାତନ ଭାବରେ ଦେବାତ୍ମା ହେଉଛି ଭଗବାନଙ୍କର ଅଂଶ ବିଶେଷ ଭଗବାନ ହେଲେ ପୂର୍ଣ୍ଣ କୁହାଯାଉଛି ଜୀବ ହେଉଛି ଅଂଶ କୁହାଯାଉଛି ଅଂଶର କାମ କ'ଣ ଅଂଶର କାମ ହେଉଛି ପୂର୍ଣ୍ଣ ଶରୀର ଉଦାହରଣ ଦିଆଯାଏ ଗୋଟେ ମେସିନ୍ଟି ଅଛି ମେସିନ୍ରେ ଗୋଟେ ନଟ୍ ଲାଗିଛି ଯଦି ନଟ୍ଟା ମେସିନ୍ରୁ ବଳି ପଡ଼ିଲା ତାହେଲେ ସେ ମେସିନ୍ର ସେ ନଟ୍ର କିଛି ମୂଲ୍ୟ ଅଛି ନାଇଁ ସାଧାରଣତଃ ମୂଲ୍ୟ କିନ୍ତୁ ଯେତେବେଳେ ସେ ମେସିନ୍ ଯଦି ଦୁଃଖ ହେଲା ତାହେଲେ ସେ ନଟ୍ର କିଛି ମୂଲ୍ୟ ଅଛି କିନ୍ତୁ ସେହିପରି ଭାବେ ଆମେ ହେଉଛୁ ଭଗବାନ ଅଂଶ ଆମର କାମ ହେଲା ତାଙ୍କ ସେ ଦୁଃଖ ଜୀବନ ସ୍ୱରୂପ ହେ କୃଷ୍ଣ ଯେ ଦାସ ଆମେ ହେଉଛୁ ଭଗବାନ କୃଷ୍ଣ ନିତ୍ୟ ଦାସ ସିଏ ହେଉଛନ୍ତି ଆମର ପ୍ରଭୁ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିକ୍ରମ ଅନାଦର ଆଦି ଗୋବିନ୍ଦ ସର୍ବକାରଣ କାରଣ ହେଉଛି ତେଣୁ ଆମର କାମ ହେଲା ତାଙ୍କ ସେ ଦୁଃଖ ତେଣୁ ଆମେ ଯେଉଁ ପର୍ଯ୍ୟନ୍ତ ଦୁଃଖ ନ ହେଇଛୁ ଆମର କିଛି ମୂଲ୍ୟ ନାହିଁ ସୁନ୍ଦର ଭାବୁଛୁ ନାୟକ ଜଗତରେ ଆମେ ସ୍ଥାନ ପାଇଛୁ, ତେଣୁ ଇଏ ହେଉଛି ନାୟକ ଜଗତ, ଏ ଦୁର୍ଗା ଦେବୀଙ୍କ ନାମ କୁହାଯାଉଛି। ଏଠାରେ ଆମର ଭଗବାନ ଭୂମିକା ହେବା ଯୋଗୁଁ ଏଠାରେ ଦୁର୍ଗା ଦେବୀଙ୍କ ଧାନ ଆମେ ସ୍ଥାନ ପାଇଛୁ, ତେଣୁ ଏଠାରେ ମାୟା ଦେବୀ ଆମକୁ ଦଣ୍ଡ ଦେଉଛନ୍ତି। ଯେମିତି ଏଠାରେ ଏଇ ଭୁବନେଶ୍ୱର ଦେଖ ଅନେକ ଲୋକ ଅଛନ୍ତି, ଏଠାରେ ଆଉ ଗୋଟେ ଝାରଟା ଜେଲ ଅଛି, ଜେଲ କେଉଁମାନେ ଯାଉଛନ୍ତି, ଅପରାଧୀମାନେ ଯାଉଛନ୍ତି, ଯେଉଁମାନେ ରାଜ୍ୟର ନୀତି ନ ପାଳନ କରିବେନି ତାଙ୍କୁ ଦଣ୍ଡ ଦିଆଯାଉଛି। ସେହିପରି ଭାବେ ଆମର ଆକ୍ଚୁଆଲି ଘର ହେଉଛି କ'ଣ, ଭଗତ ଦାମ ଆମ ଗାଁ। ସେଠି କେତେ ଲୋକ ଅଛନ୍ତି ଯାହାକୁ ଆମକୁ 30 ବର୍ଷ ଆମକୁ ଆଙ୍କ ସଂଖ୍ୟା ବହୁତ କମ୍। ଯଦି ବୈକୁଣ ଜଗତ ଆମ ଇଏ ଜଗତ ମିଶି ଦିଆଯାଏ ତା ଚାରି ଭାଗରୁ ତିନି ଭାଗରୁ ଲୋକ ସେଠି ଅଛନ୍ତି, ବୁଝିଲେ ଏଠି କେତେ ଅଛନ୍ତି। ଯେମିତି ଝାରପଡ଼ା ଜେଲରେ କେତେ ଲୋକ ଅଛନ୍ତି ଆକୁ ଆମ ବୁଝିବାକୁ ପଡ଼ୁଛି, ଆମ ସଂଖ୍ୟା ବହୁତ କମ୍, ତେଣୁ ଆମେ ବୁଝିବାକୁ ପଡ଼ିବ ଆମେ ବହୁତ କାରାଗାରରେ ଅଛୁ, କାରାଗାରରେ ଦଣ୍ଡ ପାଉଛୁ, ଆମକୁ ଗୋଟେ ପୋଷାକ ଦିଆହେଇଛି, କହିଲେ କହିଦେମାନଙ୍କର ନମ୍ବର ଥିବ, କହିଦେବି ପୋଷାକ ଦିଆହେଇଛି, ଆମେ ହେଉଛୁ ପଦ୍ଧତି ହଁ, ସେମାନେ ସବୁ ବନ୍ଧା ହେଇଥାନ୍ତି ଚେନ୍ରେ, ଏଠି ଆମେ କହୁଛନ୍ତି ବନ୍ଧା ହେଇଛୁ ତିନୋଟି ଚେନ୍, ସତଗୁଣ ରଜଗୁଣ ତମଗୁଣ, ଏ ତିନୋଟି ଦାମ କିଏ ସୁନା ଚେନ୍ରେ ବନ୍ଧା ହେଇଛି, କିଏ ରୂପା ଚେନ୍ରେ ବନ୍ଧା ହେଇଛି, କିଏ ରୂଆ ଚେନ୍, କିନ୍ତୁ ଆମେ କେମିତି ଜେଲ ଉଦ୍ଧାର ପାଇବା ଆମେ ଭାବୁଛୁ ବହୁତ ଭଲରେ ଅଛୁ, ଏ ଖାଇବା ପିଇବା ବହୁତ ଜେଲରେ ମିଳୁଛି ଆମେ ସମସ୍ତେ ଦୁଃଖ ଭୋଗୁଛୁ, ଆମେ କିପରି ଯିବା ଏଠୁ ଯିବା ସେ ଚିନ୍ତା ଆମେ ନେଇ ପାରୁଛୁ। ତେଣୁ ଗୀତାର ଭଗବାନ କ'ଣ କହିଛନ୍ତି, ଦୈବୀୟ ସା ଗୁଣମୟୀ ମମ ମାୟା ଦୁରତୟା ମାଁ ଏବ ଦେଖନ୍ତୁ ମାୟା, ଏ ଦୈବୀ ଶକ୍ତି ଆକୁ ଅତୀତରେ ଫେରିବି ମାୟା କଦାପି ତମ କୃଷ୍ଣ ପାରୁଛନ୍ତି, ସେ ଜାଣୁଛି ଗୋଟା କୁଆଡ଼େ ଯିବେ, ଗୋଟା ତ ଅପରାଧ ଗୁଡ଼ା ଏଠି ନୁହନ୍ତୁ, ତେଣୁ ଆମକୁ ଆଉଛି ନିତ୍ୟ ବଧ, ବୁଝିଲେ ଇଣ୍ଟରନାଲ କଣ୍ଡିସନ ସୋର ଆମେ ନିତ୍ୟ ବଧକୁ ଆଉଛୁ, ତେଣୁ ଏଠୁ ଯିବାର ବାଟ କିଛି ନାହିଁ, ଇଣ୍ଟରନାଲ ଯାହା କହିଲେ ଆଜି ମନ କାରାମଣ୍ଡକୁ ଆଉଛି ଏଇ ଅବସ୍ଥାରେ ଅଛି, କିନ୍ତୁ ଭଗବାନ ମାଉଣ୍ଟ ଏଭରେ ଯେ ପକାଇଛନ୍ତି ସିଏ ମୋର ପ୍ରପନ୍ନ ହେଲା ମାୟା ତାକୁ ଖାଇ, କାରଣ ଭଗବାନ ହେଉଛି ମାୟା ବିଷ, ଜୀବ ହେଉଛି ମାୟା ବସ, ଆମ ସ୍ଥିତିରେ ବୁଝିବାକୁ ପଡ଼େ ଆମେ ହେଉଛୁ ମାୟା ବସ, ଭଗବାନ ହେଉଛି ମାୟା, ମାୟା ସେ ମାୟା ଦ୍ୱାରା କବଳିତ ହୁଅନ୍ତି ନାହିଁ, ଆମେ ବୁଝିପାରୁ ଯେତେ ଲୀଳା କରୁଛୁ ଏ ସିଏ ତ ମାୟା କବଳିତ ହେଇଗଲେ ଆଉ ମାୟା ହେଉଛି, କିନ୍ତୁ ଆମେ ହେଉଛୁ ମାୟା ବସ, ତେଣୁ ଆମେ କିପରି ଭାବରେ ଯିବା, ତେଣୁ ସେଥିପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ, ଏସବୁ କଥା କହିଛନ୍ତି କଥା ସବୁ କହିଯାଇଛି। ତାପରେ ସେଇ ଭରତ ମହାରାଜ ଯେତେବେଳେ କଥା କହିଲେ ତାଙ୍କ ଆନ୍ସାର ଦେଇଛି ରାଜା ରଘୁଣ, ରାଜା ରଘୁଣ ଆଶ୍ଚର୍ଯ୍ୟ, ସେ ତାକୁ ସାକ୍ଷରେ କହିଲେ ତା ସୁନ୍ଦର ଭାବରେ ସେ ତାହେଲେ ଗୋଟିଏ ଶୋକ ଯେଉଁଟା କହିଛନ୍ତି ମୁଁ ସେଟା ବ୍ରାହ୍ମଣ ଜରାମୟ ଆଦ୍ୟ ଯଥାବଦନ ସତ ବିଧାତ ଦଗ୍ଧ ଯଥା ମାତ ଭୂ ଦେହ ମାନଷ୍ଟ ବ୍ରହ୍ମନ ଅଜସ୍ ପୂର୍ଣ୍ଣ ଏ କେଉଁ ଦେହ, ଏ ଶରୀରରେ କ'ଣ ଅଛି, ଏ ଶରୀରରେ ଅଛି ରକ୍ତ ମାଂସ ଅଛି ଆଉ ଅସ୍ଥି ବିଷ୍ଠା ଆଉ ମଳମୂତ୍ର ଏଗୁଡ଼ା ତ ଅଛି ନା, ଏଗୁଡ଼ା କ'ଣ ଭଲ ଜିନିଷ, ଗୋଟିଏ ବ୍ୟାଗରେ ଆକୁ ଯଦି ଘୁରିକି ଦିଆଯାଏ ତେବେ ତାକୁ ଧରିପାରିବ କି, ଇଏ ଗୋଟେ ଗୁଣ ଭୋଗ କୁହାଉଛି, ଗୁଣା କୁହାଉଛି ଏଇଥିରେ ଏକା ଅଛି, କିନ୍ତୁ ଏ ବ୍ରାହ୍ମଣ ଏ ବିଷ୍ଠାପୂର୍ଣ୍ଣ ଦେହରେ ଅଭିମାନ ରୂପକ ସର୍ବ ମୋ ବିଗତ ଦର୍ଶନ କରୁଛି, ଗର୍ବ କୁହାଉଛି ଏଇଟା ଅଭିମୁଖ ଏଇଟା ଦର୍ଶନ କରିଛି। ମୁଁ ବର୍ତ୍ତମାନ ରଜା ହେଇଛି ଆଉ ମୋର ଅଭିମାନ ଅଛି। ମୁଁ ତମକୁ ଏଇଟା କଥା କହିବି କୁହାଉଛି, ଏଇ ଯେଉଁ ସତ ଦର୍ଶନ କରିଛି, ତେଣୁ ମୋ ଦିଗକୁ ଦର୍ଶନ କରିଛି, କିନ୍ତୁ ଆପଣ ଏଇ ଯେଉଁ ଅମୃତମୟ ବାକ୍ୟ ଦେଲେ କଥା କହିଲେ, ଏ କଥା ଦ୍ୱାରା ମୋର ଯେଉଁ ସର୍ବ ଦର୍ଶନ କରିଛି, ମୁଁ ଦୁଃଖରେ ଅଛି ବା ଅତ୍ୟନ୍ତ ଖରାପ ହେଉଛି, ଯାହାଦ୍ୱାରା କି ଆମେ ଏ ଭିତରେ ଅଛୁ, ଏଇ ଯେଉଁ ଆପଣଙ୍କର ଯେଉଁ ଅମୃତ ପାଣି ତାହା ମୋତେ ଅମୃତ ଯାହା କୁହାଉଛି, ଖରାଦିନେ ଯଦି ଆମେ ଚାଲିଛ ଆମେ ବର୍ତ୍ତମାନ ବନ୍ଦ କରିବା, କାରଣ ଆମର ପ୍ରସାଦ ବ୍ୟବସ୍ଥା ହେଇଗଲାଣି, ଆଉ ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି। ତେଣୁ ବର୍ତ୍ତମାନ ଏ ଯେଉଁ ଅବସ୍ଥା ହେଲା, ତେଣୁ ସେ କୁହାଉଛି ଆପଣ ଏ ଯେଉଁ କଥା କହିଲେ, ସେ କଥା ଦ୍ୱାରା ମୋର ବିବେକ ଯାହାକି ଦଂଶନ କଥା ସର୍ବ ସେ ମଧ୍ୟ ନଷ୍ଟ ହେଇଗଲା, ଏବଂ ମୁଁ ଯେଉଁ ନିଦାନ ଖରାପ ନିଷ୍ଠା ହେଇଗଲା, ଏ ହେଉଛି ଏ ବାଣୀଟା ଅତି ସୁନ୍ଦର ବାଣୀ। ଆକୁ ଆପଣମାନେ ମଧ୍ୟ ପାଠ କରନ୍ତି ଭାଗ, ତାପରେ ଆପଣଙ୍କର ପୁଣି କୁହାଗଲା ଏ ଯେଉଁ ଅରଣ୍ୟ ଅରଣ୍ୟ କୁହାଉଛି, ସଂସାର ଭିତରେ ଆମେ ଅଛୁ, ସେତେ ଦୁଃଖ ପାଉଛୁ, କିପରି ଭାବରେ ପିଲା ଛୁଆ ଆମକୁ ଦୁଃଖ ଦେଉଛନ୍ତି, ପରିବାର ଦୁଃଖ ଦେଉଛନ୍ତି, ଆମେ ତାକୁ ଯାହା ଆମ ପୂଜ କଲେ ଭଲ ଫଳ ଭଲ ଫଳ ରକ୍ତ ଶୋଷେ, ଏମାନେ ସବୁ ଫଳ ରକ୍ତ ଶୋଷୁଛନ୍ତି କୁହାଉଛି, କିନ୍ତୁ ଆମେ ତାକୁ ଜାଣିପାରୁ ପ୍ରକୃତରେ କୃଷ୍ଣ ସଂସାର କରାଯାଏ, ସମସ୍ତ କୃଷ୍ଣ ସଂସାର କରେ, ଏ ଶିକ୍ଷା ଆମକୁ ହେଉଛି। ତାପରେ ଆମ ତପସ୍ୟା କୁହାଗଲା ଚାରିଟା ଜିନିଷ କୁହାଉଛି, ଦ୍ୱିତୀୟ ପାନ ସ୍ତ୍ରୀ ସୁନା ଜୁଆ ଫଳ ତାସ ଫଳ ଅଧେ ଫଳ ବା ମାଛ ମାସ ସେବନ ଅବେଶ୍ୟ ଇଏ ଆପଣ ମୃତ ହୁଅନ୍ତୁ ଏବଂ ଭଗବାନ କୀର୍ତ୍ତନ ହୁଅନ୍ତୁ, ତାହେଲେ ତୁମେ ନିଶ୍ଚିତ ଭାବରେ ଭଗବାନ ଏ ଶିକ୍ଷାଟା ଦିଆଯାଇଛି। ସେଥିପାଇଁ ଆପଣମାନଙ୍କର ଯେଉଁ ସହଯୋଗ ହେଇଛି, ବିଶେଷ କରି ଆମ ସୁନ୍ଦର ପ୍ରଭୁ ଆତ୍ମଧର୍ମ ବେଶୀ ଧନ୍ୟବାଦ ଦେଉଛି, ସେ ପ୍ରତିନିଧିଙ୍କ ସବୁ ଆସିକି କାର୍ଯ୍ୟ କରିଛନ୍ତି, ସାହାଯ୍ୟ କରିଛନ୍ତି, ଏବଂ ଆମ ମ୍ୟାନେଜମେଣ୍ଟ ମଧ୍ୟ ଆମକୁ ସହଯୋଗ କରୁଛନ୍ତି, ତେଣୁ ସେମାନଙ୍କ ସହିତ ମଧ୍ୟ ଆମେ ଜ୍ଞାପନ କରୁଛୁ। ସର୍ବୋପରି ବାଦଶାହ ପ୍ରଭୁ ତାଙ୍କର ବହୁତ ସମୟ ସେ ସମୟ ଦେଇକି ଚେଷ୍ଟା କରିକି ଆମକୁ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ମୋତେ କହିଲେ ମୋ ମାସେ କାଳ ଲାଗିଲା ଏ ବିଷୟଟାକୁ ପଢ଼ିକି ଜାଣିବା ପାଇଁ, ଯାହା ହଉ ଗୁରୁ କୃଷ୍ଣ ତାଙ୍କୁ କୃପା କରିଛନ୍ତି, କାରଣ ସେ ତାଙ୍କର ଅନୁଭୂତି କହିଲେ କିପରି ଭାବରେ ଗୁରୁ କୃଷ୍ଣ କରିଛନ୍ତି, ତେଣୁ ମନ୍ତ୍ର ସେ ମୋ ବାଳ ଦେଖିଲି।